The sermon that day on Calvary was delivered on 26th September 1960 at Branham Tabernacle, Jeffersonville, Indiana, USA. ଏହି ସୁସମାଚାରଟି ବିଂଶତିତମ ଯୁଗର ଭାବବାଦୀ ଭାଇ ୱିଲିୟମ୍ ମେରିଅନ୍ ବ୍ରାନହମ୍ଙ୍କ ଦ୍ୱାରା ବ୍ରାନହମ୍ ଟେବେନାକଲ୍ ଜେଫରସନଭିଲ୍ ଇଣ୍ଡିଆନା ଯୁକ୍ତରାଷ୍ଟ୍ର ଆମେରିକାରେ 26 ସେପ୍ଟେମ୍ବର 1960 ପ୍ରଚାରିତ ହୋଇଥିଲା। ସୁସମାଚାରର ଇଂରାଜୀ ଶୀର୍ଷକ ଦ୍ୟାଟ୍ ଡେ ଅନ୍ କ୍ୟାଲଭରି ତଥା ଅନୁବାଦିତ ଓଡ଼ିଆ ଶୀର୍ଷକ କାଲବରୀର ବୁକୁ ପରେ ସେହି ଦିନ ଅଟେ। ଆପଣମାନେ ଏହାକୁ ଶୁଣନ୍ତୁ ଆଉ ଈଶ୍ୱର ଆପଣମାନଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ। ଭାଇ ନେଭିଲ, ଈଶ୍ୱର ଆପଣଙ୍କୁ ଅଶେଷ ଆଶୀର୍ବାଦ କରନ୍ତୁ। ପୁଣି ଆପଣଙ୍କୁ ବିଶେଷ ରୂପେ ଧନ୍ୟବାଦ ଦିଏ। ବନ୍ଧୁଗଣ, ଶୁଭପ୍ରଭାତରେ ଅଭିନନ୍ଦନ ସ୍ୱୀକାର କରନ୍ତୁ।
It's a privilege to be here at the tabernacle again this morning to serve the Lord in the way of preaching the word and praying for the sick.
ଆଉ ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ପୁଣି ପ୍ରଚାର କରିବା ଉଦ୍ଦେଶ୍ୟରେ ପ୍ରଣୋଦିତ ହୋଇ ଆଜିର ପ୍ରାତଃକାଳରେ ଈଶ୍ୱରଙ୍କ ସେବା କରିବାର ସୁଯୋଗଟିକୁ ଲାଭ କରିବା ବିଷୟଟି ପ୍ରକୃତରେ ଏକ ଗୌରବ କଥା। ଏହି ଆରାଧନାଳୟଟିର ମଧ୍ୟରେ ମୋ ନିମନ୍ତେ ଅଟେ।
And I am very grateful for this day.
ଏହି ଦିନଟି ନିମନ୍ତେ ମୁଁ ତ ପ୍ରକୃତରେ କୃତଜ୍ଞ ଅଟେ।
And I was amazed just as I come in, a brother walked up and said,
ଭିତରକୁ ପ୍ରବେଶ କରୁଥିବା ସମୟରେ ମୁଁ ତ ପ୍ରକୃତରେ ଆଶ୍ଚର୍ଯ୍ୟକୃତ ହୋଇପଡ଼ିଥିଲି। କେହି ଜଣେ ଭାଇ ନିକଟକୁ ଚାଲି ଆସିଥିଲେ ଆଉ ଏପରି କହିଥିଲେ ଯେ
I don't want to be like the unworthy leper that was healed. His brother Wright.
ସେହି କୁଷ୍ଠ ରୋଗୀଟି ଯିଏକି ସୁସ୍ଥତା ଲାଭ କରିଥିଲେ ତାହାର ସଦୃଶ ମୁଁ ଅଯୋଗ୍ୟ ପାଇଁ କଦାପି ଇଚ୍ଛା କରେ ନାହିଁ। ଆଉ ସେ ଭାଇ ରାଇଟ୍ ମହାଶୟ ଥିଲେ।
I prayed for him and the Lord has healed him completely and he came up weeping to shake my hand and say that he would want to thank the Lord for being healed. He wanted to return and give thanks. It's all gone. He's perfectly well now. We are grateful for those testimonies.
Mu tanko pai prarthana karithili au Ishwara sampurna rupe tanku susthata pradan kariyachanti mohora sahitare karmardan kriya nimante se krandanata thai asithile au se je arogyata labh kari sariyachanti etthi pai prabhu ku se dhanyabad debe taha kahiba nimante se asithile se phirai deba ku phuni dhanyabad deba ku ichha karithile taha sabu ଦୂରୀଭୂତ ହୋଇସାରିଥିଲା। ସେତେବେଳେ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ଅଟନ୍ତି। ସେହି ସାକ୍ଷ୍ୟଦାନ ଗୁଡ଼ିକ ନିମନ୍ତେ ଆମମାନେ ତ କୃତଜ୍ଞ ଅଟୁ। ଭାଇ ଚାର୍ଲି ମହାଶୟ, ଆପଣ ଓ ଭାଇ ଜେଫ୍ରି ମହାଶୟ ଯଦି ସାମ୍ନାକୁ ଚାଲି ଆସିବାକୁ ଇଚ୍ଛା କରୁଥାନ୍ତି ତେବେ ଆସି ଆପଣମାନଙ୍କ ଆସନ ଗୁଡ଼ିକୁ ଏହି ନିକଟବର୍ତ୍ତୀ ସ୍ଥାନରେ ଗ୍ରହଣ କରି ନେଇପାରନ୍ତି। ପୁଣି ଆପଣମାନେ ବହୁଳ ରୂପେ ସ୍ୱାଗତ ଯୋଗ୍ୟ ଅଟନ୍ତି। ସେପରି କଲେ ଆପଣମାନଙ୍କୁ ଠିଆ ହୋଇ ରହିବାକୁ ପଡ଼ିବ ନାହିଁ। ସେହି ଅନ୍ୟ ଭାଇଟି ଯିଏକି ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଭାଇ ଉଡ୍ସ, ଏହି ସ୍ଥାନ ନିକଟକୁ ଚାଲି ଆସନ୍ତୁ। ଏଠାରେ ବେଞ୍ଚ ଗୁଡ଼ିକର ମଧ୍ୟରେ କିଛିଟା ଖାଲି ସ୍ଥାନ ଗୁଡ଼ିକ ଆପଣଙ୍କ ନିମନ୍ତେ ରହିଅଛି, ତେବେ ଯାଏ ଆପଣଙ୍କୁ ମଧ୍ୟ ଠିଆ ହୋଇ ରହିବାକୁ ପଡ଼ିବ ନାହିଁ। ଏହି ସ୍ଥାନରେ କେତେ ଗୁଡ଼ିଏ ଖାଲି ସ୍ଥାନ ରହିଅଛି ଏପରି ମୁଁ ବିଶ୍ୱାସ କରେ। ହଁ, ଆପଣ ଏହି ସ୍ଥାନରେ ଖାଲି ଜାଗା ଗୁଡ଼ିକୁ ଚାଲି ଆସିବା ନିମନ୍ତେ ବହୁଳ ରୂପେ ସ୍ୱାଗତ ଯୋଗ୍ୟ ଅଟନ୍ତି।
Glad to, I believe it was said one time, I was happy when they said unto me, God bless you.
I'd like to be closer to the preacher.
Thank you. I was happy when they said unto me, let us go into the house of the Lord.
ଆମ୍ଭେମାନେ ତ ଆନନ୍ଦିତ ଅଟୁ। ସେମାନେ ଯେତେବେଳେ ମୋତେ କହିଥିଲେ ମୁଁ ଆନନ୍ଦିତ ହୋଇଥିଲି। ଏହା ଯେ ଏକଦା ସେପରି କୁହାଯାଇଥିଲା ଏପରି ମୁଁ ବିଶ୍ୱାସ କରିଥାଏ। ଆସ ଆମ୍ଭେମାନେ ସଦାପ୍ରଭୁଙ୍କୁ ଯାଉଁ। ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି। ଗୀତ ସଂହିତା 122ର ଏକ ପଦ। ତାହା ହିଁ ଏକ ଖ୍ରୀଷ୍ଟିଆନ ଆନନ୍ଦ ଏବଂ ସୁଅବସର ଅଟେ। ପ୍ରଭୁଙ୍କ ଗୃହକୁ ଯିବାଟା ତାହା ହିଁ ଜଣେ ଖ୍ରୀଷ୍ଟିଆନର ସୁଯୋଗ ଅଟେ।
Looking around, seeing so many of my friends in this morning, I am highly elated over this.
ଚାରିଆଡ଼କୁ ଦୃଷ୍ଟିପାତ କରୁଥିବା ସମୟରେ ଆଜିର ପ୍ରାତଃକାଳରେ ମୁଁ ଅନେକ ଗୁଡ଼ିଏ ବନ୍ଧୁଗଣଙ୍କୁ ଏହି ସ୍ଥାନ ଦେଖୁଅଛି, ଆଉ ଏଥିନିମନ୍ତେ ମୁଁ ବହୁଳ ରୂପେ ଉତ୍ଫୁଲ୍ଲିତ ଅଟେ। ଓହିଓରୁ ଆସିଥିବା ଭାଇ ଏବଂ ଭଉଣୀ ଡକ୍ସ ମହାଶୟଙ୍କୁ ଏଠାରେ ଉପସ୍ଥିତ ଥିବାର ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ।
I see brother and sister Armstrong back there all the way from Ohio. God bless you all too.
ପୁଣି ଭାଇ ଆର୍ମଷ୍ଟ୍ରଙ୍ଗ କୁ ସେଠାରେ ଉପସ୍ଥିତ ଥିବାର ଦେଖି ମୁଁ ଖୁବ୍ ଆନନ୍ଦିତ ଅଟେ। ସେ ମଧ୍ୟ ଓହିଓରୁ ଅଟନ୍ତି। ଆପଣମାନଙ୍କୁ ଉଭୟଙ୍କୁ ଈଶ୍ୱର ଆଶୀର୍ବାଦିତ କରନ୍ତୁ।
And just looking around, you see so many of you kind of hard to get all their names.
ସେଠାରେ ଉପସ୍ଥିତ ଥିବା ଶ୍ରୋତାଗଣ ସେମାନେ ମଧ୍ୟ ଓହିଓରୁ ଆଗତ ଅଟନ୍ତି। ଚାରିଆଡ଼କୁ କେବଳ ଦେଖନ୍ତୁ, ସେଠାରେ ଅନେକ ପରିଚିତ ଗଣ ଉପସ୍ଥିତ ଅଟନ୍ତି ଏପରି ଅନୁମାନ କରାଯାଇଥାଏ। ଆଉ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନାମ ଗୁଡ଼ିକୁ ସ୍ମରଣ କରିବାଟା ଖୁବ୍ କଷ୍ଟକର ବ୍ୟାପାର ଅଟେ। କେଣ୍ଟୁକିରୁ ଆଗତା ଭଉଣୀ ହୁଭର, ଆପଣଙ୍କୁ ଆଜିର ଏହି ପ୍ରାତଃକାଳରେ ଏଠାରେ ଉପସ୍ଥିତ ଥିବାର ଦେଖି ମୁଁ ଖୁବ୍ ଆନନ୍ଦିତ ଅଟେ।
And Charlie and Nellie, Brother Jeffries and his family, and just so many in from out of the city.
Saharara Paharu Asi, Ethare Upasthita Thiba, Charlie Mahasayanku, Phuni Helinku, Bhai Jeffrey O, Tanko Paribar Barganku, Phuni Separi Aneka Parishita Bandhungarangu Dekhi, Ammane Atyanta Prasannatu.
So we're expecting a great time in the Lord this morning. Expecting God to meet us in a way to bless our souls and to minister to us the things that we have need of.
Sutarang ajira ehi pratakala re ammane eko bishesh samay ku prabhu ka namare labh karya nimonte akankha karuachu. Au je abashyake vastu guliku ammane darkar karithau. ପୁଣି ଆମମାନଙ୍କର ପ୍ରାଣଗୁଡ଼ିକ ଆଶୀର୍ଷିତ କରିବା ନିମନ୍ତେ ଆମମାନେ ଯେଉଁ ବସ୍ତୁଗୁଡ଼ିକୁ ଆବଶ୍ୟକ କରିଥାଉ ସେଗୁଡ଼ିକୁ ଈଶ୍ୱର ଯେ ଆମମାନଙ୍କୁ ପ୍ରଦାନ କରନ୍ତୁ, ସେପରି ଏକ ବରଦାନକୁ ଆମମାନେ ଅଭିଳାଷ କରୁଅଛୁ। ପୁଣି ଏହି ସ୍ଥାନର ଚତୁର୍ଦ୍ଦିଗକୁ ମୁଁ ତନ୍ନତନ୍ନ କରି ଚାହୁଁଥିବା ସମୟରେ ତଥା ଏହି ସ୍ଥାନରେ ଚାରିଆଡ଼େ ଉପସ୍ଥିତ ଥିବା ମୋର ବନ୍ଧୁଗଣଙ୍କୁ ମୁଁ ଯଦି ନାମ ଧରି ଡାକେ ତେବେ ବିଭିନ୍ନ ବ୍ୟକ୍ତିଗଣଙ୍କ ସମ୍ପର୍କରେ ଅଳ୍ପ ବହୁତ କହିବା ନିମନ୍ତେ ମୁଁ ଏହି ସକାଳ ସମୟର ଅଧିକାଂଶ ଅବସରକୁ ଅତିବାହିତ କରିଦେବି। ଏହି ଉପାସନାଳୟଟି ମଧ୍ୟରେ ପୁନଶ୍ଚ ଉପସ୍ଥିତ ହେବା ଯୋଗୁଁ ଆଉ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତକାର ସୁଯୋଗକୁ ପାଇବାରୁ ତାହା ହିଁ ମୋତେ ଖୁବ୍ ଆଶ୍ୱସ୍ତି ପ୍ରଦାନ କରିଥାଏ।
Everlasting, eternal fellowship together around the throne of God and the very blessings that we have all cherished.
ଆମ୍ଭେମାନେ ସ୍ୱର୍ଗରାଜ୍ୟ ଯେତେବେଳେ ପ୍ରବେଶ କରିବୁ ସେତେବେଳେ ତାହା କୃପକାର ଧରଣର ସମୟଟି ହେବ। ପୁଣି ଈଶ୍ୱରଙ୍କ ରାଜସିଂହାସନ ଚତୁର୍ଦ୍ଦିଗରେ ଉପସ୍ଥିତ ରହି ସେହି ଅନନ୍ତକାଳୀନ ଯୋଗ୍ୟ ସହଭାଗିତାକୁ ଲାଭ କରିବା ଦ୍ୱାରା ତାହା କେତେ ମହାନ ସୁବସରଟି ନ ହେବ। ଆଉ ସେହି ସକଳ ପ୍ରକାର ଆଶୀର୍ବାଦଗୁଡ଼ିକ ଯାହାକି ଆମମାନଙ୍କୁ ଆନନ୍ଦିତ କରିଥିଲା ତାହାକୁ ଲାଭ କରି ଆମମାନେ କେତେ ଯେ ଖୁସି ନ ହେବୁ। ସେହି ସ୍ଥାନରେ ଆମମାନେ ତାଙ୍କରି ରୂପାକୃତିର ସ୍ୱରୂପରେ ପରିବର୍ତ୍ତିତ ହୋଇଯିବୁ।
With the Spirit upon us to worship and serve Him for all eternity. Never to grow tired.
ପୁଣି ଚିରନ୍ତନ ଦିନର ସକଳ ଦିନ ତାଙ୍କର ଆରାଧନା କରିବା ନିମନ୍ତେ ପୁଣି ତାଙ୍କର ସେବା କରିବା ନିମନ୍ତେ ଆମମାନଙ୍କ ଉପରେ ତାଙ୍କ ଆତ୍ମାଟି ସଦାସର୍ବଦା ଅବସ୍ଥାନ କରି ରହିଥିବ। ପୁଣି କଦାପି କ୍ଳାନ୍ତ ଶାନ୍ତ ଦେଖାଯିବୁ ନାହିଁ।
Just think, there's not anything that you can think of that you like to do, but what once in a while you tire in doing it.
କେବଳ ବିଚାର କରି ଦେଖନ୍ତୁ, ଆପଣମାନେ ଚିନ୍ତା କରିବା ଭଳି ଏପରି କୌଣସି ସ୍ଥାନ ରହିନାହିଁ ଯାହାକୁ ଆପଣମାନେ ବୁଝିବାକୁ ଇଚ୍ଛା କରିଥାନ୍ତି। ଏହା ସତ୍ତ୍ୱେ ଏହାକୁ ସମ୍ପନ୍ନ କରୁଥିବା ଦ୍ୱାରା ଆପଣ ତ କେବଳ ଥରକର ନିମନ୍ତେ ଏହାକୁ କରିଥାନ୍ତି।
Charlie, I guess you and I are squirrel hunt more than anything that we like to do in the way of that. But you know, you get tired doing it.
Charlie, mu epari anuman kori thaye je tumbe puni mu adhika gunduchi mucha shikar karuthulu sei pari dharanar karya guli ku karibaku amane sambhubale ichha karuthulu jaha ki konosi mote amane ichha karuthulu tathabi ehaku କରୁଥିବା ଦ୍ୱାରା ଆପଣ ଯେ ଥକି ଯାଇଥିଲେ ଏପରି ଏକ ବିଷୟକୁ ତ ମୁଁ ସ୍ୱୟଂରୁ ଜାଣନ୍ତି। ଆଉ ମୁଁ ତ କେବଳ ତଡ଼ା ଦେବାକୁ ଚାହିଁଥାଏ, ପାହାଡ଼ ଗୁଡ଼ିକର ଉପରକୁ ଚଢ଼ି ଯାଇଥାଏ, ଆଉ କେବଳ ଘୋଡ଼ାଇଥାଏ। ତଥାପି ସମୟ ସମୟ ମୁଁ ତ ଥକି ପଡୁଥିଲି ଆଉ କୌଣସି ଏକ ବିଶେଷ ଧରଣର କାର୍ଯ୍ୟକୁ କରିବାକୁ ଚାହୁଁଥିଲି। ପୁଣି ମୁଁ ତ ମୋଟରଯାନ ଚଳାଇବାକୁ ପସନ୍ଦ କରୁଥିଲି। ସମୟ ସମୟ ଥକି ପଡୁଥିବା ଭଳି ମୁଁ ଅନୁମାନ ଅନୁଭବ କରୁଥାଏ, ବ୍ୟସ୍ତ ହେବା ଭଳି ଏବଂ ଶେଷ ଭାଗରେ ବିଚଳିତ ହେଉଥିବା ଭଳି ଅନୁଭବ କରୁଥିଲି।
I'll jump my car and take out and hold to the steering wheel going down the road singing, I'm so glad that I can say I'm one of them or something.
Mu mohar motor jan madhya ku jathashigra pravesh kare jauthili bahari paduthili au steering thari pakauthili ebo sahar rajamarg upare jatra karutha dara gana karuthili je mu saman madhyaru jane hoithwa karanru khub anandita ate kimba ସେପରି କିଛି ଅଟେ। କେବଳ ସେହି ଚକଯୁକ୍ତ ଯାନକୁ ନିଅନ୍ତି ଆଉ ଗାଁ କରୁଥିବା ଦ୍ୱାରା ଆପଣଙ୍କ ପରକୁ ବାଡ଼ାଉଥିଲି ଏବଂ ଚିତ୍କାର କରି ଗାଁ କରୁଥିଲି। ପୁଣି କିଛି କ୍ଷଣ ଥରେ ମୁଁ ଥକି ପଡୁଥିଲି, ପୁଣି ମୁଁ ଆପଣଙ୍କ ଘରକୁ ଫେରି ଆସୁଥିଲି ଏବଂ ଅନ୍ୟାନ୍ୟ କୌଣସି କାର୍ଯ୍ୟକୁ ଆରମ୍ଭ କରି ଦେଉଥିଲି।
But when we get to worship in God in that new kingdom, there'll never be a tired moment. Just will always be a blessing just on and on.
ତଥାପି ଈଶ୍ୱରଙ୍କର ଉପାସନା କରିବା ନିମନ୍ତେ ଯେତେବେଳେ ସେହି ନୂତନ ରାଜ୍ୟ ମଧ୍ୟକୁ ମୁଁ ପ୍ରବେଶ କରୁଥାଏ, ସେଠାରେ ଥକିଯିବାର କୌଣସି ପରିସ୍ଥିତି ଆଦୌ ଉପୁଜି ନଥାଏ। କେବଳ ଲଗାତାର ରୂପେ ସର୍ବଦା ଆଶୀର୍ବାଦ ହିଁ ଆଶୀର୍ବାଦ ଏହିପରି ଦେଖିବାକୁ ମିଳିଥାଏ। ଯେହେତୁ ସେତେବେଳେ ଆମମାନେ ନିଶ୍ଚିତ ରୂପେ ପରିବର୍ତ୍ତିତ ହୋଇସାରିଥିବୁ, ବର୍ତ୍ତମାନ ରହିଥିବା ଅବସ୍ଥାନୁସାରେ ଆମେ ସେତେବେଳେ ଆଉ ଦେଖାଯିବୁ
ନାହିଁ।
ଆମମାନେ ଅନ୍ୟ ଏକ ଭିନ୍ନ ଆକୃତିର ହୋଇଯିବୁ, ସେତେବେଳେ ରହିଥିବା ପ୍ରାଣୀରୁ ଆମମାନେ ଭିନ୍ନ ଧରଣର ପ୍ରାଣୀଟିଏ ହୋଇଯିବୁ। ସେହି କାରଣବଶତଃ ଆମମାନେ ଏତେ ଆନନ୍ଦିତ ଅଟୁ। ମୁଁ ତ ଏଇ କିଛି କ୍ଷଣ ଧରି କେବଳ ବିଚାର କରୁଥିଲି, ମୁଁ ଯେ ଏହାକୁ କଦାପି ଉଦ୍ଧୃତ କରି କହିଥିଲି ଅଥବା ନୁହେଁ ତାହାକୁ ତ ମୁଁ ଜାଣେ ନାହିଁ।
Brother Charlie, some time ago, I was down in Kentucky with him, and he said, "Brother Bram, you think in the millennium you and I will squirrel hunt?"
ଭାଇ ଚାର୍ଲି ମଧ୍ୟ ସେପରି ଅଟନ୍ତି। କିଛି ଦିନ ପୂର୍ବେ ମୁଁ ତାଙ୍କ ସହିତ କେଣ୍ଟୁକରେ ଥିଲି, ଆଉ ସେ ଏପରି କହିଥିଲେ, ଭାଇ ବ୍ରହ୍ମ, 1000 ବର୍ଷର ରାଜତ୍ୱ କାଳରେ ଆପଣ ଓ ମୁଁ ଯେ ଗୁଣ୍ଡୁଚି ମୂଷା ଶିକାର କରୁଥିବୁ, ସେପରି ଏକ ବିଚାର ଆପଣ କରିପାରନ୍ତି କି? ମୁଁ କହିଥିଲି, ଚାର୍ଲି, ମୁଁ ତ ସେପରି କାହିଁକି ଚିନ୍ତା କରିନଥାଏ। ସେ କହିଥିଲେ, ତଥାପି ଆମମାନେ ତ ଏହାକୁ ଖୁବ୍ ଆଗ୍ରହ ସହକାରେ ପସନ୍ଦ କରୁଥିଲୁ, ତେଣୁ ଆମମାନେ 1000 ବର୍ଷ ରାଜତ୍ୱ କାଳରେ ଯେତେବେଳେ ଉପସ୍ଥିତ ରହିଥିବୁ, ସେତେବେଳେ ମଧ୍ୟ ଏହି କାର୍ଯ୍ୟଟିକୁ ଯେ କରିବୁ ଏପରି ଆପଣ ବିଚାର କରିଥାନ୍ତି କି? ମୁଁ କହିଥିଲି, ସେପରି ନୁହେଁ, ଯେହେତୁ ସେହି ସ୍ଥାନରେ ଶିକାର କରି ବଧ କରିବାର କୌଣସି ବ୍ୟବସ୍ଥା ରହିବ ନାହିଁ। ସେ କହିଥିଲେ, ତଥାପି ଏହାକୁ ଆମେ ଉଭୟ ତ ଖୁବ୍ ପସନ୍ଦ କରିଥାଉ।
And you had raised to a higher being, to being a human being, would you ever want to go back and enjoy the pleasures of a hog?
Mu kahithili, bhai Charlie, eha kipore dharan ek bichara hebo, jodi mu apanku hrudbodh karai dei pare je ekoda apana khusuri tie thile au tatpare manushya tie hoi porichita heba nimonte apana vruddhi sadhan kari enimonte karithile। ଯେପରିକି ଆପଣ ତଦ୍ୱାରା ଏକ ସର୍ବଶ୍ରେଷ୍ଠ ପ୍ରାଣୀ ହୋଇଯାଇପାରନ୍ତି, ତେବେ ଏକ ଘୁଷୁରୀର ଆନନ୍ଦକୁ ସନ୍ତୁଷ୍ଟିକୁ ପାଇବା ନିମନ୍ତେ ଆପଣ ନିଜର ସେହି ପୂର୍ବ ଅବସ୍ଥାକୁ ଫେରିଯିବାକୁ ଇଚ୍ଛା କରିବେ କି? ସେ କହିଥିଲେ, ନୁହେଁ, ସେପରି କଦାପି
ନୁହେଁ।
ମୁଁ କହିଥିଲି, ଦେଖନ୍ତୁ, ଆପଣ ତ ଘୁଷୁରୀ ଅବସ୍ଥାରୁ ମଧ୍ୟ କେତେ ଅଧିକ ଉନ୍ନତ ଧରଣର ପ୍ରାଣୀଟିଏ ତ ଆପଣ ଏତେବେଳେ ଅଟନ୍ତି, ଅର୍ଥାତ୍ ଆପଣ ଜଣେ ମାନବ ଅଟନ୍ତି, ତେଣୁ ଘୁଷୁରୀଟେ ହୋଇ ପରିଚିତ ହେବାକୁ ଆପଣ କଦାପି ଇଚ୍ଛା କରିବେ ନାହିଁ। ମୁଁ କହିଥିଲି, ତାହାକୁ 10,000 ଗୁଣା ସହିତ ଗୁଣି ପକାନ୍ତୁ, ଆଉ ଆପଣ ତ ସେପରି ଏକ ସତ ସେତେବେଳେ ହୋଇଯିବେ ଯେତେବେଳେ ଆପଣ ଏହି ଅବସ୍ଥାରୁ ପରିବର୍ତ୍ତିତ ହୋଇ ସେହି ଅନ୍ୟ ଏକ ଅବସ୍ଥାଟିର ପରିସରଭୁକ୍ତ ହୋଇଯିବେ। ହଁ, ଆପଣ ସେତେବେଳେ ଆଉ କଦାପି ମନୁଷ୍ୟଟିଏ ହୋଇ ପୁନର୍ବାର ପରିଚିତ ହେବେ ନାହିଁ, ତାହା ହିଁ ଯୁକ୍ତିଯୁକ୍ତ ବିଷୟ ଅଟେ। ଏହା ତ କୌଣସି ଏକ ଭିନ୍ନ ଧରଣର ସ୍ଥିତି ଅଟେ।
I'm so glad just for the thoughts of it, knowing that someday we will climb higher.
ଏହାର ସୁବିଚାର ନିମନ୍ତେ ମୁଁ ଖୁବ୍ ଆନନ୍ଦିତ ଅଟେ, ଏହାକୁ ବୁଝିବା ଦ୍ୱାରା ଯେ ଦିନେ ଆମମାନେ ଆହୁରି ଉନ୍ନତ ଧରଣର ଅବସ୍ଥାକୁ ପହଞ୍ଚିଯିବୁ।
Well, now, if the Lord is willing, next Sunday, which will be about, then I'm going to leave to go out into Wyoming with a good friend, or out into Idaho with a good friend of mine, Brother Minor Argan Bright, Brother Clay Sonmore, the Christian businessman.
Achcha tebe, Ishwar jodi separi ichcha koruthanti, tebe asanta robibar dinoti, jahaki bastuta hebaku jibo, tatpare mohar janeko antaranga bandhunko sahito, Weimingku, ଯିବା ନିମନ୍ତେ ମୁଁ ଏହି ସ୍ଥାନକୁ ପରିତ୍ୟାଗ କରିବାକୁ ବାଧ୍ୟ ହେବି, କିମ୍ବା ମୋର ଅନ୍ୟ ଜଣେ ଘନିଷ୍ଠ ବନ୍ଧୁଙ୍କ ସହିତ ଇଡାହୋକୁ ଯାତ୍ରା କରିବି। ଭାଇ ମାଇନର ଆର୍ଗନ୍ କ୍ରାଇଟ୍ ଆଉ ଭାଇ କ୍ଲେଟନ୍ଙ୍କ ସହିତ କୌଣସି ଏକ ଅନ୍ୟ ସ୍ଥାନକୁ ଖ୍ରୀଷ୍ଟୀୟ ବ୍ୟବସାୟ ବ୍ୟକ୍ତିଙ୍କ ସଭାକୁ ଯିବି।
Dallas, Texas, at the Voice of Healing Convention. And my speaking night is the 7th.
Gata saptahare, paravarti saptah, eka saptah purbe, ଏହା ତ ବର୍ତ୍ତମାନ ସପ୍ତମ ଦିନ ଅଟେ। ମୁଁ ତ ଡାଲାସରେ ଉପସ୍ଥିତ ଥିବି, ଟେକ୍ସାସର ଭଏସ୍ ଅଫ୍ ହିଲିଂ କନଭେନସନରେ ଉପସ୍ଥିତ ଥିବି, ଆଉ ମୋହର ପ୍ରଚାରକ ରାତ୍ରିଟି ତାହା ତ ସପ୍ତମ ଦିନର ସନ୍ଧ୍ୟା ଅଟେ।
And then I returned back to go over into Idaho with Brother Argenbright and the Christian businessman.
ତତ୍ପରେ ଯିବା ନିମନ୍ତେ ଫେରି ଆସିବି ଭାଇ ଆର୍ଗନବ୍ରାଇଟ୍ ଏବଂ ଖ୍ରୀଷ୍ଟିଆନ ବ୍ୟବସାୟୀ ବ୍ୟକ୍ତିଗଣ ସହିତ ଇଡାହୋକୁ ଯିବା ନିମନ୍ତେ ମୁଁ ଫେରି ଆସିବି।
Maybe have one night at Minneapolis before we leave and then one Christian businessman's breakfast.
ପୁଣି ସ୍ଥାନଟିକୁ ଛାଡ଼ିବା ପୂର୍ବେ ସମ୍ଭବତଃ ଏକ ରାତ୍ରିକାଳ ଅବସରକୁ ଆମ୍ଭେମାନେ ମିନିଆପୋଲିସ୍କୁ ଯାଇପାରୁ। ତତ୍ପରେ ଖ୍ରୀଷ୍ଟୀୟ ବ୍ୟବସାୟୀ ବ୍ୟକ୍ତିଙ୍କ ପ୍ରାତକାଳୀନ ଭୋଜନର ସମୟରେ ଉପସ୍ଥିତ ଆମମାନେ ରହିପାରୁ। ଈଶ୍ୱର ଯଦି ସେପରି ଇଚ୍ଛା କରୁଥାନ୍ତି ତେବେ ପରବର୍ତ୍ତୀ ରବିବାର ଦିନର ପ୍ରାତକାଳରେ ମୁଁ ଏହି ଉପାସନାଳୟକୁ ପୁନର୍ବାର ଫେରି ଆସିବାକୁ ଇଚ୍ଛା କରେ।
Now I want to speak on the subject of the whirlwind in the wind, if the Lord is willing. It seemed to be on my heart all week.
Aau taha jodi anumati jogya hoi thae, puni Ishwaranko ichha jodi separi hoi thae, tebe bhayabaya patasa rupe mahan ghurni bayu, ehi bishayabastitur upare prachar kari kahiyaku mu ichha karibi। ଈଶ୍ୱର ଯଦି ଇଚ୍ଛା କରନ୍ତି ତେବେ ଯାଇ ମୁଁ ସେପରି କରିବି। ସମ୍ପୂର୍ଣ୍ଣ ସପ୍ତାହ ବ୍ୟାପୀ ତାହା ମୋ ହୃଦୟ ମଧ୍ୟରେ ଥିବା ପରି ଅନୁମାନ କରାଯାଇଥିଲା।
And the other morning, real early, about 4 o'clock in the morning, I waked up and I got this thought, that day on Calvary. And I want to speak on that this morning, that day on Calvary.
ପୁଣି ବିଗତ ଦିନର ପ୍ରାତକାଳରେ ଠିକ ଭୋରର 4 ସମୟରେ ମୁଁ ଜାଗି ଉଠିଥିଲି ଆଉ ମୁଁ ଏହି ବିଚାରକୁ ଲାଭ କରିଥିଲି କାଲବରୀ ବୁକ ଉପରେ ସେହି ଦିନଟି ଏପରି ଏକ ସୁସମାଚାରକୁ ମୁଁ ଲାଭ କରିଥିଲି। ଆଜିର ପ୍ରାତକାଳରେ ସେହି ବିଷୟବସ୍ତୁଟି ଉପରେ ମୁଁ ପ୍ରଚାର କରି କହିବାକୁ ଇଚ୍ଛା କରେ। ତାହା ତ କାଲବରୀ ବୁକ ଉପରେ ସେହି ଦିନଟି ଏପରି ଏକ ବିଷୟବସ୍ତୁ ଅଟେ।
And now for this reading, let's turn now in our Bibles in the scripture to the Gospel of St. Matthew at the 27th chapter. And we'll begin with the 27th verse and read a portion of this scripture to get our background.
ଏହି ବିଷୟବସ୍ତୁକୁ ପାଠ କରିବା ନିମନ୍ତେ ଆସନ୍ତୁ ଆମେ ଯେତେବେଳେ ଆମମାନଙ୍କ ବାଇବଲଗୁଡ଼ିକୁ ଖୋଲିବା। ଧର୍ମଶାସ୍ତ୍ର ମଧ୍ୟରେ ଆମେ ତାହାକୁ ମାଥ୍ୟୁ ଲିଖିତ ସୁସମାଚାରର 27 ପଦରୁ ଦେଖିବା, ଆଉ ଆମମାନେ 27 ପଦରୁ ଆରମ୍ଭ କରି ପାଠ କରିବା। ପୁଣି ଆମମାନଙ୍କର ପୃଷ୍ଠଛବିକୁ ଲାଭ କରିବା ଉଦ୍ଦେଶ୍ୟରେ ସେହି ଅଧ୍ୟାୟର କିଛିଟା ପଦକୁ ପାଠ କରିବା।
Start right away, and after the preaching service, then we're going to have prayer for the sick.
ତତ୍ପରେ ସେହି ସ୍ଥାନରୁ ଯଥାଶୀଘ୍ର ଆମ୍ଭେମାନେ ପ୍ରଚାର କରିବାକୁ ଆରମ୍ଭ କରିଦେବୁ, ଆଉ ଏହି ପ୍ରଚାର ସଭାର ଉତ୍ତାରେ ଆମମାନେ ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବାର କାର୍ଯ୍ୟକ୍ରମକୁ ଆରମ୍ଭ କରିଦେବୁ।
All since the last time here, just bringing back in pattering of my new type of ministry.
ଏହି ସ୍ଥାନରେ ବିଗତ ସମୟରୁ ଆରମ୍ଭ କରି ମୋହର ନୂତନ ପ୍ରକାରର ସେବା କାର୍ଯ୍ୟର ନମୁନାଟିକୁ କେବଳ ପରିଚୟଭୁକ୍ତ କରିବାକୁ ମୁଁ ଘେନି ଆସିବା ଅବସରକୁ ଧାରଣ କରିଥିଲି।
I had more return testimonies from that meeting than I have in any for a long time.
ଦୀର୍ଘ ଦିନ ଧରି କରିଆସୁଥିବା ମୋର ଅନ୍ୟ ସଭାଗୁଡ଼ିକ ଠାରୁ ମଧ୍ୟ ସେହି ସଭାରେ ବଦଳ ସ୍ୱରୂପ ମୁଁ ଅଧିକ ସାକ୍ଷ୍ୟଦାନଗୁଡ଼ିକର ଅବସରକୁ ଲାଭ କରିଥିଲି।
There's something about that you must contact the person, regardless of how much supernaturally shown.
ଏହି ସ୍ଥାନରେ ଏହାର ସେପରି ପରିପ୍ରେକ୍ଷୀରେ ଏକ ବିଷୟକୁ ଲକ୍ଷ୍ୟ କରିବାକୁ ମିଳିଥିଲା, ଅର୍ଥାତ୍ ସେହି ବ୍ୟକ୍ତି ଜଣକ କେତେ ଯେ ଅଲୌକିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ରୂପେ ଦେଖାଯାଇଥାନ୍ତି ନା କାହିଁକି, ସେଥିପାଇଁ ଆମମାନଙ୍କରୁ କିଛି କହିବାକୁ ନାହିଁ। ଏହା ସତ୍ତ୍ୱେ ଆପଣଙ୍କୁ ତାହା ସହିତ ସାକ୍ଷାତ କରିବାଟା ନିଶ୍ଚିତ ରୂପେ ଉତ୍ତମ ବିଷୟ ଥିଲା।
But see, healing has to lay upon the individual's faith.
ମାତ୍ର ଧ୍ୟାନ ଦିଅନ୍ତୁ, ସୁସ୍ଥତାର କାର୍ଯ୍ୟଟି ତାହା ତ ବ୍ୟକ୍ତିଗତ ରୂପେ ଜଣେ ବ୍ୟକ୍ତିଙ୍କ ବିଶ୍ୱାସ ଉପରେ ନିର୍ଭର କରିଥାଏ।
Now, if the individual has faith and they see like the Holy Spirit go over the audience and say certain things happen.
ଯଦି ବ୍ୟକ୍ତିଗତ ରୂପେ ବିଶ୍ୱାସ କରିବା ବିଷୟ ଉପରେ ତାହା ଆଧାରିତ ରହିଅଛି, ଆଉ ପବିତ୍ରାତ୍ମାଙ୍କୁ ସମାବେଶଟିର ମଧ୍ୟରେ ଗତାୟତ କରିବାର ସେମାନେ ଯଦି ଦେଖିଥାନ୍ତି, ପୁଣି ସେହି ନିଶ୍ଚିତ ପୁଣି ବାସ୍ତବ ଧରଣ ଘଟଣାଗୁଡ଼ିକୁ ଘଟିବା ବିଷୟକୁ କହନ୍ତି, ଅର୍ଥାତ୍ ଯଦି ଏପରି ସେମାନେ କହନ୍ତି, ଆପଣ ଅମୁକ ଅମୁକ ନାମଧାରୀ ବ୍ୟକ୍ତି ଅଟନ୍ତି, ଆପଣ ସେହି ଅମୁକ ସ୍ଥାନରୁ ଆସିଅଛନ୍ତି,
a certain thing that you've done and it will be this way and see all of it happen just that way.
ପୁଣି ସେପରି ଏକ ବିଶେଷ କର୍ମକୁ ଯାହାକି ତୁମେ କରିଅଛ, ପୁଣି ଏହା ତ ଏହିପରି ଭାବରେ ଘଟିବ, ପୁଣି ସେହି ସକଳ ବିଷୟଗୁଡ଼ିକ ଠିକ୍ ସେହିପରି ଭାବରେ ଘଟିବାର ଆପଣମାନେ ଯଦି ଦେଖିଥାନ୍ତି,
yet the individual standing there should look up and say that has to be God, I accept my healing.
ଏହା ସତ୍ତ୍ୱେ ବ୍ୟକ୍ତିଗତ ରୂପେ ସେହି ସ୍ଥାନରେ ବସି ରହିଥିବା ଅବସରରେ ଉପରକୁ ଅନାଇ ଦେଖିଥାନ୍ତି, ପୁଣି ଏପରି ଘଟିବାଟା ସୁନିଶ୍ଚିତ ଅଟେ ଏପରି କହିଥାନ୍ତି, ପୁଣି ତାହା ଅବଶ୍ୟ ପରମେଶ୍ୱରଙ୍କ ଆଡୁ ଅଟେ, ଆଉ ମୁଁ ଆପଣଙ୍କ ଆରୋଗ୍ୟତାକୁ ସେଥିପାଇଁ ସ୍ୱୀକାର କରିଥାଏ ଏପରି ମଧ୍ୟ କହିଥାନ୍ତି। କିନ୍ତୁ ଏହାର ପରିବର୍ତ୍ତେ ପ୍ରତ୍ୟେକ ଜଣ ଏପରି କହିଥାନ୍ତି ଯେ ମୋ ଉପରେ ହସ୍ତ ରଖନ୍ତୁ ଆଉ ମୋ ପାଇଁ ପ୍ରାର୍ଥନା କରନ୍ତୁ, ତେବେ ଯାଇ ମୁଁ ଆରୋଗ୍ୟତା ଲାଭ କରିବି। କିନ୍ତୁ ତାହା ତ ସେପରି ଧରଣ ଏକ ପନ୍ଥା ଅଟେ ଯେପରି ଭାବରେ ଆମମାନେ ଏହି ଆମେରିକାରେ ଶିକ୍ଷିତ ହୋଇଅଛୁ, ସୁତରାଂ ତାହାକୁ ବିଶ୍ୱାସ କରିବା ନିମନ୍ତେ ସେପରି ଅଟେ, ଆଉ ତାହା ତ ନିଶ୍ଚିତ ରୂପେ ଧର୍ମଶାସ୍ତ୍ରାନୁଯାୟୀ ଅଟେ।
But now we find in Africa and different places, just let something like that happen, the whole audience reaches right up at one time, accepts your healing, because they haven't been taught nothing.
ତଥାପି ଏତେବେଳେ ଆଫ୍ରିକାରେ ପୁଣି ଅନ୍ୟାନ୍ୟ ସ୍ଥାନମାନଙ୍କରେ କେବଳ ସେପରି ଧରଣର କିଛିଟା ବିଶେଷ ଧରଣ ଘଟଣାକୁ ଘଟିବାକୁ ଦିଅନ୍ତୁ, ତେବେ ତ ଥରକର ନିମନ୍ତେ ସେହି ସକଳ ଜନବୃନ୍ଦ ସେହି ସ୍ଥାନକୁ ପହଞ୍ଚି ଯାଇଥାନ୍ତି, ଆଉ ସେମାନଙ୍କ ଆରୋଗ୍ୟତାକୁ ଲାଭ କରି ନେଇଥାନ୍ତି ଯଦି ସେମାନେ କିଛି ହେଲେ ଶିକ୍ଷା ଲାଭ କରିନଥାନ୍ତି। ଏପରିକି ସେମାନେ ତ ସୁସ୍ଥତା ଲାଭ କରିବା ବିଷୟ ଉପରେ କିଛି ହେଲେ ଶିକ୍ଷା ଲାଭ କରିନଥାନ୍ତି। ପୁଣି ସେମାନେ ସେହି କର୍ମଟିକୁ ଯେତେବେଳେ ସଂଗଠିତ ହେବାର ଦେଖିଥାନ୍ତି, ସେଥିରେ ସେମାନେ ଏହାକୁ ବୁଝିଥାନ୍ତି ଯେ ଏପରି ଜଣେ ପରମେଶ୍ୱର ମଧ୍ୟ ରହିଅଛନ୍ତି ଯିଏକି ଜୀବିତ ଅଟନ୍ତି, ପୁଣି ଯଦି ସେ ଜୀବିତ ଅଟନ୍ତି ତେବେ ସେ ତ ସର୍ବଶ୍ରେଷ୍ଠ ଈଶ୍ୱର ଅଟନ୍ତି, ଆଉ ସେ ଆରୋଗ୍ୟତା ପ୍ରଦାନ କରିଥାନ୍ତି, ପୁଣି ତାହା ହିଁ ସେପରି ଅଟେ।
Because the basis has already laid the foundations that he is a healer and heals the people.
ଯେହେତୁ ସର୍ବସାଧାରଣ ବିଷୟଟି ତ ପୂର୍ବରୁ ସ୍ଥାପନା କରାଯାଇ ସାରିଅଛି, ମୂଳଦୁଆଟି ତ ଅବଶ୍ୟ ପଡ଼ିସାରିଅଛି, ଅର୍ଥାତ୍ ସେ ଯେ ଆରୋଗ୍ୟଦାତା ଅଟନ୍ତି, ପୁଣି ଲୋକମାନଙ୍କୁ ଯେ ଆରୋଗ୍ୟତା ପ୍ରଦାନ କରିଥାନ୍ତି, ସେପରି ଏକ ସତ୍ୟତା ତ ପ୍ରମାଣିତ ହୋଇସାରିଅଛି।
ଆଉ
ଏହି ଶକ୍ତିର କାର୍ଯ୍ୟଟି ସଫଳତା ସହିତ ତାଙ୍କ ମଣ୍ଡଳୀ ମଧ୍ୟ ହେଉଥିବା ବିଷୟକୁ ସେମାନେ ଯେତେ ଦେଖିଥାନ୍ତି, ତତ୍ତ୍ୱରେ ସେମାନେ କହିଥାନ୍ତି ତାହା ହିଁ ଏହାକୁ ସପ୍ରମାଣ କରିଥାଏ, ତାହା ହିଁ ସବୁକିଛି ଅଟେ ଯାହାକି ଆମମାନେ ଆବଶ୍ୟକ କରିଥାଉ।
But we've been taught laying hands on the sick and things like that. That's the reason it doesn't work so good in America.
কিন্তু পীড়িতমানଙ୍କ ପରେ ହସ୍ତାର୍ପଣ କରିବା ବିଷୟକୁ ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟଗୁଡ଼ିକ ସମ୍ବନ୍ଧରେ ଆମମାନେ ତ ଶିକ୍ଷିତ ହୋଇଅଛୁ ଆଉ ତାହା ହିଁ ସେହି କାରଣଟି ଅଟେ ଯେଉଁ କାରଣବଶତଃ ଏହା ତ ଆମେରିକା ମଧ୍ୟରେ ସେପରି ଫଳପ୍ରଦ ସ୍ୱରୂପେ କାର୍ଯ୍ୟ କରିନଥାଏ
Remember, next Sunday morning, the Lord willing, Brother Neville will announce it, of course. Yeah. A whirlwind in the wind.
Puni mone rakhithantu. Ishwar jodi separi ichha karanti, tebe asanta robbar pratakalare abashya e bishoy upare bhai Neville suchana tiku debe. Batasar madhyare ghunni bayu ta upare mu prachar karibi.
Now, I've given you a little time to turn in your scriptures to Matthew 27. Let's begin reading at the 27th verse of St. Matthew's Gospel.
अतएव मत्तियु 27 अध्याय परे आपमाननकु बाइबल र पृष्ठाकु खोलिवा निमन्ते मु एतेले किछिता अधिक समयकु आपमाननकु देइथाए आसंतु ସାଧୁ ମାଥିଓଙ୍କ ସୁସମାଚାରର ସତେଇଶ ପର୍ବର ସତେଇଶ ପଦ ଆରମ୍ଭ କରି ପାଠ କରିବା ବର୍ତ୍ତମାନ ଶାସ୍ତ୍ରପାଠର ଅଂଶକୁ ଖୁବ୍ ଧ୍ୟାନପୂର୍ବକ ଶୁଣନ୍ତୁ ଏଥି ଉତ୍ତରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ଘେନି ଯାଇ ସମସ୍ତ ସୈନ୍ୟ ଦଳକୁ ତାଙ୍କ ନିକଟରେ ଏକତ୍ର କଲେ
ପୁଣି
ସେମାନେ ତାଙ୍କ ବସ୍ତ୍ର କାଢି ନେଇ ତାହାଙ୍କୁ କୃଷ୍ଣ ଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କ ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ
And they bowed the knee before him and mocked him, saying, Hail, King of the Jews.
Puni tahanko samukhare janupati he jyudivananka raja eha kohi tahanko parihasakale.
And they spit upon him and took the reed and smote him on the head.
Au semane tahanko pore chepo pokaile o sahi nalagheni tahanko mundare maribaku lagile.
After that they had mocked him, they took the robe off from him and put on his own raiment on him and led him away to crucify him.
Uni semane tahanku parihas kala uttare sei vastra kadhi nei tahankar nija vastra pindhaile o tahanku krusare rahiba nimante gheni gale.
And as they came out, they found a man of Cyrene, Simon, by name. Him they compelled to bear his cross.
Semane bahariwa samayre Simon namak jane kuruniya lokaku dekhi Jisunko krusa bohiba pai tahanku badhya kale.
And when they were gone unto a place called Golgotha, that is to say, a place of a skull.
Au semane Golgotha nam sthano arthat jahaku kapal sthali boli kahanti sethare upasthita hela uttare
they gave him vinegar to drink mingled with gall. When he had tasted thereof, he would not drink.
Sethare semane tahanku pitta mishrita drakhras pan karaku dele matra se taha aswadan kari ପାନ କରିବାକୁ ଇଚ୍ଛା କଲେ
ନାହିଁ
ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ତାହାଙ୍କ ବସ୍ତୁ ସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରିନେଲେ
ଯେପରି
ଭାବବାଦୀଙ୍କ ଦ୍ୱାରା କଥିତ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ ପୁଣି ମୋହର ଅଙ୍ଗରଖା ନିମନ୍ତେ ଗୁଲିବାନ୍ତ କଲେ
sitting down, they watched him there.
पुनि सेठारे बसि रहि ताहांकु जगि रहिले.
And set over his head an accusation written, "This is Jesus, the King of the Jews."
आउ सेमाने ताहांको मस्तकर उर्धरे एही अभिजोग पत्र लिखि लगाइ देले, ए जिहुदी मानंक राजा जीशु.
Then there were two thieves crucified with him, one on the right hand and the other on the left.
सेतेबेले ताहांको दक्षिण पार्श्वरे जणे ओ बाम पार्श्वरे जणे एही परि दुई जण डकायत ताहांको सहित क्रूसरे चढ़ा गले.
And they that passed by reviled him, wagging their heads.
आउ सेई बाट दे जाउथा लोक माने आपण आपण मस्तक हलाई ताहांकर निंदा करी कहिबाकु लागिले.
And saying, "Thou that destroyed the temple and buildest it in 3 days, save thyself."
रे मंदिर भग्नकारी ओ तीन दिन मध्ये तहा निर्माणकारी.
If thou be the Son of God, come down from the cross.
तू जेबे ईश्वरक पुत्र तेबे आपणाकु रक्षा करी क्रूसरु ओल्हाइ आ.
Likewise also the chief priests mocking him with the scribes and elders said.
प्रधान जजक माने मध्य सही प्रकारे शास्त्री ओ प्राचीन वर्गक सहित परिहास करी कहियाकु लागिले.
He saved others, himself he cannot save.
से अन्य मानंकु रक्षा कला निजकु रक्षा करी पारु नाही.
If he be the king of Israel, let him now come down from the cross and we will believe him.
से परा इस्राएल राजा से एही क्षणि क्रूसरु ओल्हाइ आसु तेबे आम्भे माने ताठारे विश्वास करिबा.
He trusted in God, let him deliver him now. If he will save him, for he said, "I am the Son of God."
से ईश्वरक उपर निर्भर करे से जदि ताहाठारे संतुष्ट ताले एही क्षणि ताहाकु रक्षा करंतु. से तो कहिला मु ईश्वरक पुत्र.
The thieves also which were crucified with him cast the same in their teeth, in his teeth.
पुनि जेउ डकायत माने ताहांक सहित क्रूसरे चढ़ा जाइथिले सेमाने सुद्धा ताहांकु सही प्रकार निंदा करियाकु लागिले.
Now, from the sixth hour there was darkness over all the land until the ninth hour.
परे 12 घंटा ठारु 3 घंटा पर्यंत देशजाक अंधकार घटी गला.
About the ninth hour, Jesus cried with a loud voice, saying, "Ilala, ilala, lama sabai."
आउ प्राय 3 घंटा समय रे जीशु उच्च स्वर रे डाकी कहिले, "एली, एली, लामा सबक्थानी."
That is to say, my God, why hast thou forsaken me?"
अर्थात, "हे मोर ईश्वर, हे मोर ईश्वर, तुम्हें मते कहीं के परित्याग कलम."
Some of them that stood there, when they heard that, said, "This man called for Elias."
एहा सुनी सेठरे ठिया होइथिबा लोकमान मध्येरु केही केही कहिले, "ए लोक एलियंकु डाकु अछि."
And straightway one ran and took a sponge and filled it with vinegar and put it on a reed and gave him to drink.
आउ सही क्षणि सेमान मध्येरु जणे दौड़ी जाई गोटे स्पंज घेनी ता अम्ल रसरे पूर्ण कला आउ ता खंडे नल लगाई ताहांकु पान करियाकु देला.
The rest said, let us see whether Elias will come and save him.
किंतु अन्य माने कहिले, रुह एलियो एहाकु रक्षा करियाकु आसुछंत कि नाही देखिबा.
Jesus, when he had cried again with a loud voice, yielded up the ghost.
किंतु जीशु पुनर्बार उच्च स्वर डाकी प्राण त्याग कले.
Behold, the veil of the temple was rent in twain from the top to the bottom, and the earth did quake and the rocks rent.
पुनि देख मंदिरर विच्छेद वस्त्र उपरु तल पर्यंत चिरी दुई खंड हला आउ भूमिकंप हला ओ शैल सब विदीर्ण हला.
The graves were opened, and many bodies of the saints that slept arose and came out of the grave after his resurrection, and went into the holy city and appeared unto many.
पुनि समाधि समूह उन्मुक्त हैला ओ महानिद्राग्रस्त अनेक साधु लोकक शरीर उत्थापित हैला पुनि ताहांक उत्थान उत्तरे सेवाने समाधि रु बाहरी पुण्य नगरी रे प्रवेश कले ओ अनेकंक दर्शन देले.
Now when the centurion and they that were with him watching Jesus saw the earthquake and those things that were done, they feared greatly, saying, truly, this was the Son of God.
Satasanapati, O Tahanka Sanga Jumane, Jisunku, Jagitile, Samana Bumikum Padi Hotana Deki, Ottenta Bhitahi Kohile, Satya, E Isaranka Putra Tile.
Let us bow our heads just a moment for prayer.
Prarthana Koreapai, Kevak Kitsisma Pajant Asantu, Amane, Aparapara Mosto Guriku, Abanata Koriba.
Lord, we know that Thou art God.
Hey, Prabhu, apno je swayangru Ishwara atanti, eya amane biswas karu.
And it, after reading this sacred and holy word, we can still see that Your nature has not changed. You are always God.
Puni ehi pavitra eva ati yogyavanta vakya ku paath kariya uttare. ଆପଣଙ୍କର ସ୍ୱଭାବ ଯେ କଦାପି ପରିବର୍ତ୍ତନ ହୋଇନାହିଁ ଏହାକୁ ଅଦ୍ୟାବଧି ଆମେ ଧ୍ୟାନ କରିପାରିଥାଉ ଆପଣ ସଦାସର୍ବଦା ଈଶ୍ୱର ଅଟନ୍ତି ପୁଣି ଏହା ଏପରି ଅନୁମାନ କରାଯାଇଥାଏ ଯେପରିକି ଯୀଶୁଖ୍ରୀଷ୍ଟ ଆଦୌ କୌଣସି ପ୍ରକାରର ସାହାଯ୍ୟକୁ ଲାଭ କରିବାକୁ ଯାଉନଥିଲେ
hacked to pieces and spit upon and mocked and hanging on the cross, bleeding, dying.
Jehetu seta papimananka haste samarpita hoithile, agotiye sthanaru nei anya sthanaku ghina jauthile, puni chepo poka jaithile, puni parihas kara jaithile, au puni kruso pare tangai diya jaithile, raktare budi jaithile, parishesare ମୃତ୍ୟୁବରଣ କରିଥିଲେ
and seemed like there was no help nowhere. Even he cried himself, my God, why hast thou forsaken me?
ଆଉ ଏପରି ଅନୁଭୂତ ହେଉଥିଲା ଯେପରିକି ସେ କୌଣସି ସ୍ଥାନରୁ କିଛି ହେଲେ ସାହାଯ୍ୟ ପାଇପାରିନଥିଲେ ଏପରିକି ସେ ସ୍ୱୟଂରୁ ଏପରି ଚିତ୍କାର କରି ଉଠିଥିଲେ ହେ ମୋର ଈଶ୍ୱର ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ
But you act in the moment that when nothing else can act.
ଏହା ସତ୍ତ୍ୱେ ଯେତେବେଳେ କେହି ଜଣେ ହେଲେ ସୁଦ୍ଧା କୌଣସି ପ୍ରକାରେ ସାହାଯ୍ୟ କରିପାରେ ନାହିଁ ଠିକ ସେତେବେଳେ ଆପଣ ସ୍ୱୟଂରୁ କାର୍ଯ୍ୟ କରିବାରେ ଆରମ୍ଭ କରିଦେଇଥିଲେ
We are given to know, Lord, that if we have any rivers that we cannot cross, if we have any mountains we cannot go through, God specializes in doing things that others cannot do. You are a specialist on the job.
Hey, Prabhu, amane sahi paribhavare biswas kara nimante varadan labha kariyachu. Arthat amane jodi separi dharana konosi samasya bahula paristhiti guliku atikram kari na paru kimba ammananka sammukhasto jatana rupi pahad guliko ete durgama hoithae je ତାହାକୁ ଆମମାନେ ପାର କରିପାରିନଥାଉ ପୁଣି ସେପରି ଧରଣର ପରିସ୍ଥିତିଗୁଡ଼ିକୁ ପରାଜିତ କରିବା ନିମନ୍ତେ ଈଶ୍ୱର ଆମମାନେ ଯୋଗ୍ୟବତ୍ନ କରିଥାନ୍ତି ଯାହାକୁ ଆମେମାନେ କଦାପି କରିପାରିନଥାଉ ଯେହେତୁ ପ୍ରତ୍ୟେକ କାର୍ଯ୍ୟର ବିଶେଷଜ୍ଞ କେବଳ ଆପଣ ହିଁ ଅଟନ୍ତି
You being God, the infinite one, knew this hour must come.
Sedino, Kalabari Upare, Prakruta, Karantiku, Aponahi Janitile, Apono, Parameshwar Hoitwaru, Asima, Hoitwa Karanaru, Sei Samayati Abasya Upasthita Hebo, Tahaku, Purbaru, Janitile.
But when it was fulfilled, then you showed you were God.
ତଥାପି ତାହା ଯେତେବେଳେ ସଫଳ ହୋଇଯାଇଥିଲା ତେବେ ଯାଇ ଆପଣ ଯେ ଈଶ୍ୱର ଥିଲେ ଏହାକୁ ପ୍ରଦର୍ଶିତ କରିଥିଲେ। ପୁଣି ପ୍ରକୃତ ଅଧିକାରୀ ଜଣକ ଯେ କିଏ ଥିଲେ ତାହାକୁ ତଦ୍ୱାରା ପ୍ରମାଣ କରିଦେଇଥିଲେ। ଆପଣ ପୃଥିବୀକୁ କମ୍ପମାନ କରି ପକାଇଥିଲେ ଆଉ ସେହି ସାଧୁଗଣ ଯେଉଁମାନେ କବର ମଧ୍ୟ ଶୋଇ ରହିଥିଲେ ସେମାନେ ବାହାରି ଆସିଥିଲେ। ଅପରାହ୍ନ କାଳରେ ଆପଣ ସୂର୍ଯ୍ୟ ରଶ୍ମିକୁ ଅନ୍ଧକାରମର କରି ପକାଇଥିଲେ, ରାତ୍ରି କାଳ ଘୋର ଅନ୍ଧକାର ନାୟ ତିମିରାଚ୍ଛନ୍ନ କରି ପକାଇଥିଲେ, ଆଉ ଆପଣ ଯେ ଈଶ୍ୱର ଥିଲେ ତାହାକୁ ତଦ୍ୱାରା ଦେଖାଇ ଦେଇଥିଲେ। ତଥାପି ଏକ ଦୀର୍ଘମୟ ସମୟ ଧରି ଆପଣ ଯେ ନିରବ ରହିଥିଲେ ତାହାକୁ ତଦ୍ୱାରା ପ୍ରକାଶ କରିଥିଲେ।
Let us from this draw this conclusion that as long as we are walking in the Spirit, led by the hand of God,
ତେଣୁ କରି ଏହି ଶେଷ ପରିଚ୍ଛେଦରୁ ଆମମାନେ ସେପରି ଏକ ବିଷୟକୁ ଆନିତ କରିବା, ଅର୍ଥାତ୍ ଯେତେବେଳେ ପର୍ଯ୍ୟନ୍ତ ଆମମାନେ ଆତ୍ମାରେ ଥାଇ ସଞ୍ଚାଳିତ ହୋଇ ହେଉଅଛୁ, ଈଶ୍ୱର ହସ୍ତ ଦ୍ୱାରା ପରିଚାଳିତ ହେଉଅଛୁ,
no matter what seems to be wrong, yet we are facing Calvary, God will speak in the right hour, at the right time.
ପୁଣି ପରିସ୍ଥିତି ଜନିତ ଅବସ୍ଥାଟି ଯଦିଓ ଦୁଃସହ ବୋଲି ଅନୁଭୂତ ହୋଇଥାଏ, ସେଥିରେ କିଛି ଯାଏ ଆସେ ନାହିଁ, ତଥାପି ଆମ୍ଭେମାନେ କାଲବରୀର ପରିସ୍ଥିତିକୁ ସମ୍ମୁଖୀନ ହେଉଅଛୁ। ପୁଣି ଉପଯୁକ୍ତ ସମୟରେ ଈଶ୍ୱର ଉତ୍ତର ପ୍ରଦାନ କରିବାକୁ ଯୋଗ୍ୟ ଅଟନ୍ତି, ଏହି ସାହାଯ୍ୟ ଆମମାନଙ୍କୁ ପ୍ରଦାନ କରନ୍ତୁ।
Now, Father God, we would ask forgiveness of our sins and our trespasses.
ଆଉ ହେ ପିତା ପରମେଶ୍ୱର, ଆମମାନଙ୍କ ସକଳ ପାପ ଗୁଡ଼ିକର ନିମନ୍ତେ ପୁଣି ଅଧର୍ମ ଗୁଡ଼ିକର ନିମନ୍ତେ ଆମମାନେ ଆପଣଙ୍କଠାରେ କ୍ଷମା ଯାଚନା କରୁଅଛୁ।
We would ask for your spirit to lead us. Lead us as the dove led the lamb.
ପୁଣି ଆପଣଙ୍କ ଧର୍ମାତ୍ମାଙ୍କୁ ଆମ୍ଭମାନଙ୍କର ଚାଳନା ନିମନ୍ତେ ଭିକ୍ଷା କରିବୁ, ଆମମାନଙ୍କୁ ସେପରି ନେତୃତ୍ୱ ପ୍ରଦାନ କରନ୍ତୁ ଯେପରି ଭାବରେ ସେହି କାପ୍ତାଟି ମେଷ ଶାବକଙ୍କୁ ନେତୃତ୍ୱ ପ୍ରଦାନ କରିଥିଲେ।
Let us be obedient to whatever may befall us, knowing this, that God works all things well, and know that it'll be all right.
ଆମ୍ଭମାନଙ୍କ ଉପରେ ଯାହା କିଛି ବିପତ୍ତି ପଡ଼େ ନା କାହିଁକି, ତଥାପି ଆମ୍ଭମାନଙ୍କୁ ଆଜ୍ଞାକାରୀ ହୋଇ ରହିବାକୁ ଦିଅନ୍ତୁ, ଏହାକୁ ବୁଝୁଥିବା ଯୋଗୁଁ ଯେ ଈଶ୍ୱର ସବୁକିଛି ବିଷୟକୁ ଉତ୍ତମତା ସୃଷ୍ଟି କରିବା ନିମନ୍ତେ ସମ୍ପନ୍ନ କରିଥାନ୍ତି, ପୁଣି ଏହା ଯେ ସୁଧାରାଯିବ ତାହାକୁ ଆମମାନେ ଜାଣୁ। ଏହି ଉପାସନାରେ ଆପଣ ଆମମାନଙ୍କ ସହିତ ଉପସ୍ଥିତ ଥାନ୍ତୁ।
We pray that you'll save those who are in condition to be saved and are seeking for salvation.
ପୁଣି ଯେଉଁମାନେ ପରିତ୍ରାଣକୁ ଅନ୍ୱେଷଣ କରୁଅଛନ୍ତି, ପୁଣି ଉଦ୍ଧାର ପାଇବାର ଅବସ୍ଥାରେ ସର୍ତ୍ତାଧୀନ ହୋଇ ରହିଅଛନ୍ତି, ସେମାନଙ୍କୁ ଆପଣ ଯେ ଉଦ୍ଧାର ପ୍ରଦାନ କରିବେ ଏଥିପାଇଁ ଆମମାନେ ନିବେଦନ କରୁଅଛୁ। ଯେଉଁମାନେ ଅନନ୍ତ ଜୀବନର ଅନ୍ୱେଷଣ କରୁଅଛନ୍ତି ସେମାନଙ୍କୁ ସେଥିରେ ଭରପୁର କରିଦିଅନ୍ତୁ। ଆଉ ଯେଉଁମାନେ ପୀଡ଼ିତ ଅଟନ୍ତି ତଥା ବେଦନାଗ୍ରସ୍ତ ଅଟନ୍ତି ଆଉ ଆରୋଗ୍ୟତା ଲାଭ କରିବା ନିମନ୍ତେ ବଡ଼ ଆଶାର ସହିତ ଏଠାକୁ ଆସିଅଛନ୍ତି, ସେମାନଙ୍କୁ ଆପଣ ଯେ ଆରୋଗ୍ୟତା ପ୍ରଦାନ କରିବେ ଏଥିପାଇଁ ନିବେଦନ କରିଥାଉ।
And we will praise thee for it. We ask it in the name of your Son, our Savior, Jesus Christ. Amen.
ପୁଣି ଏଥି ନିମନ୍ତେ ଆମମାନେ ଆପଣଙ୍କର ଗୌରବ କରିବୁ, ଯେହେତୁ ଆପଣଙ୍କ ପୁତ୍ର ପୁଣି ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁଙ୍କ ନାମରେ ଆମମାନେ ଏହି ଭିକ୍ଷାକୁ ଯାଚନା କରିଥାଉ। ଆମେନ।
Now in the speaking this morning, we wish to call your attention to the text chosen to speak from that day on Calvary.
Puni ajra pratakalare prachar karuthwa karanaru se bishay vastu tur pare mu apramananka dhyanakarshan karaku ichcha kari thae jaha ki sei shastrang saru kalabari buku pare sei dinoti boli grahana kari achi.
It seems like it would be a little out of season. This should be on Good Friday.
Eha je sei jogya nirdharita samaye ko biparita avastha ete bele ate sepori anuman kara jai thae je eha to Good Friday samaye ko susamachar heba uchit bisoy ate.
Calvary should be remembered every day.
Tathapi pratyeho kalabari bisoy ti smaraniya heba banchani ni ate.
And we've heard so much about it. Read so much about it.
Puni ammane e bisoyre bohul bhabe shravan kori sariyachu. Puni eha upare adharita epari adhyayan guliku ammane attyanta rupe kori sariyachu.
Preachers has preached on it since the beginning of time. Singers has sang of it through the ages.
Pracharaka gana to eha upare separi eka ghatana परिचित हेबा दिन ठारू प्रचार करी आसी अछंती पुनी पुरा कालारू आरंभ करी संगीतज्ञ गण एहा पर आधारित करी अनेक गुडिया गीत गुडाकू गान करी सारी अछंती.
Prophets foretold it 4,000 years before it ever happened, and the prophets of this day point back to when it did happen.
पुनी सेपरी एको घटना घटिबार बहुत दिन पूर्वे भाववादी गण 4,000 वर्ष पूर्वरु भाववाणी करी ए विषय रे कही सारी थेले पुनी एहा जतले घटी सारी थेला सेते बेले एही जुगर भाववादी गण सेही समय भाववादी गुडी कर भाववाणी गुडी कर आडकु निर्देशित करी कही अछंती.
इट्स सच एन इंपॉर्टेंट डे.
एहा सत्ते एहा त केते गुरुत्वपूर्ण पुनी अति विशेष प्रकार एक दिन अटे.
It's one of the most important days of all the days that God ever let dawn on the earth.
Puni prithvi prusthare anya jete gudi din mananku ishwara ehi dharare sthapana karithile se gudikar madhyaru ehi dinoti sabuthare boli shreshthatama din rupe bibechita ate.
And if it's so important to the human race, Calvary, I think it's good for us to go back and examine it and see just what it means to us.
आओ मनुष्य जाति निमन्ते एही दिनटि यदि एपरि मुख्य दिन अटे कालबरी घटनाति एते विशेष प्रकार घटना अटे तबे एहा आमन निमन्ते किपरि धरण अर्थ गुजे करि थाए ताक बुझिबा निमन्ते आमनकु पछकु फेरि जिबाटा हि उत्तम धरण विषय हेबो.
For I'm sure at this late hour that we're living, we are seeking every importance of God that we can know. And all that we can find out, we are here to learn of it.
Jehetu ammane basa karuthiba ehi bilambita samay ti je sepuri eko avasara ate taku mu bishwas karithae arthat jepuri dharanara guruttwapurna bishoy guliku ammane bujhi paru sepuri pramukha bishoy guliko ishwaranka sambandhare ammane अन्वेषण करूछु आउ जहाँ किसी विषय को खोजी पाइवा निमंते आम्भे माने योग्य हो पारु से विषय शिक्षित होवा निमंते आम माने एही स्थान रे एते बेले उपस्थित रही अछु.
To see what is for us and what God has done for us and see what he's promised to do for us.
पुनि आम माने निमंते कोन जे निरूपित अटे ताको ध्यान करया निमंते ओई आम माने निमंते ईश्वर जे कि प्रकार कार्य को संपन्न करि अछंती ताहा को बुझिबा निमन्ते पुनि आम मानक निमन्ते सफल करिया निमन्ते से जे कि प्रकार धरनर विषय को प्रतिज्ञा करि अछंती ताहा को देखिबा निमन्ते आम मानकु योग्य करि अछंती.
And that's what we come to church for.
पुनि सही कारण वशतः आम माने गिरजा को आसिथाउ.
That's why the preacher preaches.
सही कारण जगु प्रचारक गण तो प्रचार करी थांती.
That's why he studies and meditates in the scripture and seeks for inspiration is because he is a public servant to God's people.
सही कारण बसतह से धर्मशास्त्र अध्ययन करिथांति आ ता उपरे ध्यान लगाइथांति पुनि तहि उपरे प्रेरणा लाभ करबाकु आतुर होइथांति आ हे एथि जगु सेपरि अटे जेहेतु ईश्वरक प्रजागण के निमन्ते से त जने सर्वसाधारण रे विदित थिबा सेवक अटन्ति.
And he's trying to find something that will that God would have to say to his people. Something that would help them.
आउ से एपरि एक विशेष धरणर शिक्षा को लाभ करिया निमन्ते प्रयासरत अटन्ति जहा कि सेपरि एक वाक्य हेबो जहा को ईश्वर अपना प्रजागण को कहिबा निमन्ते निश्चित रूपे मनसा करी रहिथिबे सेपरि एक योग्य विषय ता हेबो जागि समानकु सहाय्य करिवो.
Maybe it might be condemn them in their sins, but would be a help to raise them up if they might forsake their sin and then raise up to serve the Lord.
होई परे ता समानक पाप गुडी कर निमन्ते दण्ड विधान करबा विषय परि विदित होई परि थाए तथापि समानक किछिटा उन्नत हेबा निमन्ते ता एक सहाय्य सूचक हेबो अर्थात समाने अपन सकल पाप गुडी को पासरी पकाइबे आउ ईश्वरक सेवा करै निमन्ते समाने तत्पर होई उत्साहित हेबे.
And ministers should seek these things.
तत्पर सेवक मध्य सेपरि जोग विषय गुडी को अन्वेषण करबा को अवश्य बाध्य हेबे.
And this day being so important, one of the greatest days, let us look at three different things that day meant to us.
ଏହି ଦିନଟି ଯଦି ଏପରି ପ୍ରମୁଖ ଦିନ ପ୍ରକୃତରେ ହୋଇଥାଏ ଅନ୍ୟାନ୍ୟ ଦିନମାନଙ୍କଠାରୁ ବଳି ଶ୍ରେଷ୍ଠ ଦିନଟିଏ ହୋଇଥାଏ ତେବେ ସେହି ମୁଖ୍ୟ ତିନୋଟି ବିଷୟଗୁଡ଼ିକୁ ଏହି ଦିନଟି ନିମନ୍ତେ ଆସନ୍ତୁ ଆମମାନେ ବିଚାର କରି ଦେଖିବା ଯେପରିକି ଏହି ଦିନଟି ଆମମାନେ ନିମନ୍ତେ ଏକ ଅର୍ଥ ପ୍ରକାଶ କରିବାର ଦିନ ପରି ହୋଇଥାଏ.
But this morning I have just chosen three different vital things that we want to look at for the next few moments that Calvary meant to us.
Ambe mane to satadika bisoy guli ko grahan kari paru tathapi ehi pratakala re puni kichhi samare nimonte mu to tinoti bibhinna dharanara matra pramukha bisoy guli ko nirbhachan kari achi ja upare mu ଧ୍ୟାନାକର୍ଷଣ କରିବାକୁ ଇଚ୍ଛା କରେ ଅର୍ଥାତ୍ ସେହି କାଳବରୀଟି ଯେ ଆମମା ନିମନ୍ତେ କିପରି ଧରଣର ଅର୍ଥକୁ କରିଥାଏ ତାହାକୁ ତାହାକୁ ପ୍ରଚାର କରି କହିବାକୁ ଇଚ୍ଛା କରେ. ଆଉ ସେହି ପ୍ରତ୍ୟେକ ପାପୀଗଣଙ୍କୁ ଯେଉଁମାନେ କି ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଏହା ଯେ ସେମାନଙ୍କୁ ଦୋଷୀ ବୋଲି ଦେଖାଇବ ସେଥିପାଇଁ କିଛି ଯାଏ ଆସେ ନାହିଁ. ପୁଣି ଅପରପକ୍ଷରେ ଏହା ତ ପ୍ରତ୍ୟେକ ସାଧୁ ବ୍ୟକ୍ତିଙ୍କୁ ନିଜର ଆଣ୍ଠୁକୁ ଅବନତ କରିବା ପାଇଁ ମଧ୍ୟ ଯେ ବାଧ୍ୟ କରିବ ଏଥିରେ ମଧ୍ୟ କିଛି ଯାଏ ଆସେ
ନାହିଁ.
ପୁଣି ଏହା ଯେ ପ୍ରତ୍ୟେକ ପୀଡ଼ିତ ବ୍ୟକ୍ତିଙ୍କୁ ଈଶ୍ୱର ପ୍ରତି ପ୍ରଗାଢ଼ ବିଶ୍ୱାସକୁ ବୃଦ୍ଧି କରିବା ନିମନ୍ତେ ପ୍ରେରଣା ପ୍ରଦାନ କରିବ ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ. ପୁଣି ସେମାନେ ଯେ ଆପଣାର ପାପଗୁଡ଼ିକୁ ଭୁଲିଯିବେ ତଥା ଈଶ୍ୱରଙ୍କ ସେବା ନିମନ୍ତେ ତତ୍ପର ହୋଇ ଉତ୍ସାହିତ ହେବେ ଏପରି ଏକ ବିଷୟକୁ ମୁଁ ବିଶ୍ୱାସ କରିଥାଏ. ପୁଣି ସୁସ୍ଥତା ଲାଭ କରି ଏହି ସ୍ଥାନରୁ ବାହାରି ଚାଲିଯିବେ.
Never saint rejoice and take new hope.
Puni pratyek papi gana paritran labh kari paribe pratyek paschat pada hoithwa vyakti gana puni khwalaku pheri asi paribe puni swayangru lajjit hebe au pratyek sadhu vyakti anandit hebe puni nutana asa o uddipana ku labh karibe.
The one great important thing that Calvary means to us and the world is it settled the sin question once for all.
Sehi ek prakara matra pramukha bisoy ko labha karibe jaha ki ehi kalabari ti amman nimonte ପୁଣି ଜଗତର ନିମନ୍ତେ ଅର୍ଥ ପ୍ରକାଶ କରିଥାଏ। ଏହା ତ ପାପର ପ୍ରଶ୍ନଟିକୁ ଏକ ବାହାରେ ପୁଣି ସଦା ସର୍ବଦା ନିମନ୍ତେ ସମାଧାନ କରି ପକାଇଥାଏ।
Man was found guilty of sin, and sin was a penalty that no man could pay.
ପାପରେ ଦୋଷୀ ହୋଇ ମନୁଷ୍ୟ ପାପୀ ବୋଲି ଗଣ୍ୟ ହୋଇଥିଲା। ଆଉ ପାପ ତ ଏପରି ଏକ ବର୍ତ୍ତନର ପରିଶୋଧ ବିଷୟ ଥିଲା ଯାହାକୁ କେହି ଜଣେ ଦ୍ୱିତୀୟ ବ୍ୟକ୍ତି ମଧ୍ୟ ସୁଝାଇ ପାରିନଥିଲା।
The penalty was so great until there wasn't anyone that could pay the penalty.
କାରଣ ପରିଶୋଧର ମୂଲ୍ୟଟି ଏପରି ମାତ୍ରାଧିକ ଥିଲା ଯେ କେହି ଜଣେ ମନୁଷ୍ୟ ସୁଦ୍ଧା ଏହାକୁ ପରିଶୋଧ କରିବାକୁ ସକ୍ଷମ ନଥିଲେ।
I truly believe that God ordained it that way, that the penalty would be so great that no man could pay it, so he could do it himself.
ଈଶ୍ୱର ଯେ ତାହାକୁ ସେପରି ଭାବରେ ହେବା ନିମନ୍ତେ ପୂର୍ବରୁ ନିରୂପଣ କରି ସାରିଥିଲେ ସେପରି ଏକ ବିଷୟକୁ ମୁଁ ବିଶ୍ୱାସ କରିଥାଏ। ଅର୍ଥାତ୍ ବେତନର ମୂଲ୍ୟଟି ଏତେ ବହୁଳ ପରିମାଣର ଥିଲା ଯେ ତାହାକୁ କେହି ଅନ୍ୟ ଜଣେ ବ୍ୟକ୍ତି କଦାପି ପରିଶୋଧ କରିପାରିନଥିଲେ। ସେହି ଏଥିରୁ ସେ ସ୍ୱୟଂ ଏହାକୁ ପରିଶୋଧ କରିଥିଲେ।
Now the penalty of sin was death.
ପୁଣି ପାପର ବର୍ତ୍ତନ ତ ମୃତ୍ୟୁ ହିଁ ଥିଲା।
We were all born in sin, shaped in iniquity, come to the world speaking lies.
ଆମ୍ଭେମାନେ ସମସ୍ତେ ପାପରେ ଜନ୍ମଗ୍ରହଣ କରିଥିଲୁ, ଅଧର୍ମରେ ଗଠିତ ହୋଇଥିଲୁ, ମିଥ୍ୟାବାଦ ଗୁଡ଼ିକୁ କହୁଥିବା ଦ୍ୱାରା ଆମମାନେ ଜଗତକୁ ଆସିଥିଲୁ।
Therefore there was none of us that was worthy, or they could find no one on earth that was worthy.
ସୁତରାଂ ଆମ୍ଭମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ଯୋଗ୍ୟବନ୍ତ ନଥିଲେ, କିମ୍ବା ସେମାନେ ଜଗତ ମଧ୍ୟରେ ଏପରି କାହାକୁ ହେଲେ ଲାଭ କରିନଥିଲେ ଯିଏକି ଯୋଗ୍ୟବନ୍ତ ରୂପେ ବିବେଚିତ ହୋଇପାରିଥିଲେ।
And sin did not start on the earth. Sin started in heaven.
ପୁଣି ପାପ ତାହା ତ ପ୍ରକୃତରେ ଜଗତ ମଧ୍ୟରେ ସୂତ୍ରପାତ ହୋଇନଥିଲା। ପାପ ତ ପ୍ରକୃତରେ ସ୍ୱର୍ଗରେ ହିଁ ଆରମ୍ଭ ହୋଇଥିଲା।
Lucifer, the devil, was a condemned creature for his disobedience before he ever struck the earth.
ଲୁସିଫର ଅର୍ଥାତ୍ ସେହି ଶୈତାନ, ସେ ତ ସେହି ଦୋଷୀକୃତ ହୋଇସାରିଥିବା ସୃଷ୍ଟ ପ୍ରାଣୀଟି ଥିଲା ଯିଏକି ଆପଣାର ଆଜ୍ଞା ଲଙ୍ଘନ ଯୋଗୁଁ ଦୋଷୀ ବୋଲି ସାବ୍ୟସ୍ତ ହୋଇଥିଲା। ଏଥିପୂର୍ବେ କି ସେ ଜଗତକୁ ନିକ୍ଷେପ କରାଯାଏ।
Sin began in heaven, where God put the angels and so forth upon the same basis that he put human beings on.
ପାପ ସ୍ୱର୍ଗରେ ଆରମ୍ଭ ହୋଇଥିଲା, ଯେଉଁ ସ୍ଥାନରେ ପରମେଶ୍ୱର ସ୍ୱର୍ଗଦୂତଗଣଙ୍କୁ ଠିକ ସେହିପରି ସ୍ଥିତ ରଖିଥିଲେ ଯେପରି ଭାବରେ ସେ ମନୁଷ୍ୟ ସମାଜ ମଧ୍ୟ ରଖିଛନ୍ତି।
Knowledge, the tree of knowledge, the tree of life, and the tree of knowledge, where man could take his choice.
ଜ୍ଞାନ ବୁଦ୍ଧି ସତ୍ ଅସତ୍ ଜ୍ଞାନଦାୟକ ବୃକ୍ଷଟି ସେହି ଆଧାରଟି ଥିଲା। ଜୀବନର ବୃକ୍ଷଟି ପୁଣି ଜ୍ଞାନଦାୟକ ବୃକ୍ଷଟି ତାହା ଥିଲା ଯେଉଁ କ୍ଷେତ୍ରରେ ମନୁଷ୍ୟକୁ ତାହାର ଯୋଗ୍ୟ ରୁଚି ସାବ୍ୟସ୍ତ କରିବାକୁ ପଡ଼ିଥିଲା।
And when Lucifer was given the preeminence to make his choice, he wanted something better than God had. That started the trouble.
ପୁଣି ଲୁସିଫର କୁ ତାହାର ରୁଚିକୁ ସାବ୍ୟସ୍ତ କରିବାକୁ ଯେତେବେଳେ ଅଗ୍ରାଧିକାର ଦିଆଯାଇଥିଲା, ସେତେବେଳେ ସେ ଈଶ୍ୱରଙ୍କଠାରୁ ବଳି ଅଧିକ କିଛି ପସନ୍ଦଯୋଗ୍ୟ ବିଷୟକୁ ପାଇବାକୁ ଇଚ୍ଛା କରିଥିଲା, ଆଉ ତାହା ଏହି ସମସ୍ୟାକୁ ଆରମ୍ଭ କରିଥିଲା।
And there was a requirement for sin. The requirement was death. Death was the penalty.
ପୁଣି ପାପକୁ ସୂତ୍ରପାତ କରିବା ନିମନ୍ତେ କୌଣସି ଏକ ଅଯୋଗ୍ୟ ଧରଣର ବିଷୟକୁ ଆବଶ୍ୟକ ପଡ଼ିଥିଲା, ଆଉ ସେହି ଆବଶ୍ୟକତାଟି ମୃତ୍ୟୁ ହିଁ ଥିଲା। ମୃତ୍ୟୁ ହିଁ ତାହାର ବର୍ତ୍ତନ ଥିଲା।
And that is, we could go into great details of this because I do not believe that there is but one death.
Puni tahahi separi ote. Ehara punkhanupunkha bandhanaku kaiwa nimonte. Ame mane sabistara purvaka jai paru. Jehetu mrityu boli. Kebal ekamatra mrityu je rahithila. Kimba rahi achi. Ehaku mu adau biswas kare nahi.
There is one life. Now, believe a man that has eternal life can never die.
जीवन बोली केवल गुट्टे मात्रों विषय रही अच्छी। पुनी मुझे पुरी विश्वास करे जे जने मनुष्य जे की अनंत जीवन और अधिकारी अटे से कदापि मृत्यु बरन करी पारे नहीं।
Now, I believe there is a complete annihilation of that soul that sins.
पुनी सही प्राणों जे पाप करी थाए तारा संपूर्ण विनाश जे घटी जाय थाए यहाँ को मु विश्वास करी थाए।
For the Bible said, "The soul that sinneth, it shall surely die." Not the man, the soul that sinneth.
कारण बाइबल रे एपरी लिखित होय अछि जे पाप करी थवा सही प्रत्येक प्राण को अवश्य मृत्यु बरण करबा को ही अछि सही मनुष्य टी एपरी त नहि मात्र सही प्राण जे की पाप करी थाए एपरी कहा जाय अछि सुतरां संपूर्ण रूपे विनाश होय जाय निमन्ते शैतान को निश्चित रूपे मृत्यु बरण करबा को ही अछि
So Satan must surely die to be completely destroyed.
आउ संपूर्ण रूपे नाश होय जाय निमन्ते शैतान को निश्चित रूपे मृत्यु बरण करबा को ही अछि
I disagree with the universalists that say that Satan will be saved.
सही विश्वजनिन मुक्तिवादी लोकमानंकर युक्ति सहित मु एकमत एथिपै नहे जेदु समान एपरि कहि थांती जे शैतान अवश्य मुक्ति लाभ करि जीव.
He sinned and he is the originator of sin.
से त पाप करिथला पुनी पापर मूल कारणटी सही अटे.
And his soul sinned and he was a spirit.
आउ तहार अंतरात्मा पाप करिथला पुनी से एक आत्मा थिला.
That spirit shall be totally annihilated. There be nothing left of it.
पुनी सही आत्माटी संपूर्ण रूपे विनाश होई जीव पुनी तहार किछि सत्ता मध्ये रहिबो नहि.
And when sin struck the earth back in the beginning like a sheet of blackness falling from the heavens it literally paralyzed the earth.
आउ कला रंगर एक चादर नय पापटी सर्वप्रथमे प्रारंभिक काल जते बेले स्वर्गरु पतित होइथिला एई जगत रे धराशय होइथिला एहा त जगत को वास्तव रे अकर्मण्य करि पकाइथिला.
Throw every creature on the earth and all of God's creation in bondage.
एहा जगत मध्य स्थित प्रत्येक प्राणी को संक्रमित करिथिला आउ ईश्वर को समस्त सृष्टि पर ताहा को पतित करिथिला बंधर मध्य को आनि पकाइथिला.
Man was under bondage of death, sickness, troubles, sorrows, all nature fell with it.
मृत्यु 15 दिन को मनुष्य प्रवेश कर जाइथिला पुनि पीड़ा दुख दुर्दशा आउ समस्या गुड़ मध्य को प्रवेश कर जाइथिला.
Sin was an anesthetic that actually paralyzed the earth.
समस्त सृष्ट प्राणीगण एहारी मध्य को प्रवेश जाइथिले पापटी तो एपरी एक विभीषिका पूर्ण विषय थिला जहाँ को समस्त जगत को प्रकृत रे अकर्मण्य करि पकाइथिला.
And then we were set here hopeless. Because every creature on earth was subject to it. And everyone born on earth was subject to it.
आओ ताहरी संतान गण होई था जगु आमे माने मध्य भरोसा ही न होई एई जगत रे बास कर रही थिलु कारण जगत मध्य स्थित प्रत्येक सृष्ट प्राणी गण यार अधीनस्थ होई जाय थिले पुनी प्रत्येक प्राणी गण जे माने की कालक्रमे एई जगत जात होई थिले सेही समस्ते यार अधीनस्थ होई जाय थिले.
So it had to come from some place where there was no sin.
सुतरां तांकु एपरि एक स्थान रु आसीबा को पडिथिला ଯେଉଁ ସ୍ଥାନରେ ପାପର କୌଣସି ଲେସ ମାତ୍ର ମଧ୍ୟ ରହିନଥିଲା।
It could not come from the earth. One of us could not redeem the other. It had to come from another.
ତାଙ୍କୁ ଜଗତ ମଧ୍ୟରୁ ଆଗତ ହେବା ଅସମ୍ଭବ ହୋଇପଡ଼ିଥିଲା। ଆମମାନଙ୍କ ମଧ୍ୟରୁ କୌଣସି ଏକ ବ୍ୟକ୍ତି ଅନ୍ୟ ଜଣଙ୍କୁ ଉଦ୍ଧାର କରିପାରିନଥିଲେ। ଏହାକୁ କୌଣସି ଏକ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଆଗତ ହେବାର ସମ୍ଭାବନା ରହିନଥିଲା।
Therefore, when man realized that he was separated from his God, he became a wonder.
ସୁତରାଂ ସେ ଯେ ଆପଣା ଈଶ୍ୱରଙ୍କ ସାନ୍ନିଧ୍ୟରୁ ପୃଥକ ହୋଇ ସାରିଅଛି, ଏହାକୁ ମନୁଷ୍ୟ ଯେତେବେଳେ ହୃଦୟଙ୍ଗମ କରିଥିଲା, ତତ୍ପରେ ସେ ଜଣେ ଅନୁସନ୍ଧାନକାରୀ ହୋଇପଡ଼ିଥିଲା।
They wept, they cried, they toiled, they wandered about through the mountains and through the deserts, seeking a city whose builder and maker was God.
ସେମାନେ କାନ୍ଦିଥିଲେ, ସେମାନେ ଚିତ୍କାର କରି ଉଠିଥିଲେ, ସେମାନେ କଷ୍ଟ ଉଠାଇଥିଲେ, ସେମାନେ ପର୍ବତଗୁଡ଼ିକର ଉପରେ ଇତସ୍ତତ ଭ୍ରମଣ କରିଥିଲେ, ପୁଣି ମରୁଭୂମି ମଧ୍ୟରେ ଇତସ୍ତତ ରୂପେ ଭ୍ରମଣ କରିଥିଲେ, ସେହି ନଗର ନିମନ୍ତେ ଅନ୍ୱେଷଣ କରିଥିଲେ, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ୱର ଥିଲେ।
For he knew that if he ever got back in the presence of God, he could talk it over with him.
କାରଣ ସେ ଏହାକୁ ବୁଝି ସାରିଥିଲା ଯେ ଯଦି ସେ କୌଣସି ପ୍ରକାରେ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଫେରିଆସେ, ତେବେ ସେ ଏହାର ମାଧ୍ୟମକୁ ସ୍ୱୀକାର କରି ତା ସହିତ କଥାବାର୍ତ୍ତା କରିପାରନ୍ତି।
But there was no way back. He became lost.
ତଥାପି ଫେରି ଆସିବା ନିମନ୍ତେ କୌଣସି ପନ୍ଥା ବାକି ରହିଯାଇନଥିଲା। ସେ ତ ସମ୍ପୂର୍ଣ୍ଣ ରୂପେ ହଜି ଯାଇଥିଲା।
He didn't know which way to turn. So he just took out wandering, trying to find somewhere that he could find a way back to that place.
ସେ ଯେ କେଉଁ ପଥ ଦେଇ ଫେରି ଆସିପାରେ ତାହାକୁ ଆଦୌ ଜାଣିନଥିଲା। ତେଣୁକରି ଇତସ୍ତତ ରୂପେ ଭ୍ରମଣ କରି ଖୋଜିବାରେ ଲାଗି ପଡ଼ିଥିଲା। ପୁଣି ଯେକୌଣସି ସ୍ଥାନରେ ପହଞ୍ଚି ସେ ଯେପରି ଭାବରେ ହେଉ ନା କାହିଁକି ପଥଟି ପାଇପାରିବା ନିମନ୍ତେ ଚେଷ୍ଟା କରୁଥିଲା, ଯେପରିକି ସେ ସେହି ନିଶ୍ଚିତ ସ୍ଥାନକୁ ଫେରି ଆସିପାରେ।
Something on the inside of him told him that he come from a place that was perfect.
ତାର ହୃଦୟ ମଧ୍ୟ ସ୍ଥିତ କୌଣସି ଏକ ଉତ୍ତମ ଚିନ୍ତାଧାରା ତାହାକୁ ଅବଗତ କରାଉଥିଲେ ଯେ ସେ ଏପରି ଏକ ସ୍ଥାନରୁ ବିମୁଖ ହୋଇ ଚାଲିଆସିଅଛି ଯାହାକି ଏକ ପବିତ୍ର ପୁଣି ନିଷ୍କଳଙ୍କ ସ୍ଥାନ ଅଟେ।
There is not a person here in this visible audience this morning or in the audience of the magnetic tape where we'll go around the world.
ଆଜିର ପ୍ରାତଃକାଳରେ ଏଠା ସ୍ଥିତ ଏହି ସମାବେଶ ମଧ୍ୟରେ ଏପରି କେହି ଜଣେ ବ୍ୟକ୍ତି ସୁଦ୍ଧା ନାହାନ୍ତି କିମ୍ବା ବିଶ୍ୱବ୍ୟାପୀ ଯେକୌଣସି ସ୍ଥାନକୁ ଏହି ମ୍ୟାଗ୍ନେଟିକ ଟେପ୍ ଗୁଡ଼ିକ ପ୍ରେରିତ ହେବ ସେହି ସ୍ଥାନ ଗୁଡ଼ିକରେ ମଧ୍ୟ ସେପରି କେହି ରହିନାହାନ୍ତି। ଏହି ସ୍ଥାନରେ କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ଏପରି କେହି ଜଣେ ବ୍ୟକ୍ତି ରହିନାହାନ୍ତି ଯିଏକି ସେ ନିଷ୍କଳଙ୍କ ସ୍ଥାନଟିର ଅନ୍ୱେଷଣ କରୁନାହାନ୍ତି। ଆପଣ ମାନଙ୍କ ବର୍ତ୍ତମାନଟି ଯେ ପରିଶୋଧ କରାଯାଇ ସାରିଅଛି ସେପରି ଏକ ସୁସମ୍ବାଦକୁ ଆପଣମାନେ ଜାଣି ଯାଇଅଛନ୍ତି, ଆଉ ତାହା ଯେ ସବୁକିଛି ବିଷୟକୁ ସମାଧାନ କରିଦେଇଅଛି ଏପରି ଆପଣମାନେ ବିଚାର କରିଥାନ୍ତି। ପୁଣି ଆପଣଙ୍କ ବର୍ତ୍ତମାନ ମୂଲ୍ୟଟିକୁ ପରିଶୀଳିତ ହୋଇଯାଇଥିବାର ସାନ୍ତ୍ୱନାକୁ ଆପଣ ଯେତେବେଳେ ଅବଗତ କରାଯାଇଥାନ୍ତି ଠିକ ସେହି ସମୟରେ ଆପଣ ପରିବାର କେହି ଜଣେ ସଦସ୍ୟ ପୀଡିତ ହୋଇ ଯଦି ପଡ଼ିଥାନ୍ତି ଆଉ ପୀଡ଼ାଟି ଯେତେବେଳେ ସୁସ୍ଥତା ଲାଭ କରିଥାଏ ସେତେବେଳେ ପରିଶୋଧ କରିବା ନିମନ୍ତେ ଆପଣଙ୍କ ନିମନ୍ତେ ଅନେକ ଗୁଡ଼ିଏ ବାକିଆ ରହିଯାଇଥାଏ। ଆଉ ସର୍ବପ୍ରଥମ ଅବସ୍ଥାଟି ଯାହାକୁ ଆପଣମାନେ ଲକ୍ଷ୍ୟ କରିଥାନ୍ତି ତାହା ଏହି ଯେ ଆପଣଙ୍କ ମୁଣ୍ଡର କେଶ ଗୁଡ଼ିକ ସେତେବେଳେ ପାଚିଯିବାକୁ ଆରମ୍ଭ କରିଥାଏ ତଥା ଆପଣ ପୁନଶ୍ଚ ଯୁବକ ହେବାକୁ ଇଚ୍ଛା କରିଥାନ୍ତି ଆଉ ସେତେବେଳେ କୌଣସି ଏକ ଚେତନା ପାଣି ସବୁବେଳେ ଲଗାତାର ରୂପେ ଆପଣଙ୍କୁ ସ୍ମରଣ କରାଇ ଦେଇଥାଏ ଆଉ ତାହା ତ ପାପର ସେହି ବିରାଟ କାୟ ତରଙ୍ଗର ଭୟଙ୍କରତା ଯୋଗୁଁ ସେପରି ହୋଇଥାଏ
But in your heart, because that you seek for that, it shows that there is a perfection somewhere. Somewhere there's something.
ତଥାପି ଆପଣ ଯେ ତାହାକୁ ଅନ୍ୱେଷଣ କରୁଥିଲେ ସେହି ହେତୁରୁ ଆପଣଙ୍କ ହୃଦୟ ମଧ୍ୟରେ ତାହା ଅବଗତ କରାଇଥାଏ ଯେ କୌଣସି ଏକ ନିଶ୍ଚିତ ସ୍ଥାନରେ ସେହି ନିଷ୍କଳଙ୍କ ସ୍ଥାନଟି ଅବଶ୍ୟ ରହିଅଛି କୌଣସି ଏକ ସ୍ଥାନରେ ସେପରି ଧରଣର ବିଶେଷ ସ୍ଥାନଟି ନିଶ୍ଚିତ ରୂପେ ରହିଅଛି
That's the reason many times today that a sinner is still wandering about.
ତାହି ସେହି କାରଣ ଅଟେ ଯେଉଁ କାରଣ ବଶତଃ ଆଜି ମଧ୍ୟ ପାପୀଟିଏ ଇତସ୍ତତ ଭ୍ରମଣ କରୁଅଛି
A beautiful young girl will cut off the locks of her hair to be popular.
କୌଣସି ଏକ ସୁନ୍ଦରୀ ବାଳିକା ସୁପରିଚୟତାକୁ ଲାଭ କରିବା ଉଦ୍ଦେଶ୍ୟରେ ଆପଣଙ୍କର ବର୍ଦ୍ଧିତ କେଶଗୁଚ୍ଛକୁ କାଟି ପକାଉଛନ୍ତି ପୁଣି ନିଜର ସୌନ୍ଦର୍ଯ୍ୟକୁ ଆକର୍ଷଣୀୟ କରିବା ନିମନ୍ତେ ସେ ଆପଣ ମୁଖମଣ୍ଡଳକୁ ସୌନ୍ଦର୍ଯ୍ୟବର୍ଦ୍ଧକ ବସ୍ତୁଗୁଡ଼ିକ ଦ୍ୱାରା ସୁସଜ୍ଜିତ କରାଉଛନ୍ତି ଆଉ ଆପଣଙ୍କର ସୁଗଠିତ ଶରୀରାକୃତିକୁ ଦେଖାଇବା ନିମନ୍ତେ ସେପରି ଧରଣର ବିଭତ୍ସ ବସ୍ତ୍ରଗୁଡ଼ିକୁ ପରିଧାନ କରୁଅଛନ୍ତି ଯେହେତୁ ଏହା ତ ସେପରି ଧରଣର ଅବସ୍ଥାକୁ ସୃଷ୍ଟି କରିବା ନିମନ୍ତେ ହିଁ ଅଟେ ଯେଉଁ ବିଷୟଟିକୁ ସେ କେବଳ ଲାଭ କରିପାରିଥାନ୍ତି ଯେକୌଣସି ସ୍ଥାନରେ ତାହାକୁ ଲାଭ କରିପାରିଥାନ୍ତି କୌଣସି ଏକ ଆକର୍ଷଣୀୟ ବିଷୟକୁ ଲାଭ କରିବା ଉଦ୍ଦେଶ୍ୟରେ ସେପରି ଧରଣର ଅବସ୍ଥାକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଯେତେବେଳେ ଜଣେ ପୁରୁଷଙ୍କୁ ଇସାରା ଦେଇ ତାଙ୍କୁ ଇଙ୍ଗିତ କରି ଡାକିବାର ପରିସ୍ଥିତିକୁ ସେ ସୃଷ୍ଟି କରାଇଥାନ୍ତି ପୁଣି କୁତ୍ସିତ ଧରଣର ଇଙ୍ଗିତ ତାଙ୍କ ପ୍ରତି କରିବା ନିମନ୍ତେ ସେ ସେହି ପୁରୁଷଙ୍କୁ ବାଧ୍ୟ କରିଥାନ୍ତି
Young man will do the same thing to the woman. Try to make yourself attractive to her.
କେହି ଜଣେ ଯୁବକ ସୁଲଭ ବ୍ୟକ୍ତିଟିଏ ଜଣେ ନାରୀଙ୍କ ପ୍ରତି ସେହି ସମାନ ଧରଣର ବ୍ୟବହାରକୁ ମଧ୍ୟ କରିଥାନ୍ତି
Neighbors will build a house and fix it a certain way because it'll look a little better than his neighbor's place. It's all the time.
ପଡ଼ୋଶୀ ଗଣ ସେପରି ଧରଣର ଘରଟିଏ ନିର୍ମାଣ କରିଥାନ୍ତି ପୁଣି କୌଣସି ଏକ ନିଶ୍ଚିତ ନମୁନାରେ ତାହାକୁ ନିର୍ମାଣ କରିବାକୁ ଯତ୍ନ ଏଥିନିମନ୍ତେ କରିଥାନ୍ତି ଯେହେତୁ ତାହା ତାଙ୍କ ପଡ଼ୋଶୀଙ୍କ ଗୃହଠାରୁ କିଛିଟା ଆକର୍ଷଣୀୟ ଗୃହ ରୂପେ ଦେଖାଯିବ ଏହା ତ ସବୁବେଳେ ସେପରି ହୋଇଆସିଅଛି ଆମ୍ଭେମାନେ କୌଣସି ଏକ ନିଶ୍ଚିତ ବିଷୟକୁ ଖୋଜୁଅଛୁ ଆଉ କୌଣସି ଏକ ବିଷୟ ଏହାର ଠିକ ଉର୍ଦ୍ଧ୍ୱରେ ରହି ନିରନ୍ତର ରୂପେ ଗତି କରିଯାଉଅଛି କେହି ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କ ସହିତ ସାକ୍ଷାତ କରିଥାନ୍ତି ଯିଏକି ତାଙ୍କଠାରୁ ମଧ୍ୟ ଅଧିକ ଜଣାଶୁଣା ନାରୀଟିଏ ହୋଇଥାନ୍ତି ପଡ଼ୋଶୀଟି ସେପରି ଆକର୍ଷଣୀୟ ଗୃହଟିଏ ନିର୍ମାଣ କରିଥାନ୍ତି ଯାହାକି ତାଙ୍କଠାରୁ ମଧ୍ୟ ଖୁବ୍ ଅଧିକ ସୁନ୍ଦର ଦେଖାଦେଇଥାଏ କେହି ଜଣେ ନାରୀ ଅନ୍ୟ ଜଣେ ନାରୀଙ୍କୁ ଦେଖିଥାନ୍ତି ଯିଏକି ତାଙ୍କଠାରୁ ଅଧିକ ଚାକଚକ୍ୟ ସୁନ୍ଦର ବସ୍ତ୍ରରେ ପରିଧିତ ଥାଇ ତାଙ୍କଠାରୁ ଅଧିକ ପୁଣି ଆହୁରି ସୁନ୍ଦର ଦେଖାଦେଇଥାନ୍ତି
And it shows that we are lost.
ଏହା ତ ଆମମାନ ମଧ୍ୟ ରହିଥିବା କୌଣସି ଏକ ବିଶେଷ ଧରଣର ଅଭିରୁଚି ଅଟେ ଯାହାକି କୌଣସି ଏକ ବିଶେଷ ପ୍ରକାର ବିଷୟକୁ ଅଭିଳାଷ କରିଥାଏ। ପୁଣି ଆମମାନେ ଯେ ହଜିଯାଇଅଛୁ ସେପରି ଏକ ସୂଚନା ଆମମାନଙ୍କୁ ପ୍ରଦାନ କରିଥାଏ।
That'll fill that spot of hunger in there. But seems like we can't find it.
ଆମମାନେ ସେପରି ଏକ ବସ୍ତୁ ଲାଭ କରିବାକୁ ଇଚ୍ଛା କରିଥାଉ, ଅର୍ଥାତ୍ କୌଣସି ଏକ ବସ୍ତୁ ଯେ ଆମମାନଙ୍କୁ ସେହି ସନ୍ତୁଷ୍ଟି ଆଡ଼କୁ ଘେନିଯାଇଥାଏ, ସେପରି ଏକ ବିଷୟକୁ ଆମମାନେ ବୁଝିଥାଉ, ତାହା ହିଁ ହୃଦୟ ମଧ୍ୟସ୍ଥିତ ସେହି କ୍ଷୁଧାକୁ ତୃପ୍ତି ଦେଇପାରିଥାଏ। ତଥାପି ଏହା ସେପରି ଅନୁଭୂତି ହୋଇଥାଏ ଯେପରିକି ଆମମାନେ ଏହାକୁ ଆଦୌ ପାଇପାରିବା ନିମନ୍ତେ ସକ୍ଷମ ନୁହଁ।
Human beings tried it through the ages. They wept for it, they cried.
ପ୍ରାଚୀନ କାଳରୁ ମନୁଷ୍ୟ ସମାଜ ଏଥି ନିମନ୍ତେ ଚେଷ୍ଟା କରି ଆସିଅଛି। ସେମାନେ ଏଥି ନିମନ୍ତେ କ୍ରନ୍ଦନ କରିଥିଲେ, ସେମାନେ ଏଥିପାଇଁ ଚିତ୍କାର କରି ଉଠିଥିଲେ।
They done everything that they know how to do, but still they didn't find it, wandering about through the world.
ଯେ ପ୍ରକାର ଧରଣର ଉଦ୍ୟମକୁ କରାଯାଇପାରେ ବୋଲି ସେମାନେ ବୁଝିଥିଲେ, ସେହି ସକଳ ପ୍ରକାରର ଉଦ୍ୟମ ଗୁଡ଼ିକୁ ସେମାନେ କରିଥିଲେ, ଏହା ସତ୍ତ୍ୱେ ଜଗତ ମଧ୍ୟରେ ଇତସ୍ତତ ଭ୍ରମଣ କରୁଥିବା ଭ୍ରମଣ କରି ସୁଦ୍ଧା ସେମାନେ ତାହାକୁ କୌଣସି ପ୍ରକାର ପାଇପାରିନଥିଲେ। ପରିଶେଷରେ ଏକଦା କାଲବରୀ ଉପରେ ତାହା ହିଁ ସେଦିନଟି ଥିଲା। କେହି ଜଣେ ବ୍ୟକ୍ତି ଠିକ ସେହି ସମୟରେ ମହିମାରୁ ଓହ୍ଲାଇ ଆସିଥିଲେ।
One by the name of Jesus Christ, the Son of God, who came from glory, and Calvary was formed.
ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରିଚିତ ହୋଇ କେହି ଜଣେ ବ୍ୟକ୍ତି ଓହ୍ଲାଇ ଆସିଥିଲେ, ଈଶ୍ୱରଙ୍କ ସେହି ପୁତ୍ର ଜଣକ ଥିଲେ ଯିଏକି ମହିମାକୁ ତ୍ୟାଗ କରି ଧରାଧାମକୁ ଓହ୍ଲାଇ ଆସିଥିଲେ, ଆଉ କାଲବରୀଟି ଆକାରକୁ ଧାରଣ କରିଥିଲା।
That was the day that the price was paid and sin question was settled forever.
ତା ତ ସେହି ଦିନଟି ଥିଲା ଯେତେବେଳେ କି ମୂଲ୍ୟଟି ପରିଶୋଧ କରାଯାଇଥିଲା, ପୁଣି ପାପର ସମସ୍ୟାଟି ସବୁ ଦିନ ନିମନ୍ତେ ସମାଧାନ ହୋଇଯାଇଥିଲା।
And it opened up the way unto this thing that we're hungering and thirsting for.
ଆଉ ଯେଉଁ ପଥଟିର ନିମନ୍ତେ ଆମମାନେ ଏତେ ଆକୁଳିତ ଥିଲୁ ଏବଂ ବ୍ୟସ୍ତ ଥିଲୁ, ସେହି ପନ୍ଥାକୁ ସେ ଆମମାନେ ନିମନ୍ତେ ଖୋଲି ଦେଇଥିଲେ।
It brought a place of satisfaction.
ଏହା ହିଁ ଆମମାନେ ନିମନ୍ତେ ସନ୍ତୁଷ୍ଟିର ସେହି ଏକମାତ୍ର ପନ୍ଥାକୁ ଖୋଲି ପକାଇଥିଲା।
No man that's ever visited Calvary and seen it the way it was that can ever be the same.
ଏପରି କେହି ଜଣେ ହେଲେ ମଧ୍ୟ ଯୋଗ୍ୟ ବ୍ୟକ୍ତିଟିଏ ହୋଇନଥିଲେ ଯିଏକି କଦାପି ସେହି କାଲବରୀକୁ ପରିଦର୍ଶନ କରିଥିଲେ, ଆଉ ତାହା ଯେପରି ଧରଣର ହୋଇ ପରିଚିତ ଥିଲା ସେପରି ଧରଣର ହୋଇ ଦେଖିଥିଲେ, ତାହା ତ ସର୍ବଦା ସେହି ସମାନ ଧରଣର ହୋଇ ଦେଖିବାକୁ ମିଳିପାରିଥିଲା।
Everything that he ever desired along for is met when he reaches that place.
ଯେ କୌଣସି ବସ୍ତୁକୁ ସେ କଦାପି ଅଭିଳାଷ କରିଥିଲେ କିମ୍ବା ଆକାଂକ୍ଷା କରିଥିଲେ ସେହି ସକଳ ବସ୍ତୁଗୁଡ଼ିକ ତାଙ୍କୁ ମିଳିଯାଇଥିଲା ଯେତେବେଳେ କି ସେ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ।
It was such an important day and such an important thing. It shook the world.
ଏହା ତ ଏପରି ଧରଣର ବିଶେଷ ଦିନ ଥିଲା ଏବଂ ଏପରି ବିଶେଷ ବିଷୟ ଥିଲା ଯେ ତାହା ତ ଜଗତକୁ ମଧ୍ୟ ଥରହର କରି ପକାଇଥିଲା।
It shook the world like it was never shook before when Jesus died at Calvary and paid the sin question.
ଏହା ତ ଜଗତକୁ ଏପରି ଭାବରେ ଥରହର କରି ପକାଇଥିଲା ଯାହାକି ଏଥିପୂର୍ବେ ସେପରି କଦାପି ହୋଇନଥିଲା। ଅର୍ଥାତ୍ ଯୀଶୁ ଯେତେବେଳେ କାଲବରୀରେ ମୃତ୍ୟୁବରଣ କରିଥିଲେ, ପୁଣି ପାପର ବର୍ତ୍ତନକୁ ପରିଶୋଧ କରିଦେଇଥିଲେ, ସେଦିନ ସେପରି ଘଟିଥିଲା। ଏହି ପାପାଧମ ଜଗତଟି ଅନ୍ଧକାରମୟ ହୋଇଯାଇଥିଲା। ସୂର୍ଯ୍ୟ ମଧ୍ୟାହ୍ନ ସମୟରେ ଅସ୍ତ ହୋଇଯାଇଥିଲା ଆଉ ଏକ ବିବ୍ରତ ଅବସ୍ଥା ମଧ୍ୟରେ ପତିତ ହୋଇଥିଲା।
ପାହାଡ଼
ପାହାଡ଼ ଗୁଡ଼ାକ ଥରହର ହୋଇପଡ଼ିଥିଲେ, ପର୍ବତ ଗୁଡ଼ିକ ବିଦୀର୍ଣ୍ଣ ହୋଇପଡ଼ିଥିଲେ, ମୃତ ଶରୀର ଗୁଡ଼ାକ କବର ମଧ୍ୟରୁ ଉତ୍ଥାପିତ ହୋଇଥିଲେ।
He wounded that animal called Satan forever.
ଏହା କିପରି ଧରଣର ଏକ କାର୍ଯ୍ୟକୁ ସମ୍ପନ୍ନ କରିଥିଲା, ଈଶ୍ୱର କାଲବରୀ ଉପରେ ଥାଇ ନିଶ୍ଚିନ୍ତ କରି ପକାଇଥିଲେ। ସେ ସେହି ପଶୁଟିକୁ ଯିଏକି ଶୟତାନ ବୋଲି ଜଣାଶୁଣା ଥିଲା ତାକୁ ଚିରଦିନ ନିମନ୍ତେ କ୍ଷତ ବିକ୍ଷତ କରି ପକାଇଥିଲେ। ଆଉ ସେହି ସମୟଠାରୁ ଆରମ୍ଭ କରି ଅଦ୍ୟାବଧି ସେ ଅଧିକ ରୂପେ ପ୍ରଯତ୍ନଶୀଳ ହୋଇ ପଡ଼ିଅଛନ୍ତି, ଯେହେତୁ ଏହା ତ ମନୁଷ୍ୟ ସମାଜ ମଧ୍ୟକୁ ଜ୍ୟୋତିଟିକୁ ଘେନି ଆସିଥିଲା।
And anyone knows that a wounded animal is his most vicious, crawling around with his back broke.
ଆଉ ଯେ କେହି ବ୍ୟକ୍ତି ଏହାକୁ ଜାଣନ୍ତି ଯେ କ୍ଷତ ବିକ୍ଷତ ହୋଇଥିବା ପଶୁଟିଏ ଆପଣ ଚରମ ସୀମାର ବିଭୀଷିକା କୃତିକୁ ଧାରଣ କରିଥାଏ, ଆପଣା ମେରୁଦଣ୍ଡକୁ ଭାଙ୍ଗି ପଡ଼ିଥିବା ଦେଖି ସେ ଆଗପଛ ହୋଇ ଗୁରୁଣ୍ଡିବାକୁ ଚେଷ୍ଟା କରିଥାଏ।
Now, Satan was knocked out at Calvary. The earth proved that it was.
ଆଉ କାଲବରୀ ଉପରେ ଶୈତାନ ପରାଜିତ ହୋଇଥିଲା, ତାହାର ଯେ ସେପରି ଧରଣର ଏକ ଅବସ୍ଥା ହୋଇଥିଲା ଏହା ସେହି ସମୟରେ ଜଗତଟି ପ୍ରମାଣିତ କରିଥିଲା।
The greatest price that was ever paid, and the only one that could pay it, come and done it at Calvary.
ସବୁଠାରୁ ବହୁମୂଲ୍ୟ ପରିଶୋଧଟି ଯାହାକୁ କଦାପି ପ୍ରଦାନ କରାଯାଇଥିଲା, ପୁଣି ସେହି ଏକମାତ୍ର ବ୍ୟକ୍ତି ଯିଏ ଏହାକୁ ପରିଶୋଧ କରିପାରିଥିଲେ ସେ ଆସିଥିଲେ ଆଉ କାଲବରୀରେ ଏହାକୁ ପରିଶୋଧ କରିଦେଇଥିଲେ। ତାହି ସେହି ସ୍ଥାନଟି ଥିଲା ଯେଉଁଠାରେ ଏହି ବହୁମୂଲ୍ୟ ପରିଶୋଧକୁ ପ୍ରଦାନ କରାଯାଇଥିଲା, ତାହି ଅନେକ ଦିନର ଏକ ବିଷୟ ଅଟେ।
God had required it. No man was worthy. No man was able. No man could do it.
ଈଶ୍ୱର ଏହାକୁ ଆବଶ୍ୟକ କରିଥିଲେ। କେହି ଜଣେ ହେଲେ ବ୍ୟକ୍ତି ସୁଦ୍ଧା ଯୋଗ୍ୟ ନଥିଲା, କେହି ଜଣେ ହେଲେ ମଧ୍ୟ ସକ୍ଷମ ନଥିଲେ, କେହି ଜଣେ ହେଲେ ସୁଦ୍ଧା ଏହାକୁ ପରିଶୋଧ କରି ପାରିନଥିଲେ।
And God came himself and was made human and lived a human life under human desires. And was crucified at Calvary.
ପୁଣି ଈଶ୍ୱର ସ୍ୱୟଂରୁ ଓହ୍ଲାଇ ଆସିଥିଲେ ଆଉ ମନୁଷ୍ୟ ରୂପୀ ହୋଇଥିଲେ, ପୁଣି ମନୁଷ୍ୟ ଅଭିଳାଷ ଗୁଡ଼ିକର ସହିତ ଭରପୁର ଥାଇ ଜଣେ ମନୁଷ୍ୟ ଜୀବନରେ ବାସ କରିଥିଲେ, ପୁଣି କାଲିବରିରେ କୃଷାର୍ପିତ ହୋଇଥିଲେ।
And there, when Satan thought he wouldn't do it, he wouldn't go through it.
ପୁଣି ତାହା ତ ଏପରି ଏକ ବିଷୟ ଥିଲା ସେ ଯେ ଏହାକୁ କଦାପି କରିପାରନ୍ତି ନାହିଁ, ସେପରି ଏକ ବିଚାରକୁ ଶୈତାନ ଯେତେବେଳେ ପୋଷଣ କରିଥିଲା ସେ ସେପରି ଅବସ୍ଥା ମଧ୍ୟ ଦେଇ ଗତି କରିପାରନ୍ତି ନାହିଁ, ଏପରି ତ ଦିଆବଳ ସେତେବେଳେ ବିଚାର କରିଥିଲା। ସେ ଗେତସେମାନିର ଯାତନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଗତି କରିଥିଲେ, ପୁଣି ସେହି ସକଳ ପ୍ରକାରର ପରୀକ୍ଷା ଗୁଡ଼ିକୁ ସହନ କରିଥିଲେ ଯେଉଁଗୁଡ଼ାକୁ କେହି ଜଣେ ମନୁଷ୍ୟ କଦାପି ସହନ କରିପାରେ।
He went through it just like all men.
ସେ ତ ଅନ୍ୟାନ୍ୟ ବ୍ୟକ୍ତିଗତ ସଦୃଶ୍ୟ ଏହାର ମଧ୍ୟ ଦେଇ ଗମନ କରିଥିଲେ।
But he paid the price. That's what blacked the earth out.
Amen.
Like an anesthetic for an operation.
ଏହା ସତ୍ତ୍ୱେ ସେ ମୂଲ୍ୟକୁ ପରିଶୋଧ କରିଥିଲେ ଆଉ ତାହା ହିଁ ଯାହାକି ଏହି ପୃଥିବୀକୁ ଅନ୍ଧକାରମୟ କରି ପକାଇଥିଲା, ଯେପରିକି ଏକ ଅସ୍ତ୍ରୋପଚାର ନିମନ୍ତେ ଚେତନା ଶୂନ୍ୟ କରିବାର ଔଷଧଟି କାର୍ଯ୍ୟ କରିଥାଏ।
When a doctor gives a man an anesthetic, he first knocks him out before he can do it.
କେହି ଜଣେ ଚିକିତ୍ସକ କୌଣସି ବ୍ୟକ୍ତିଙ୍କୁ ଯେତେବେଳେ ଅସ୍ତ୍ରୋପଚାର କରିବାକୁ ଯୋଜନା କରିଥାନ୍ତି ସେଥିରେ ସେ ପ୍ରଥମେ ତାଙ୍କୁ ନିଶାଗ୍ରସ୍ତ କରି ଶୁଆଇ ପକାଇଥାନ୍ତି, ଏଥିପୂର୍ବେ କି ସେ ସେହି ଚିକିତ୍ସାର କାର୍ଯ୍ୟକୁ ସମ୍ପନ୍ନ କରନ୍ତି।
And when God gave the operation for the church, the world got an anesthetic.
ଆଉ ମଣ୍ଡଳୀ ନିମନ୍ତେ ଈଶ୍ୱର ଯେତେବେଳେ ଅସ୍ତ୍ରୋପଚାର କରିଥିଲେ ସେତେବେଳେ ଜଗତ ଜଗତରେ ମଧ୍ୟ ବେହୋସିର ଔଷଧକୁ ଲାଭ କରିଥିଲା।
Nature had a convulsion. No wonder God in human flesh was dying.
ପ୍ରକୃତି ମଧ୍ୟ ଏକ ଚେତାଶୂନ୍ୟ ଅବସ୍ଥାକୁ ଲାଭ କରିଥିଲା। ଈଶ୍ୱର ଯେ ମନୁଷ୍ୟ ଶରୀରରେ ମୃତ୍ୟୁ ଭୋଗ କରୁଥିଲେ ଏଥିରେ ବିସ୍ମୟ ପ୍ରକାଶ କରିବାର କୌଣସି କାରଣ ନାହିଁ।
It was the hour that the world had looked for, yet many of them did not know it.
ଏହା ତ ସେପରି ଏକ ସମୟ ଥିଲା ଯାହାକୁ ଜଗତ ଅପେକ୍ଷା କରି ରହିଥିଲା, ତାହା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଅନେକ ଏହାକୁ ବୁଝିପାରି ନଥିଲେ। ଆଜିକାର ଦିନମାନଙ୍କ ସଦୃଶ ଏହି ଘଟଣା ଗୁଡ଼ିକର ନିମନ୍ତେ ଅନେକ ଅପେକ୍ଷା କରି ରହିଥାନ୍ତି, ତାହା ସତ୍ତ୍ୱେ ସେମାନେ ଏହାକୁ ବୁଝି ନଥାନ୍ତି।
They don't realize the way out. They're still trying to seek pleasures and things of the world, trying to find their way out.
Semane nistara paibar pantha ku bibechana kari parina thanti semane tathapi sukha bilasara nimante puritaha ku labha kare nimante chesta karu thanti tatha jagatika sampada guliku paibare byast rahi thanti ha semanga pantha ku paya nimante chesta karu thanti.
There was been many signposts that pointed to that day.
Sehi dinotu adaku ନିର୍ଦ୍ଦେଶିତ କରି ଦେଖାଇଦେବା ନିମନ୍ତେ ଅନେକ ଗୁଡ଼ିଏ ରେଖାଙ୍କିତ ମାର୍ଗଦର୍ଶକ ଗଣ ରହିଅଛନ୍ତି। ଅନେକ ଗୁଡ଼ିଏ ଆଚ୍ଛାଦନକାରୀ ବସ୍ତୁ ଗୁଡ଼ିକ ରହିଥିଲେ ଯେଉଁମାନେ କି ମେଷଶାବକଟିର ଦ୍ୱାରା ଆଚ୍ଛାଦିତ ରହିଥିଲେ, ଗୋବତ୍ସ ଗୁଡ଼ିକର ଦ୍ୱାରା, କାପ୍ତା ଗୁଡ଼ିକ ଦ୍ୱାରା ତଥା ସେପରି ଅନ୍ୟାନ୍ୟ ସାଧନ ଗୁଡ଼ିକ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲେ, ତଥାପି ଏଗୁଡ଼ିକ ତ ତାହାକୁ ଉଚ୍ଛେଦ କରିପାରିନଥିଲା। ଏହା ମୃତ୍ୟୁ ଶକ୍ତିକୁ ବିନାଶ କରିପାରିନଥିଲା ଯେହେତୁ ଶୈତାନ ଜଗତକୁ ଅଧିକାର କରି ରହିଥିଲା। ସେହି ସମାନ ପାହାଡ଼ ଗୁଡ଼ିକ ସେଗୁଡ଼ିକ ଥିଲେ ଯାହାର ଉପର ଦେଇ ସେ କଥା ଗତାୟତ କରିଥିଲେ, ଜଗତରେ ଗତାୟତ କରିଥିଲା, ସେଗୁଡ଼ିକ ଜ୍ୱଳନ୍ତ ଅଙ୍ଗାରଖଣ୍ଡ ହୋଇ ଜଳି ଉଠିଥିଲେ। ଲୁସିଫର ସେହି ପ୍ରଭାତୀୟ ତାରା ଥିଲା, ଆଉ ଆଗ୍ନେୟଗିରିର ହୋଇ ଏହା ଯେତେବେଳେ ଜଳି ଉଠିଥିଲା ସେଥିରେ ସେ ଏହାରି ଉପରେ ଏହି ଜଗତ ଉପରେ ଗତାୟତ କରିବା ଲାଗିଥିଲା। ସେହି ସମାନ ପାହାଡ଼ ଗୁଡାକ ଯାହାକି ଏକଦା ଥଣ୍ଡା ପଡ଼ିଯାଇଥିଲା ଯୀଶୁ ଯେତେବେଳେ କାଲବରୀ ଉପରେ ମୃତ୍ୟୁବରଣ କରିଥିଲେ, ସେଗୁଡ଼ିକ ପୃଥିବୀ ପୃଷ୍ଠରୁ ପରିଷ୍କାର କରି ପକାଇଥିଲେ। ସେହି ମୂଲ୍ୟଟି ଯାହାକି ପରିଶୋଧିତ ହୋଇସାରିଥିଲା ତଦ୍ୱାରା ଶୈତାନର ବନ୍ଧନଟିକୁ ମୁକ୍ତ କରାଯାଇ ତାହାକୁ ଦୂରୀକୃତ କରାଯାଇଥିଲା। ଈଶ୍ୱର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହୋଇଥିଲେ, ପୂର୍ବ ସଂକଳ୍ପିତ ସେହି ପନ୍ଥାଟିର ମଧ୍ୟରେ ସମର୍ପିତ ହୋଇଥିଲେ ଯାହାକୁ ସେ ମନୁଷ୍ୟ ଅପେକ୍ଷା ରହିଥିଲା, ତାକୁ ଆଉ କଦାପି କ୍ରନ୍ଦନ କରିବାକୁ ପଡ଼ିନଥିଲା। ଏହା ସତ୍ତ୍ୱେ ସେ ଶୈତାନ ମେରୁଦଣ୍ଡକୁ ସେହି କାଲବରୀ ରୀତିରେ ଭଗ୍ନ କରି ପକାଇଥିଲେ। ପାପର ସେହି ମେରୁଦଣ୍ଡଟି ପୁଣି ପୀଡ଼ାର ମେରୁଦଣ୍ଡଟିକୁ ଭାଙ୍ଗି ପକାଇଥିଲେ, ତତ୍ପରେ ଯାଇ ଏହା ଜଗତ ମଧ୍ୟ ସ୍ଥିତ ପ୍ରତ୍ୟେକ ମରଣଶୀଳ ପ୍ରାଣୀଙ୍କୁ ପାପଗୁଡ଼ିକରୁ ମୁକ୍ତିଦାନ କରି ଈଶ୍ୱର ନିକଟକୁ ପୁନଶ୍ଚ ଫେରାଇ ଆଣିଥିଲା।
ହାଲେଲୁୟା!
ଆମମାନଙ୍କ ପାପଗୁଡ଼ିକ କ୍ଷମା ପାଇ ସାରିଅଛି, ଆଉ ଶୈତାନ ତ କୌଣସି ମତେ ଈଶ୍ୱରଙ୍କ ନିକଟରୁ ଆମମାନଙ୍କୁ କଦାପି ଦୂରେଇ ରଖି ନପାରେ।
There's a line to glory.
Amen.
Brings every person in reach of that line.
ଗୋଟିଏ ରାଜପଥ ସେହି ସ୍ଥାନରୁ ପ୍ରସ୍ତୁତ କରାଯାଇଅଛି। ସେହି ସ୍ଥାନରେ କଥୋପକଥନର ଏକ ପ୍ରକାର ମାଧ୍ୟମକୁ ଅବସ୍ଥାପିତ କରାଯାଇଅଛି। ମହିମାର ଆଡ଼କୁ ପଥଟିଏ ଉନ୍ମୁକ୍ତ ହୋଇ ରହିଅଛି। ପୁଣି ସେହି ମାର୍ଗଟିର ଅନ୍ୱେଷଣ କରି ସେଠାରେ ପହଞ୍ଚିବା ନିମନ୍ତେ ଏହାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ଆଡ଼କୁ ଆକର୍ଷିତ କରି ଘେନି ଯାଉଅଛି। କେହି ଜଣେ ବ୍ୟକ୍ତି ପାପରେ ପରିପୂର୍ଣ୍ଣ ଅବସ୍ଥାରେ ଯଦି ରହିଥାନ୍ତି ତେବେ ତାହା ତ ତାଙ୍କୁ ସେହି ପୁରାତନ ମୁଖ୍ୟାଳୟଟିର ସହିତ ସମ୍ପର୍କ ସ୍ଥାପନ କରାଇ ରଖିଥାଏ। ସେ ସେହି ପାପରୁ କ୍ଷମା ପାଇଯାଇପାରନ୍ତି। କେବଳ ସେତିକି ଅଟେ ଏପରି ନୁହେଁ, ମାତ୍ର ସେହି ପାପର ନିମନ୍ତେ ମୂଲ୍ୟଟି ଯେ ପରିଶୋଧ କରାଯାଇ ସାରିଥିଲା ଏହାକୁ ସେ ବୁଝିଯାଇଥାନ୍ତି। ଗୌରବଜନକ କଥା।
ମୁଁ
ଯେ ଯୋଗ୍ୟବନ୍ତ ନୁହେଁ ସେପରି ଧରଣର ଉକ୍ତିକୃତ ଆପଣମାନଙ୍କୁ କହିବାକୁ ଆଉ ପଡ଼ିବ ନାହିଁ। ନିଶ୍ଚିତ ରୂପେ ଆପଣ ସେପରି ନୁହନ୍ତି, ଆପଣ ସେପରି କଦାପି ହୋଇପାରିନଥିଲେ। ତଥାପି କେହି ଜଣେ ଯୋଗ୍ୟବନ୍ତ ବ୍ୟକ୍ତି ଆପଣଙ୍କ ସ୍ଥାନକୁ ଗ୍ରହଣ କରି ନେଇଥିଲେ। ଆପଣ ତ ମୁକ୍ତ ଅଟନ୍ତି, ଆପଣଙ୍କୁ କୌଣସି ମତେ ଆଉ ଇତସ୍ତତଃ ଭ୍ରମଣ କରିବାକୁ ଆବଶ୍ୟକ ରହି ନାହିଁ। ପୁଣି ଏହି ଜଗତରେ ଥାଇ ସୁଖାଭିଳାଷକୁ ଅନ୍ୱେଷଣ କରିବାକୁ ଆପଣଙ୍କୁ ଆଦୌ ଆବଶ୍ୟକ ରହି ନାହିଁ, ଯେହେତୁ
କାରଣ
ରକ୍ତପୂର୍ଣ୍ଣ ନିର୍ଝରଟିଏ ଇମାନୁଏଲଙ୍କ ଶରୀରରୁ ବହେ। ପାପି ଯେଉଁଠାରେ ନିଜ ତ୍ରୁଟିରୁ ଧୌତ ହୋଇ ରକ୍ଷା ପାଏ। ଆପଣଙ୍କୁ କୌଣସି ପ୍ରକାରେ ହଜି ଯିବାକୁ ପଡ଼ିବ ନାହିଁ। ସେହି ସ୍ଥାନରେ ରାଜମାର୍ଗଟିଏ ପୁଣି ଏକ ନିଶ୍ଚିତ ପଥଟିଏ ନିର୍ଦ୍ଦେଶିତ ହୋଇ ରହିଅଛି, ଆଉ ତାହା ତ ଧାର୍ମିକତାର ପବିତ୍ରତାର ମାର୍ଗ ବୋଲି ପରିଚିତ ଅଟେ। କୌଣସି ଅଶୁଚି ବ୍ୟକ୍ତି ତାହା ଉପର ଦେଇ ଗମନ କରିପାରେ ନାହିଁ, ଯେହେତୁ ତାହା ତ ସର୍ବପ୍ରଥମେ ସେହି ନିର୍ଝର ନିକଟରୁ ଆସିଥାଏ। ତତ୍ପରେ ତାହା ସେହି ରାଜମାର୍ଗଟି ଉପରେ ଚାଲିଯିବାକୁ ଯୋଗ୍ୟ ହୋଇଥାଏ।
ସେ
ଶୈତାନର ଶକ୍ତିକୁ ପରାଜିତ କରିଦେଇଥିଲେ। ସେ ନରକର ଫାଟକକୁ ବନ୍ଧନଶାଳର ଫାଟକ ଗୁଡ଼ିକୁ ଖୋଲି ପକାଇଥିଲେ। ସେହି ପ୍ରତ୍ୟେକ ବ୍ୟକ୍ତି ଯିଏକି ଏହି ଜଗତରେ ବନ୍ଦୀ ଅବସ୍ଥା ବରୁଦ୍ଧ ହୋଇ ରହିଥିଲା, କାରାଗୃହ ଗୁଡ଼ିକ ମଧ୍ୟରେ ବନ୍ଦୀ ରହିଥିଲା, ଭୟଭୀତ ଥିଲା ଯେ ଯେତେବେଳେ ସେ ମୃତ୍ୟୁବରଣ କରୁଥିଲା ସେତେବେଳେ ମୃତ୍ୟୁଟି ତା ପାଇଁ କିପରି ଧରଣର ହୋଇ ସମ୍ମୁଖୀନ ହେବ। କାଲବରୀ ଉପରେ ସେ କାରାଗୃହର ସେହି ଫାଟକ ଗୁଡ଼ାକୁ ଖୋଲି ପକାଇଥିଲେ, ଆଉ ପ୍ରତ୍ୟେକ ବନ୍ଦୀଗଣଙ୍କୁ ସେ ମୁକ୍ତ ହୋଇଯିବା ନିମନ୍ତେ ଅନୁଗ୍ରହ କରିଥିଲେ। ଆପଣଙ୍କୁ ପାପ ଦ୍ୱାରା ଆଉ ଅଧିକ ରୂପେ କ୍ଷତିଗ୍ରସ୍ତ ହେବାକୁ ପଡ଼ିବ
ନାହିଁ।
ଆପଣ ନିଜର ସଦସ୍ୟଗଣଙ୍କୁ ପାପର ଅନୁସରଣ ହୋଇ ଦେଖିବାକୁ ଆଉ ସକ୍ଷମ ହୋଇନପାରନ୍ତି, ଅର୍ଥାତ୍ ସୁରାପାନ କରିବାରେ, ଧୂମ୍ରପାନ କରିବାରେ, ଜୁଆ ଖେଳିବାରେ, ମିଥ୍ୟା କଥା ଗୁଡାକ କହିବାରେ ଆଉ ଚେଷ୍ଟା କରିବାର ଦେଖି ନ ପାରନ୍ତି। ଆପଣ ତ ବିଶ୍ୱସ୍ତ, ନ୍ୟାୟପରାୟଣ ଏବଂ ଧାର୍ମିକ ବ୍ୟକ୍ତିତ୍ୱ ହୋଇପାରିଥାନ୍ତି, ଆଉ ଶୈତାନକୁ ଏହାର ବିରୋଧ କରିବାର କୌଣସି ଆବଶ୍ୟକତା ପଡ଼ି ନପାରେ। ଯେହେତୁ ଆପଣ ତ ଏକ ପଥ ମଧ୍ୟରେ, ଜୀବନର ସୁନିଶ୍ଚିତ ପଥ ମଧ୍ୟରେ ଅବସ୍ଥାନ କରି ଦୃଢ଼ ରହିଅଛନ୍ତି, ଏହା ତ ସନାତନର ପ୍ରସ୍ତରଙ୍କ ଉପରେ ଆପଣଙ୍କର ଲଙ୍ଗରଟିକୁ ପକାଇ ସାରିଅଛି, କୌଣସି ଶକ୍ତି ଆପଣଙ୍କୁ ଏଥିରୁ ବିଚଳିତ କରି ନପାରେ।
No winds can shake you from it. No, nothing, not even death itself can separate us from the love of God that's in Christ Jesus.
ପବନର ଯେ କୌଣସି ଶକ୍ତି ମଧ୍ୟ ଆପଣଙ୍କୁ ଏଥିରୁ ବିଚଳିତ କରି ନପାରେ, କୌଣସି ପ୍ରକାରର ଶକ୍ତି ଏପରିକି ସ୍ୱୟଂ ମୃତ୍ୟୁ ମଧ୍ୟ ଈଶ୍ୱରଙ୍କ ପ୍ରେମରୁ ଯାହାକି ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ରହିଅଛି ତହିଁରୁ ଆପଣଙ୍କୁ କୌଣସି ପ୍ରକାର ବିଚଳିତ କରି ନପାରେ। ତାହା ହିଁ ଯାହାକି କାଲବରି ଆମ୍ଭମାନଙ୍କ ନିମନ୍ତେ ଅର୍ଥ ପ୍ରକାଶ କରିଥାଏ। ସେହି ବ୍ୟକ୍ତିଟି ଯିଏକି ଥରେ ବନ୍ଦୀ ଅବସ୍ଥାରେ ଥିଲା ଏତେବେଳେ ସେ ସ୍ୱତନ୍ତ୍ର ଅଟେ। ମାନବଗଣ ଯେଉଁମାନେ ଏକଥା ମୃତ୍ୟୁର ଭୟରେ ଥରହର ହୋଇ ରହିଥିଲେ ସେମାନେ ଆଉ ମୃତ୍ୟୁକୁ ଭୟ କରିପାରନ୍ତି ନାହିଁ।
A man who longs for a city whose builder and maker is God. Hallelujah. He can step on the highway and set his face towards heaven.
Amen.
Because he's free. Hallelujah.
Thank you, Jesus.
He's redeemed.
ସେହି ମନୁଷ୍ୟଗଣ ଯେଉଁମାନେ କି ସେପରି ଏକ ନଗରର ପ୍ରତ୍ୟାଶୀ ଥିଲେ ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂରୁ ଈଶ୍ୱର ଥିଲେ, ସେମାନେ ଯେତେବେଳେ ସେହି ରାଜମାର୍ଗଟିର ଉପରେ ପଦାଚରଣ କରିପାରନ୍ତି, ପୁଣି ଆପଣଙ୍କ ମୁଖକୁ ସ୍ୱର୍ଗାଭିମୁଖୀ କରିପାରନ୍ତି, ଯେହେତୁ ସେ ତ ସ୍ୱତନ୍ତ୍ର ଅଟନ୍ତି। ହାଲେଲୁୟା, ସେ ତ ମୁକ୍ତି ଲାଭ କରି ସାରିଅଛନ୍ତି। ସେ ତ କୌଣସି ମତେ ଇତସ୍ତତ ହୋଇପାରନ୍ତି ନାହିଁ, ତାଙ୍କୁ କୌଣସି ମତେ ସେପରି କରିବାକୁ ଆବଶ୍ୟକ ହୋଇନଥାଏ।
God gives us life. Our sins are gone. That day at Calvary paid the price.
କାରଣ ଆପଣ ଯେ ଉଚିତ କିମ୍ବା ଅନୁଚିତ ଅଟନ୍ତି ଏହାକୁ ବୁଝିବା ନିମନ୍ତେ ଏକ ମାର୍ଗ ସେଠାରେ ନିର୍ଦ୍ଧାରିତ ହୋଇ ରହିଅଛି। ଈଶ୍ୱର ଆମମାନଙ୍କୁ ଜୀବନଦାନ କରିଥାନ୍ତି, ଆମମାନଙ୍କ ସକଳ ପାପ ଗୁଡ଼ିକ ମୋଚିତ ହୋଇସାରିଅଛି। ସେଦିନ କାଲବରୀ ଉପରେ ମୂଲ୍ୟଟିକୁ ପରିଶୋଧ କରାଯାଇଥିଲା।
When we see all that, no wonder the poet wrote, mid rending rocks and darkening skies, my Savior bowed his head and died.
ସେହି ସକଳ ପ୍ରକାର ବିଷୟ ଗୁଡାକୁ ଆମ ଯେତେ ଦେଖିଥାଉ ସେଥିପାଇଁ ବାକ୍ୟ କାବ୍ୟକାର ଯେ ସେପରି ଭାବେ ଲେଖିଥିଲେ ଏହାକୁ ଆମମାନେ କିପରି ବା ବିସ୍ମୟ ପ୍ରକାଶ କରିପାରୁ। ପାହାଡ଼ ଗୁଡାକୁ ଖଣ୍ଡ ଖଣ୍ଡ ହୋଇଯିବାର, ପୁଣି ଆକାଶର ପକ୍ଷକୁ ଅଜ୍ଞ ଅନ୍ଧକାରାଚ୍ଛନ୍ନ ହେବାର, ମୋର ପରିତ୍ରାତା ଆପଣା ମସ୍ତକୁ ନତ କରି ମୃତ୍ୟୁ ଭୋଗଣ କରିଥିଲେ।
The heaven's joy is an endless day.
Amen.
ବିଚ୍ଛେଦ ବସ୍ତ୍ର ପଥଟି ମାର୍ଗ ଖୋଲି ପକାଇଥିଲା ଚିରଦିନ ନିମନ୍ତେ ସ୍ୱର୍ଗୀୟ ଆନନ୍ଦର ଜୟଧ୍ୱନି କାରଣେ।
Abraham don't have to wander no more across the country seeking a city.
ସହରଟିଏ ଅନ୍ୱେଷଣ କରିବା ନିମନ୍ତେ ଅବ୍ରାହମଙ୍କୁ ଆଉ କଦାପି ଇତସ୍ତତ ଭ୍ରମଣ କରିବାକୁ ପଡ଼ିନଥିଲା।
The sinner don't have to wander anymore whether he be saved or not.
ସେ ଯେ ପରିତ୍ରାଣ ପାଇବ ଅଥବା ନୁହେଁ ଏଥିପାଇଁ ଜଣେ ପାପୀକୁ କୌଣସି ମତେ ଆଉ ଇତସ୍ତତ ଭ୍ରମଣ କରିବାକୁ ଆବଶ୍ୟକ ହୋଇନଥାଏ।
The sick man doesn't have to wonder whether he be healed or not.
ସେ ଯେ ଆରୋଗ୍ୟତା ଲାଭ କରିବ ଅଥବା ନୁହେଁ ଏହାକୁ ବୁଝିବା ନିମନ୍ତେ ଜଣେ ପୀଡ଼ିତ ବ୍ୟକ୍ତିକୁ ଆଉ ଇତସ୍ତତ ଭ୍ରମଣ କରିବାକୁ ଆବଶ୍ୟକ ପଡ଼ିନଥାଏ।
On that day at Calvary, revealed the way to the total victory.
ପରିତ୍ରାଣର ଉଦ୍ଦେଶ୍ୟରେ ଏକ ଯୋଗ୍ୟ ପଥକୁ ପରିଚିତ କରାଇବା ନିମନ୍ତେ ସେଦିନ କାଲବରି ଉପରେ ତାହା ଉନ୍ମୁକ୍ତ ପରଦାଟି ତାକୁ ଖୋଲି ପକାଇଥିଲା।
God give us the powers of His Spirit to live triumphantly over all these things.
ଏହି ସକଳ ପ୍ରକାରର ଅବ୍ୟବସ୍ଥା ଗୁଡ଼ିକର ଉପରେ ଏକ ପ୍ରକାର ବିଜୟ ଜୀବନ ସହିତ ବାସ କରିବା ନିମନ୍ତେ ଈଶ୍ୱର ଆପଣା ଆତ୍ମାସ୍ଥିତ ଶକ୍ତିଗୁଡ଼ାକୁ ଆମମାନଙ୍କୁ ଦାନ କରିଅଛନ୍ତି। ପୁଣି ଆମମାନଙ୍କୁ ଏହା କେବଳ ବିଶ୍ୱାସ କରିବା ନିମନ୍ତେ ଆଜ୍ଞା ପ୍ରଦାନ କରିଅଛନ୍ତି। ଯେହେତୁ କାଲବରୀ ଉପରେ ସେହିଦିନ ତାହା ଘଟିଥିଲା।
There never was a day like it. There never will be one like it. It's not necessary no more.
ସେପରି ଧରଣର ଦିନଟିଏ ଏଥି ପୂର୍ବେ କଦାପି ଘଟିନଥିଲା। ସେପରି ଧରଣର ଦିନଟିଏ ଏଥୁ ଅନ୍ତେ ଆଉ କଦାପି ପରିଚୟକୁ ଆସିବ ନାହିଁ। ଏହା ତ ଆଉ କଦାପି ପୁଣି କୌଣସି ମତେ ଆବଶ୍ୟକୀୟ ନୁହେଁ।
The price is paid and we are redeemed. Thanks be to God. We are redeemed.
ମୂଲ୍ୟଟିକୁ ପରିଶୋଧ କରାଯାଇ ସାରିଅଛି। ପୁଣି ଆମମାନେ ଉଦ୍ଧାର ଲାଭ କରିସାରିଅଛୁ। ଆମମାନେ ଯେ ଉଦ୍ଧାର ଲାଭ କରିସାରିଅଛୁ ସେହି ହେତୁରୁ ଈଶ୍ୱରଙ୍କ ନାମର ଧନ୍ୟବାଦ ଦିଅନ୍ତୁ। ଆପଣଙ୍କୁ ଆଉ କୌଣସି ମତେ ଇତସ୍ତତ ହୋଇ ଭ୍ରମଣ କରିବାର ଆବଶ୍ୟକ ନାହିଁ। ଏଥିପାଇଁ ଅନୁମାନ କରି କହିବାର ଆଉ କିଛି ଆବଶ୍ୟକ ରହି ନାହିଁ। ଏହାର ସବୁକିଛି ବିଷୟକୁ ହରଣ କରାଯାଇ ସାରିଅଛି। ପରଦାଟିକୁ ହଟାଇ ଦିଆଯାଇ ସାରିଅଛି। ପରଦାଟିକୁ ସେପରି କରାଯାଇଅଛି। ପୁଣି ରାଜମାର୍ଗ ଉପରେ ଆମ୍ଭମାନଙ୍କୁ ଅବସ୍ଥାନ କରାଯାଇ ସାରିଅଛି।
Not to wonder anymore, but to believe and just walk right on. We walk right into God's very presence.
ଇତସ୍ତତ ରୂପେ ଭ୍ରମଣ କରିବାକୁ ଆଉ ଆବଶ୍ୟକ ରହି ନାହିଁ। ତଥାପି କେବଳ ବିଶ୍ୱାସ କରିବାକୁ ପୁଣି ଧର୍ମ ପୁରାଣ ହୋଇ ଚଳପଚଳ କରିବାକୁ ଆବଶ୍ୟକ ଅଛି। ଆମ୍ଭେମାନେ ତ ଈଶ୍ୱରଙ୍କ ମହାନ ଉପସ୍ଥିତିରେ ସ୍ଥିରତାର ସହିତ ଚଳପ୍ରଚଳ କରିଥାଉ।
Abraham knew and others knew that while they were seeking the city, they know they were from somewhere.
ଅବ୍ରାହମ ଏହାକୁ ଚିହ୍ନିଥିଲେ। ପୁଣି ଅନ୍ୟାନ୍ୟ ବ୍ୟକ୍ତିଗଣ ଯେଉଁମାନେ କି ସେହି ସହରକୁ ଅନ୍ୱେଷଣ କରୁଥିଲେ ସେମାନେ ମଧ୍ୟ ଏହାକୁ ଚିହ୍ନିଥିଲେ। ସେମାନେ ଯେ କୌଣସି ଅନ୍ୟ ସ୍ଥାନରୁ ଆଗତ ହୋଇଥିଲେ ତାହା ସେମାନେ ଜାଣିଥିଲେ। କୌଣସି ଏକ ବିଶେଷ ଧରଣର ଘଟଣା ଘଟିଥିଲା। ସେମାନେ ଏକ ଅଯୋଗ୍ୟ ଧରଣର ଜଗତ ପୃଷ୍ଠରେ ବାସ କରି ରହିଥିଲେ।
ଭୂମିକମ୍ପ
ହୋଇଥିଲା, ଝଡ଼ ତୋଫାନ ହୋଇଥିଲା, ଯୁଦ୍ଧ ଗୁଡ଼ିକ, ପୁଣି ନରହତ୍ୟା ଗୁଡ଼ିକ ଦେଖିବାକୁ ମିଳିଥିଲା।
The wolf and the lamb fed on one another, or the wolf fed on the lamb, and the lion eats the ox.
କେନ୍ଦୁଆ ଗୁଡ଼ାକ ପୁଣି ବେଶସବ ଗୁଡ଼ାକ ପରସ୍ପର ମାଂସ ଭୋଜନ କରିବାକୁ ନିଶ୍ଚିତ ଥିଲେ, କିମ୍ବା କେନ୍ଦୁଆ ଗୁଡ଼ାକ ମେଷମାନଙ୍କୁ ଭୋଜନ କରିବା ନିମନ୍ତେ ନିର୍ଦ୍ଧାରିତ ହୋଇ ରହିଥିଲେ। ପୁଣି ସିଂହ ବଳଦର ମାଂସ ଭୋଜନ କରିଥିଲା। ଏହା ତ କୌଣସି ପ୍ରକାରେ ଉଚିତ ପ୍ରକାରର ଅବସ୍ଥା ପରି ବୁଝାଯାଇ ନଥିଲା। କୌଣସି ପ୍ରକାରର ଅବ୍ୟବସ୍ଥା ନିଶ୍ଚିତ ରୂପେ ତନ୍ମଧ୍ୟରେ ରହିଅଛି। ତନ୍ମଧ୍ୟରେ କୌଣସି ବିଶେଷ ପ୍ରକାର ଅବ୍ୟବସ୍ଥା ଥିଲା ବୋଲି ସେମାନେ ଜାଣିଥିଲେ। କେହି ଜଣେ ମନୁଷ୍ୟ ସେପରି ଆଚରଣ ବିଶିଷ୍ଟ ଥିଲା। ଭାଇଟିଏ ଅନ୍ୟ ଜଣେ ଭାଇକୁ ବଧ କରିଥିଲା। ପିତା ପୁତ୍ରକୁ ହତ୍ୟା କରିଥିଲେ, ପୁତ୍ର ପିତାଙ୍କୁ ହତ୍ୟା କରିଥିଲା। সুতরাং কৌশি প্রকার অব্যবস্থা তন্মধ্যে অবশ্য ছিল। সে তো সে তো বৃদ্ধাবস্থাকে পদার্পণ করুছি, সে মৃত্যুবরণ করুছি, সে দুর্বল হয়ে পড়ুছি, ব্যাধি তাহাকে সংক্রামিত করুছি, সে তো বন্ধনগ্রস্ত হয়ে সারিছি। বৃক্ষ গুড়াক বড়ি থাকে মাত্র অমর হয়ে রই ন থাকে, সেগুড়াক মরি যাই থাকে। পর্বত গুড়াক লুপ্তপ্রাপ্ত হয়ে যাই থাকে, সমুদ্র গুড়াক শুখি যাই থাকে, বর্ষা বর্ষি ন থাকে। কোনসি প্রকারর অব্যবস্থা অবশ্য স্থান মধ্যে রহিছি, পুনি আমমানে তো এপরি এক স্থানকু অন্বেষণ করুথুলু, এপরি এক শহরর প্রত্যাশা করুথুলু যে স্থানরে সেপরি ধরনের অবস্থাটি আদৌ সংগঠিত হয়ে নথিলা।
He knew if he could ever get back into the presence of the one that made it right, he could talk it over with him.
সে এহাকু বুঝিছিলা যে যদি সে সেই জনক উপস্থিতিকে ফেরি আসি পারে, কদাপি সেই ব্যক্তিক সন্নিকটক ফেরি আসি পারে যে কি এহাকু উচিত প্রকারে প্রস্তুত করিলে, সে তাঙ্ক নিকটক চালি যাই এ বিষয়ে কথাবার্তা করি পারন্তা।
Oh, what a privileged sinner it is this morning to know that you've got the way now. That day at Calvary opened up the way.
Oh, কিপরি ধরনের এক সুযোগ অটে হে পাপি, এহা তো সেই প্রভাতকালীন সময় অটে যেতেবেলে আপনার বুঝি থাকে যে বাহারি বাহারি আসবা নিমন্তে তুমি পথটি পাই সারিছ।
For all those patriarchs hunted for and sought for, Calvary gave it to you free.
সেদিন কালবরি উপরে পথটি খুলি যাইছিলা, যেহেতু সেই সকল কুলপতিগণ তাঙ্ক নিমন্তে অন্বেষণ করিলে, এয়া নিমন্তে খোঁজিলে, আপন মানুষ কালবরিটি এয়া বিনা মূল্যরে দান করিলে।
How would you turn it down? How would you turn it down to join a denomination?
আপন এয়াকু কিপরি ভাবে পদদলিত করি দেবে, সংস্থাটি যোগদান করা নিমন্তে আপন মানে এয়াকু কিপরি ভাবে অবমাননা করি পারিবে?
How would you turn it down to substitute something for it? The pleasures of the world. Why not accept it?
কোনসে কো বিষয়কু এর প্রতিবদলে গ্রহণ কইনা নিমন্তে আপন এহাকু কিপরি ভাবে অবমান করি পারিবে, কিমা জগতর সুখ স্বচ্ছন্দতা নিমন্তে তাহাকু কিপরি ভাবে অবমান করি পারন্তি, এহাকু কাহি কি গ্রহণ করি পারন্তি নাহি?
The opening veil brings a man right back into the presence of God without sin on him of any kind. And sets a road before him to the thing that he's seeking for.
উন্মুক্ত হৈ সারিথবা পথটি কোনসি জড়ে মনুষ্যকু ঈশ্বরঙ্ক নিকটকু পাপর কোনসি প্রকারর বিষয়কু কোনসি ত্রুটি দোষ ত্রুটি বিনা ফেরাই আনি থাকে, পুনি তাহার সম্মুখরে পথটি নিরূপিত করে রাখি থাকে, সেই বিষয়টি নিমন্তে নিরূপণ করে রাখি থাকে যাহাকে সে খোঁজু অছি।
Heaven, glory, peace, eternal life, everything right before him.
স্বর্গ মহিমা শান্তি অনন্ত জীবন ইত্যাদি সবু কিছু আশীর্বাদ গুড়িক তার সম্মুখে অবস্থান করে রই থাকে।
That day was the death blow to Satan's power. It ended everything.
সেই দিনটি শয়তানর শক্তি পাইঁ মৃত্যুর ঘাত সদৃশ সময় থিলা, এয়া সকল প্রকারর অব্যবস্থা গুড়িকু সমাপ্ত করি পকাই থিলা।
And I can see him there. He was Eden's lamb from the very first shadow that come of it.
পুনি সেই স্থানরে মু তাহাঙ্কু উপস্থিত থিবার দেখি পারি থায়ে, সে তো এদন উদ্যানস্থ সেই মেষশাব করিথিলে, সেই সেই প্রমুখ প্রতিবিম্বরু আগত হইতা সেই শাবক করিলে যে কি এথরু নির্গত হই আসছিলে।
When Abel by faith offered unto God a more excellent sacrifice than Cain.
যেতেবেলে কি କୈନଙ୍କ ଅପେକ୍ଷା ଅଧିକ ଉତ୍କୃଷ୍ଟକର ବଳିଦାନକୁ ବିଶ୍ୱସ୍ତ ହେବଲ ଅର୍ପଣ କରିଥିଲେ, ସେହି ସମୟଠାରୁ ସେ ତଦ୍ରୂପ ନିର୍ଦ୍ଧାରିତ ହୋଇ ରହିଥିଲେ। ସମ୍ଭବତଃ ସେ ଉକ୍ତ ମେଷଶାବକର ଗଳାରେ ଅଙ୍ଗୁର ଲତାର ଏକ ଦଉଡ଼ିକୁ ବାନ୍ଧି ପାରିଥାନ୍ତି, ପୁଣି ପଥର ଉପରେ ଉଟାରି ଆଣିପାରିଥାନ୍ତି। ସେ ନିଜର ପଶମଯୁକ୍ତ ଚମଡ଼ାକୁ ନିଜସ୍ୱ ରକ୍ତରେ ରକ୍ତରଞ୍ଜିତ କରି ପକାଇଥିଲେ। ସେ ଆପଣା ରକ୍ତ ଦ୍ୱାରା ଜର୍ଜରିତ ହୋଇ ଉଠିଥିଲେ, ପୁଣି ବଧ କରିପାରିଥାନ୍ତି, ଆଉ ତାହା ମରିବା ପର୍ଯ୍ୟନ୍ତ ଏହାର ରକ୍ତକୁ ବୁହାଇ ପାରିଥାନ୍ତି। ଆଉ ତାଙ୍କର ପଶମଯୁକ୍ତ ଚମଡ଼ା ନିଜସ୍ୱ ରକ୍ତରେ ରକ୍ତରଞ୍ଜିତ ହୋଇ ଉଠିଥିଲା, ସେ ଆପଣା ରକ୍ତ ଦ୍ୱାରା ଜର୍ଜରିତ ହୋଇ ଉଠିଥିଲେ।
But on that day at Calvary, there was a lamb of this earth, but it was a lamb of God that was dying, wallowing in his own blood.
ଏହା ତ ଛାୟାର ନିଦର୍ଶନ ସୂଚକ ଥିଲା, ତଥାପି ସେଦିନ କାଲବରୀର ଉପରେ ଏହି ଜଗତର ମେଷଶାବକଟିଏ ସେଠାକୁ ଗମନ କରିଥିଲେ, ପୁଣି ତାହା ତ ଈଶ୍ୱରଙ୍କ ନିମିତ୍ତ ମେଷଶାବକ ଥିଲେ ଯିଏକି ମୃତ୍ୟୁବରଣ କରୁଥିଲେ, ନିଜସ୍ୱ ରକ୍ତରେ ପାପୀର ପାପକୁ ପରିଷ୍କାର କରିଦେଇଥିଲେ। ସେ ରକ୍ତପାତ କରିଥିଲେ, ହତ କରାଯାଇଥିଲେ, ମାଡ଼ ମରାଯାଇଥିଲେ, ଛେପ ପକାଯାଇଥିଲେ, ନିର୍ଯାତନା ପ୍ରଦାନ କରାଯାଇଥିଲେ, ଚାପୁଡ଼ା ମରାଯାଇଥିଲେ, ପୁଣି ଜଗତ ଦ୍ୱାରା ସେହି ସବୁ ଯାତନା ଗୁଡ଼ିକୁ ସୁଦ୍ଧା ପ୍ରଦାନ କରାଯାଇଥିଲେ, ଆଉ ତାଙ୍କ ସର୍ବାଙ୍ଗ ଶରୀରରୁ ରକ୍ତ ଧାରଧାର ହୋଇ ପ୍ରବାହିତ ହୋଇଥିଲା। ହେବରଙ୍କ ବଳିକୃତ ମେଷଶାବକଟି ଯେତେବେଳେ ମୃତ୍ୟୁବରଣ କରିଥିଲା, ସେତେବେଳେ ସେ ଏପରି ଏକ ଅଜଣା ଭାଷାରେ ନିବେଦନ କରୁଥିବା ଦ୍ୱାରା ମୃତ୍ୟୁବରଣ କରିଥିଲା ଯାହାକୁ ହେବର ଆଦୌ ବୁଝିପାରିନଥିଲେ। ଏହା ତ ଛଟପଟ ହେଉଥିବା ରକ୍ତ ବହାଉଥିଲା। ଆଉ କାଲବରୀ ଉପରେ ଈଶ୍ୱରଙ୍କ ମେଷଶାବକଟି ଯେତେବେଳେ ମୃତ୍ୟୁବରଣ କରିଥିଲେ, ସେତେବେଳେ ମଧ୍ୟ କେହି ଜଣେ ହେଲେ ମଧ୍ୟ ତାଙ୍କ କଥିତ ବାକ୍ୟକୁ ବୁଝିପାରିନଥିଲେ। ସେ ଚିତ୍କାର କରି କହିଥିଲେ, ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ। ତାହା ତ ଈଶ୍ୱରଙ୍କ ମେଷଶାବକ ଥିଲେ ଯିଏକି ଖଣ୍ଡ ଖଣ୍ଡ କରାଯାଇଥିଲେ, ହତ କରାଯାଇଥିଲେ। ସେ ତ ସେହି ସମାନ ମେଷଶାବକଟି ଥିଲେ ଯାହାଙ୍କ ବିଷୟକ ଚିନ୍ତାକୁ ହେବଲ ଆପଣା ମସ୍ତିଷ୍କ ମଧ୍ୟରେ ଧାରଣ କରି ରହିଥିଲେ, ଯେତେବେଳେ କି ନାରୀଙ୍କ ନିକଟରେ ପ୍ରତିଜ୍ଞିତ ବଂଶଙ୍କୁ ଦେଖିପାରିଥିଲେ। ସେ ତ ସେହି ମେଷଶାବକଟି ଥିଲେ ଯାହାଙ୍କୁ ଦାନିଏଲ ବିନା ହସ୍ତରେ ପର୍ବତରୁ କଟାଯାଇଥିବାର ଦେଖିଥିଲେ। ସେ ତ ଚକ୍ର ଗୁଡ଼ିକର ମଧ୍ୟ ଭାଗ ରହିଥିବା ସେହି ଚକ୍ରଟି ଥିଲେ ଯାହାଙ୍କୁ ଭାବଦିଗଣଙ୍କ ନିମନ୍ତେ ଦତ୍ତ ହୋଇଥିଲା। ସେହି ସକଳ ଘଟଣା ଗୁଡ଼ିକ ଯାହାକି ସେମାନେ ପୂର୍ବରୁ ଦର୍ଶନର ମାଧ୍ୟମରେ ଦେଖିଥିଲେ, ସେଗୁଡ଼ିକ ଉକ୍ତ ଦିନ ସେଠାରେ ସଫଳ ହୋଇଥିଲା, ସେଦିନ କାଲବରି ଉପରେ ସମ୍ପୂର୍ଣ୍ଣ ହୋଇଯାଇଥିଲା। ତାହା ହିଁ ଏକ ମହତ୍ ଶିକ୍ଷାକୁ ପରିଚୟଭୁକ୍ତ କରିଥିଲା, ତାହା ହିଁ ଶୈତାନର ମେରୁଦଣ୍ଡକୁ ଭାଙ୍ଗି ପକାଇଥିଲା। ସେହି ଦିନଟି ଯେ କି ପ୍ରକାରର ଅର୍ଥକୁ ପରିଚିତ କରାଇଥାଏ, ସର୍ବପ୍ରଥମେ ଆମମାନଙ୍କୁ ତାହା ହିଁ ଅନୁସନ୍ଧାନ କରିବାକୁ ଅଛି। ଦ୍ୱିତୀୟତଃ ସେହି ଦିନଟି ଆମମାନଙ୍କ ନିମନ୍ତେ କି ପ୍ରକାର ଧରଣର କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିଥିଲା ତାହା ଆମମାନଙ୍କୁ ଧ୍ୟାନ କରିବାକୁ ଅଛି, କିମ୍ବା ଏହା ଯେ ଆମମାନ ନିମନ୍ତେ କ'ଣ କରିଅଛି ତାହା ହିଁ ଆମମାନଙ୍କୁ ଅବଶ୍ୟ ଲକ୍ଷ୍ୟ କରିବାକୁ ଅଛି। ପୁଣି ତୃତୀୟତଃ ସେହି ଦିନଟି ନିମନ୍ତେ ଆମମାନଙ୍କୁ ସୁନିଶ୍ଚିତ ରୂପେ କ'ଣ ଯେ କରିବାକୁ ଅଛି, ଆମମାନଙ୍କୁ ନିତ୍ୟାନ୍ତ ପକ୍ଷେ କ'ଣ ଯେ କରିବାକୁ ଅଛି ତାହାକୁ ଆସୁ ଆମମାନେ ଧ୍ୟାନ କରିବା। ସର୍ବପ୍ରଥମେ ଆମମାନଙ୍କୁ ସେହି ଦିନଟିକୁ ଅନୁଧ୍ୟାନ କରିବାକୁ ଅଛି, ଯେହେତୁ ତାହା ଏକ ମହତ୍ ଦିନ ଥିଲା, ସକଳ ଦିନମାନଙ୍କ ମଧ୍ୟରୁ ଏକ ବିଶେଷ ପ୍ରକାର ଦିନ ଥିଲା। ପାପର ବର୍ତ୍ତନକୁ ପରିଶୋଧ କରାଯାଇଥିଲା, ସକଳ ଶୈତାନର ଶକ୍ତିକୁ ଭାଙ୍ଗି ଦିଆଯାଇଥିଲା। ପୁଣି ଏହାର ବଦଳରେ ଆମମାନଙ୍କୁ ଯେ କ'ଣ କରିବାକୁ ଅଛି ତାହା ହିଁ ଆମମାନେ ଧ୍ୟାନ କରିବାକୁ ଇଚ୍ଛା କରିଥାଉ।
On Calvary that day, he not only paid the price for our sins, but he also paid the price and made a way that we could follow him.
ପୁଣି ବଦଳର ସ୍ୱରୂପେ ଯୀଶୁ କାଲବରୀ ଉପରେ ଯେତେବେଳେ ମୃତ୍ୟୁବରଣ କରିଥିଲେ, ସେଦିନ କାଲବରୀ ଉପରେ ପ୍ରାଣ ବିସର୍ଜନ କରିଥିଲେ, ସେ ଯେ ଆମମାନଙ୍କ ପାପଗୁଡ଼ିକର ନିମନ୍ତେ କେବଳ ମୂଲ୍ୟଟିକୁ ପ୍ରଦାନ କରିଥିଲେ ତାହା ସେପଟେ ନଥିଲା, ମାତ୍ର ସେ ବର୍ତ୍ତମାନଟିକୁ ମଧ୍ୟ ସୁଝାଇ ଯାଇଥିଲେ, ଆଉ ଆମମାନେ ଯେପରି ତାଙ୍କର ପଶ୍ଚାତବର୍ତ୍ତୀ ହୋଇ ହେଉ ସେଥିରୁ ସେ ପଥଟିକୁ ମଧ୍ୟ ପ୍ରସ୍ତୁତ କରିଥିଲେ।
For we, as the fallen Adams that's been redeemed, as the Spirit led Adam, the first Adam, by the Spirit that had control of all nature.
ଯେହେତୁ ଆମ୍ଭେମାନେ ପତିତ ହୋଇସାରିଥିବା ଆଦମଗଣ ଥିଲୁ, ଯେଉଁମାନେ କି ପରିତ୍ରାଣ ଲାଭ କରିସାରିଅଛୁ, ପୁଣି ଆତ୍ମା ଯେପରି ଭାବରେ ଆଦମଙ୍କୁ ଚାଳନା ପ୍ରଦାନ କରିଥିଲେ ସେହି ପ୍ରଥମ ଆଦମଙ୍କ ପ୍ରତି ସେପରି କରିଥିଲେ, ସେହି ଆତ୍ମାଙ୍କ ଦ୍ୱାରା ଚାଳନା ଦେଇଥିଲେ ଯିଏକି ସକଳ ପ୍ରକୃତିକୁ ଆୟତ୍ତାଧୀନ କରି ରଖିଥିଲେ।
Then we, the second Adam, or the man of the earth, has been redeemed by Christ from the day of Calvary, can follow him.
ତତ୍ପରେ ଆମ୍ଭେମାନେ ଦ୍ୱିତୀୟ ଆତ୍ମ କିମ୍ବା ଜଗତ ମଧ୍ୟ ସ୍ଥିତ ସେହି ମନୁଷ୍ୟ କାଲବରୀ ଉପରେ ସେହି ଦିନରୁ ଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ଲାଭ କରିଅଛୁ, ଯେପରିକି ସେ ତାଙ୍କୁ ଯେପରିକି ଆମେ ତାଙ୍କୁ ଅନୁସରଣ କରିପାରୁ। ଆଉ କାଲବରୀ ଉପରେ ସେ ଯେଉଁଦିନ ମୃତ୍ୟୁବରଣ କରିଥିଲେ ସେଦିନ ସେ ଏକ ପଥକୁ ପ୍ରସ୍ତୁତ କରିଥିଲେ।
He gave up the Spirit, the Holy Spirit, that sent it back to the earth for you and I to live by.
ସେ ଆପଣା ପ୍ରାଣକୁ ବିସର୍ଜନ କରିଥିଲେ, ସେଇ ସେ ପବିତ୍ର ଆତ୍ମା ତାହା ଥିଲେ ଯିଏକି ଏହାଙ୍କୁ ପୁନଃ ଜଗତକୁ ଫେରାଇ ଦେଇଥିଲେ, ମୋର ନିମନ୍ତେ ପୁଣି ଆପଣମାନଙ୍କ ନିମନ୍ତେ ତାଙ୍କୁ ଦେଇଥିଲେ, ଯେପରିକି ଆମେ ତଦ୍ୱାରା ଜୀବିତ ରହିପାରୁ।
That's what Calvary means to us, to follow him.
ତାଙ୍କୁ ଅନୁସରଣ କରିବା ନିମନ୍ତ ତାହା ହିଁ କାଳବରୀଟି ଆମମାନଙ୍କ ପାଇଁ ଅର୍ଥ ପ୍ରକାଶ କରିଥାଏ।
First look into it. See what it did for us, and now what must we do in regards to it? What must you and I do?
ସର୍ବପ୍ରଥମେ ଏହି ବିଷୟଟିର ଉପରେ ଧ୍ୟାନ ଦିଅନ୍ତୁ, ଏହା ଯେ ଆମମାନ ନିମନ୍ତେ କ'ଣ କରିଥିଲା ତାହାକୁ ବିବେଚନା କରି ଦେଖନ୍ତୁ, ପୁଣି ଏହାରି ସମ୍ମାନାର୍ଥେ ଆମମାନଙ୍କୁ ଯେ କ'ଣ କରିବା ଉଚିତ ଅଟେ ତାହାକୁ ଲକ୍ଷ୍ୟ କରନ୍ତୁ। ମୋତେ ପୁଣି ଆପଣମାନଙ୍କୁ ଅବଶ୍ୟ କ'ଣ କରିବାକୁ ଅଛି।
Now, we say, well, I appreciate that. That's very fine. But we got to accept it.
ପୁଣି ଆମେ ତ ଏପରି କହିଥାଉ ଯେ ଆଚ୍ଛା ମୁଁ ତାହାକୁ ତ ପସନ୍ଦ କରିଥାଏ, ତାହା ଅଧିକ ଉତ୍ତମ ବିଷୟ ଅଟେ। ତଥାପି ଆମମାନଙ୍କୁ ଏହାକୁ ଅବଶ୍ୟ ସ୍ୱୀକାର କରି ନେବାକୁ ଅଛି।
And to accept it is to accept his person, Christ in our heart.
ପୁଣି ଏହାକୁ ସ୍ୱୀକାର କରି ନେବା ଅର୍ଥ ତାଙ୍କର ବ୍ୟକ୍ତିତ୍ୱକୁ ସ୍ୱୀକାର କରି ନେବାର ଉଦ୍ଦେଶ୍ୟ ଅଟେ। ଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟ ଗୁଡ଼ିକ ମଧ୍ୟରେ ସ୍ୱୀକାର କରି ନେବାର କାରଣ ଅଟେ।
Then we are free from sin, therefore there's no sin shackles hanging on us at all.
ତେବେ ଯାଇ ଆମମାନେ ପାପରୁ ମୁକ୍ତ ହୋଇପାରୁ। ସେହି ହେତୁରୁ ଆମମାନଙ୍କ ମଧ୍ୟରେ ପାପର କୌଣସି ବୋଝ ଆଉ କୌଣସି ପ୍ରକାରେ ରହିବ ନାହିଁ।
God, just like we had never sinned, the perfect sacrifice made us perfect.
ଈଶ୍ୱର ତ ଏପରି ଅନୁଭୂତ ଅଟେ ଯେପରିକି ଆମମାନେ କଦାପି ପାପ କରିନାହୁଁ। ସେହି ନିର୍ଦ୍ଦୋଷ ବଳିଦାନଟି ଆମମାନଙ୍କୁ ନିର୍ଦ୍ଦୋଷ କରିଥିଲେ।
For Jesus said, be therefore perfect, even as your Father in heaven is perfect.
ଯେହେତୁ ଯୀଶୁ ଏପରି କହିଥିଲେ, ତୁମମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
Then there's no more to be done, but we are made perfect in the presence of God.
ସୁତରାଂ ଏଥୁ ଅନ୍ତେ କୌଣସି ଅଯୋଗ୍ୟତାର କାର୍ଯ୍ୟକୁ ଆଉ କରିବାର ବାଞ୍ଛା ନାହିଁ, କାରଣ ଈଶ୍ୱରଙ୍କ ଉପସ୍ଥିତିରେ ଆମମାନେ ସିଦ୍ଧ ହୋଇ ଉପସ୍ଥିତ ହୋଇଅଛୁ।
Now, that's where we lose our position.
ଆଉ ତାହାହି ସେହି ଅବସ୍ଥାଟି ଅଟେ ଯେଉଁ ସ୍ଥାନରେ ଆମେ ନିଜର ସ୍ଥିତିକୁ ହଜାଇ ଦେଇଥାଉ।
If we don't watch, we try to look back to what we was. And as long as we look back to what we was, the sacrifice means nothing to us.
ପୁଣି ଆମେ ଯଦି ଅପେକ୍ଷା ନ କରୁ, ତେବେ ଆମେ ଯେ କିଏ ଅଟୁ ଏହାକୁ ବୁଝିବା ନିମନ୍ତେ ପଛକୁ ଫେରିଯାଇ ଲକ୍ଷ୍ୟ କରିବାକୁ ଚାହିଁଥାଉ। ଆଉ ଆମେ ଯେ ପୂର୍ବେ କିଏ ଥିଲୁ ଏହାକୁ ବୁଝିବା ନିମନ୍ତେ ଯେତେବେଳେ ପର୍ଯ୍ୟନ୍ତ ଆମେ ପଛକୁ ଫେରିଯାଇ ଚାହିଁ ନଥାଉ, ସେତେବେଳେ ପର୍ଯ୍ୟନ୍ତ ବଳିଦାନଟି ତ ଆମମାନେ ନିମନ୍ତେ କୌଣସି ଅର୍ଥକୁ ପ୍ରକାଶ କରିନଥାଏ। ଓହୋ, ହେ ମଣ୍ଡଳୀ, ତୁମମାନେ ଏହାକୁ ଦେଖିପାରିନଥାଉ କି?
No, I would not try the job. I can't. And neither can you.
ମୁଁ କାର୍ଯ୍ୟ ନିମନ୍ତେ ପ୍ରୟାସ କରିବି ନାହିଁ, ମୁଁ ସେପରି କରିବି ନାହିଁ, ପୁଣି ଆପଣମାନେ ମଧ୍ୟ ସେପରି କରିପାରନ୍ତି ନାହିଁ।
There's no need of trying. You're lost to begin with. As long as you look to what you've done.
ଚେଷ୍ଟା କରିବା ନିମନ୍ତେ ଆଉ କୌଣସି ପ୍ରକାରେ ଆବଶ୍ୟକ ରହି ନାହିଁ। ଯେତେବେଳେ ଆପଣ ଯେ କ'ଣ କରି ଅଛନ୍ତି ତାହାକୁ ବୁଝିବା ନିମନ୍ତେ ଯତ୍ନ କରି ପଛକୁ ଫେରି ଚାହିଁଥାନ୍ତି, ତା ପୂର୍ବରୁ ଆପଣ ତ ହଜିଯାଇ ଅଛନ୍ତି।
But don't look to what you've done. Look what that day on Calvary did to you.
ଆପଣ ଯେ କି ପ୍ରକାର ଧରଣ କାର୍ଯ୍ୟକୁ କରିଅଛନ୍ତି ତାହାକୁ ବୁଝିବା ନିମନ୍ତେ ଆଉ ପଛକୁ ଫେରି ଦେଖନ୍ତୁ ନାହିଁ। ମାତ୍ର ସେଦିନ କାଲବରୀ ଉପରେ ଆପଣଙ୍କ ପାଇଁ ଯେ କ'ଣ ସାଧିତ ହୋଇଥିଲା ତାହାକୁ ଧ୍ୟାନର ସହିତ ଦେଖନ୍ତୁ। ଏହା ଆପଣଙ୍କ ମୂଲ୍ୟକୁ ପରିଶୋଧ କରିଦେଇଥିଲା। ଏହା ତ ସମସ୍ୟାକୁ ସମାଧାନ କରି ପକାଇଥିଲା।
Your sins be as scarlet, they're as white as snow. Red like crimson, white like wool.
ତୁମ୍ଭମାନଙ୍କର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳ ବର୍ଣ୍ଣ ହେବ, ସେ ସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ଶୁଭ୍ର ବର୍ଣ୍ଣ ହେବ।
Then you have no sin. You are perfectly sinless.
ତେବେ ତ ଆପଣ ଆଉ ପାପୀ ବୋଲି ବିବେଚିତ ନୁହନ୍ତି, ଆପଣ ସମ୍ପୂର୍ଣ୍ଣ ରୂପେ ପାପ ବିହୀନ ଅଟନ୍ତି।
No matter what you've done or what you do, you're still sinless.
ଆପଣ ଯେ କ'ଣ କରିଥିଲେ ସେଥିପାଇଁ କିଛି ଯାଏ ଆସେ ନାହିଁ, କିମ୍ବା ଆପଣ ଯେ କ'ଣ କରିଥାନ୍ତି ସେଥିପାଇଁ ଭୃକ୍ଷେପ କରିବାରେ ମଧ୍ୟ କିଛି ରହିନାହିଁ, ତଥାପି ଆପଣ ନିଷ୍ପାପୀ ଅଟନ୍ତି।
As long as you've accepted Jesus Christ as your Savior, your sins are forgiven.
ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ଆପଣ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ସ୍ୱୀକାର କରିଛନ୍ତି, ଆପଣ ସମ୍ପୂର୍ଣ୍ଣ ରୂପେ ନିଷ୍ପାପୀ ହୋଇଛନ୍ତି, ପୁଣି ଆପଣଙ୍କ ପାପ ଗୁଡ଼ାକ ମାର୍ଜିତ ହୋଇସାରିଅଛି। ଯେକୌଣସି ଦୋଷ ତ୍ରୁଟି କ୍ଷମା ଲାଭ କରିସାରିଅଛି ତାହା ତ ମୋଚିତ ହୋଇସାରିଅଛି, ପୁଣି ସେ ବିଷୟରେ ଅସ୍ମରଣୀୟ ପୁଣି ସେ ବିଷୟକୁ ଅସ୍ମରଣୀୟ କରାଯାଇ ସାରିଅଛି।
Then what does it do? It gives you, after that condition, His Spirit to follow Him. And to do as He did for others who is following on.
ତେବେ ଏହା କଣ କରିଥାଏ? ସେହି ସର୍ତ୍ତଟିର ପରଠାରୁ ତାଙ୍କର ଆତ୍ମାଟି ତାଙ୍କୁ ଅନୁସରଣ କରିବା ନିମନ୍ତେ ଆପଣଙ୍କୁ ସୁଯୋଗଟିଏ ପ୍ରଦାନ କରିଥାନ୍ତି। ପୁଣି ସେ ଯେ ପ୍ରକାର କାର୍ଯ୍ୟକୁ କରିଥିଲେ ସେହି ସମାନ କାର୍ଯ୍ୟକୁ କରିବା ନିମନ୍ତେ ଏହା ଆପଣଙ୍କୁ ସୁଅବସର ପ୍ରଦାନ କରିଥାଏ। ସେମାନଙ୍କ ନିମନ୍ତେ ସେପରି କରିଥାଏ ଯେଉଁମାନେ କି ଆପଣଙ୍କ ଅନ୍ତେ ତାଙ୍କୁ ଅନୁସରଣ କରିବାକୁ ବିବେଚିତ ହୋଇଥାନ୍ତି।
He was just one man, the perfect man. He gave his life and he made an example for you.
ସେ ତ କେବଳ ସେହି ଏକମାତ୍ର ବ୍ୟକ୍ତି ଥିଲେ ଯିଏକି ନିଷ୍ପାପୀ ଥିଲେ, ସେ ଆପଣଙ୍କ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ଆଉ ସେ ଆମମାନଙ୍କ ନିମନ୍ତେ ଉଦାହରଣ ସ୍ୱରୂପ ହୋଇଥିଲେ।
Now what must we do?
ତେବେ ବର୍ତ୍ତମାନ ଆମମାନଙ୍କୁ କଣ କରିବା ଉଚିତ ଅଟେ?
Now the first thing I want to say is Jesus never lived for himself.
Amen.
His life was spent for others.
Amen.
That's perfectly eternal life.
ଆଉ ସର୍ବପ୍ରଥମ ବିଷୟ ଯାହା କି ମୁଁ କହିବାକୁ ଇଚ୍ଛା କରିଥାଏ ତାହା ଏହିକି ଯେ ଯୀଶୁ ଆପଣା ନିମନ୍ତେ କଦାପି ଜୀବିତ ହୋଇ ରହିବାକୁ ଇଚ୍ଛା କରିନଥିଲେ। ତାଙ୍କର ଜୀବନଟି ଅନ୍ୟମାନଙ୍କ ନିମନ୍ତେ ବ୍ୟତୀତ ହୋଇଥିଲା, ତାହା ହିଁ ବାସ୍ତବ ରୂପେ ଅନନ୍ତ ଜୀବନର କାରଣ ଅଟେ। ଆପଣ ଯେ ଉପାସନାଳୟକୁ ଯାଇଥାନ୍ତି ପୁଣି ଉତ୍ତମ କର୍ମମାନ କରିଥାନ୍ତି ଏପରି ଯେତେବେଳେ କହିଥାନ୍ତି ସେତେବେଳେ ସେଗୁଡ଼ିକ ତ ଉତ୍ତମ ଧରଣ ବିଷୟ ଅଟେ।
But when you live your life to yourself, you have an eternal life. Eternal life is living for others.
ତଥାପି ଆପଣଙ୍କର ବ୍ୟକ୍ତିଗତ ସୁବିଧା ନିମନ୍ତେ ଆପଣ ନିଜର ଜୀବନଟିକୁ ଯେତେବେଳେ ଅତିବାହିତ କରିଥାନ୍ତି ତେବେ ଆପଣ କୌଣସି ମତେ ଅନନ୍ତ ଜୀବନକୁ ଲାଭ କରିନାହାନ୍ତି। ଅନ୍ୟମାନଙ୍କ ନିମନ୍ତେ ଜୀବିତ ରହିବା ଉଦ୍ଦେଶ୍ୟଟି ହିଁ ଅନନ୍ତ ଜୀବନର ଅର୍ଥ ଅଟେ।
He proved that when he came in the Lamb of God, he lived and had eternal life because he did not live for himself, he lived for others.
ଈଶ୍ୱରଙ୍କ ମେଷଶାବକଙ୍କ ମଧ୍ୟରେ ଏହା ଯେତେବେଳେ ଦେଖିବାକୁ ମିଳିଥିଲା ସେତେବେଳେ ତାହା ହିଁ ଏହାକୁ ପ୍ରମାଣିତ କରିଥିଲା। ସେ ବାସ କରି ରହିଥିଲେ ପୁଣି ଅନନ୍ତ ଜୀବନର ଅଧିକାରୀ ମଧ୍ୟ ଥିଲେ, ଯେହେତୁ ସେ ତ ନିଜ ପାଇଁ ଜୀବିତ ନଥିଲେ ମାତ୍ର ସେ ଅନ୍ୟମାନଙ୍କ ନିମନ୍ତେ ଜୀବିତ ରହିଥିଲେ।
And you receive eternal life by receiving that day, and you don't live for yourself no more, you live for others.
ପୁଣି ସେଦିନ ଏହାକୁ ସ୍ୱୀକାର କରିଥିବା ଯୋଗୁଁ ଆପଣ ଅନନ୍ତ ଜୀବନକୁ ଲାଭ କରିଥିଲେ, ସୁତରାଂ ଆପଣ ତ କୌଣସି ପ୍ରକାରେ ଆଉ ନିଜ ପାଇଁ ବଞ୍ଚି ନଥାନ୍ତି ମାତ୍ର ଅନ୍ୟମାନଙ୍କ ନିମନ୍ତେ ଆପଣ ଜୀବିତ ରହିଥାନ୍ତି। କେହି ଜଣେ ଏପରି କହିଥିଲେ କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଆପଣଙ୍କ ନିମନ୍ତେ ଅପଶବ୍ଦକୁ ବ୍ୟବହାର କରି କିଛି କହୁଥିବା ବିଷୟକୁ ଆପଣ କିପରି ଭାବରେ ସହନ କରିପାରନ୍ତି?
You live for others that you might redeem that man.
ହଁ, ଆପଣ ତ ନିଜ ପାଇଁ ଆଉ ଜୀବିତ ରହିନଥାନ୍ତି ମାତ୍ର ଆପଣ ତ ଅନ୍ୟମାନଙ୍କ ପାଇଁ ଜୀବିତ ରହିଥାନ୍ତି ଯେପରିକି ତଦ୍ୱାରା ଆପଣ ସେହି ବ୍ୟକ୍ତିଟିକୁ ଉଦ୍ଧାର ପ୍ରଦାନ କରିପାରନ୍ତି।
You become sons. And the trouble of it is the church has forgot they were sons.
ଆପଣ ମାନେ ତ ପୁତ୍ରଗଣ ହୋଇ ଯାଇଥାନ୍ତି ଆଉ ଆଜିକାଲିର ସମସ୍ୟାଟି ଏପରି ଅଟେ ଯେ ସେମାନେ ପ୍ରକୃତ ଯେ ପୁତ୍ରଗଣ ଥିଲେ ଏହାକୁ ମଣ୍ଡଳୀଟି ସମ୍ପୂର୍ଣ୍ଣ ରୂପେ ପାସରି ପକାଇଅଛି।
You are sons, you are taking Christ's place.
ଆପଣମାନେ ପୁତ୍ରଗଣ ଅଟନ୍ତି ଆପଣମାନେ ଖ୍ରୀଷ୍ଟଙ୍କର ସ୍ଥାନକୁ ଅଧିକାର କରିଅଛନ୍ତି ଆପଣମାନେ ପୁତ୍ରଗଣ ଅଟନ୍ତି ସୁତରାଂ ନିଜ ନିମନ୍ତେ ବଞ୍ଚିବାକୁ ଆଦୌ ଯତ୍ନ କରନ୍ତୁ ନାହିଁ ମାତ୍ର ଅନ୍ୟମାନଙ୍କ ନିମନ୍ତେ ଜୀବିତ ରହିବାକୁ ଯତ୍ନ କରନ୍ତୁ
Well, Brother Bram, I can live for this brother because he sure is a nice man. That's not it. Live for that man who hates you.
Achha, Bhai Branham, mu ehi bhainko nimante jivita rahi pare, jetu nischita rupe se jane uttam vyakti atanti. Ehara arthati tahanuhe. Sehi vyakti, jiegi apanako ghruna karanti, tanko nimante banchantu.
Live for that person who would kill you if he could. That's what they've done to him.
Sehi, ବ୍ୟକ୍ତିଗ୍ରହଣ ନିମନ୍ତେ ବଞ୍ଚନ୍ତୁ ଯେଉଁମାନେ ଯଦି ସୁଅବସର ପାଇପାରନ୍ତି ତେବେ ଆପଣଙ୍କର ପ୍ରାଣହାନି ହଟାଇ ପାରନ୍ତି ତାହା ହିଁ ଯାହାକି ସେମାନେ ତାଙ୍କ ପ୍ରତି ମଧ୍ୟ କରିଥିଲେ ସେମାନେ ତାଙ୍କୁ ବଧ କରିଥିଲେ ଆଉ ସେ ସେମାନଙ୍କୁ ଯେପରି ପରିତ୍ରାଣ ଦେଇପାରନ୍ତି ସେଥିପାଇଁ ସେ ନିଜେ ମୃତ୍ୟୁବରଣ କରିଥିଲେ ତାହା ହିଁ ଅନନ୍ତ ଜୀବନ ଅଟେ ଆଉ ତାହାକୁ ଆପଣମାନେ ନିଜର କଟିରେ ଯେତେବେଳେ ସ୍ୱୀକାର କରି ନେଇଥାନ୍ତି ସେତେବେଳେ ଯାଇ ଆପଣମାନେ ସ୍ୱର୍ଗକୁ ଯାଉଅଛନ୍ତି ଏପରି ବୁଝାଯାଇଥାନ୍ତି ଏହା ସତ୍ତ୍ୱେ ଆପଣ ନିଜର ସମ୍ପଦଟିକୁ ଉତ୍ସର୍ଗୀକୃତ କରିଦେଇଥାନ୍ତି ମେଷଟିଏ ଆପଣ ପଶମକୁ ବିନା ବାଧାରେ ଯେପରି ଦେଇଥାଏ ଠିକ୍ ସେହିପରି ମନୋଭାବକୁ ପୋଷଣ କରି ସେମାନଙ୍କ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କରି ଦିଅନ୍ତୁ ଆପଣ କାଲବରୀ ଆଡ଼କୁ ଦୃଷ୍ଟି ରଖି ଚାଲୁଥାନ୍ତୁ ଆପଣଙ୍କୁ ଏକ ଯୋଗ୍ୟ ସ୍ଥାନ ପ୍ରଦାନ କରିବା ନିମନ୍ତେ ଏହା ଯେ ଆପଣମାନଙ୍କୁ ସାହାଯ୍ୟ କରିବ ଏପରି ମୁଁ ଆଶା କରେ ତାହା ହିଁ ଯାହାକି ଏହି ଆରାଧନାଳୟକୁ ପୁଣି ଏଠାକୁ ଆସୁଥିବା ଉପାସକଗଣଙ୍କୁ କରିବାକୁ ହିଁ ଅଛି ପୁଣି ଆପଣମାନେ ଯେ କିଏ ଅଟନ୍ତି ତାହାକୁ ଖୋଜି ବାହାର କରିବାକୁ ଅଛି ତଥା ଆପଣଙ୍କ ଉଦ୍ଦେଶ୍ୟଟି ଯେ କିପରି ଅଟେ ତାହାକୁ ମଧ୍ୟ ଧ୍ୟାନ ସହିତ ଦେଖିବାକୁ ଅଛି ମଣ୍ଡଳୀଟି କେବଳ ବାଦ୍ୟଯନ୍ତ୍ର ବଜାଇବା ନିମନ୍ତେ ଆରାଧନାଳୟକୁ ଯାଇନଥାଏ କିମ୍ବା ଗୀତଗୁଡ଼ାକୁ ଗାୟନ କରିବା ନିମନ୍ତେ ସୁଦ୍ଧା ସେଠାକୁ ଯାଇନଥାଏ ମଣ୍ଡଳୀଟି ସୁଧାରିବା କାର୍ଯ୍ୟକୁ ସମ୍ପନ୍ନ କରିବା ନିମନ୍ତେ ଏକ ନିରୂପିତ ସ୍ଥାନ ଅଟେ ଈଶ୍ୱରଙ୍କ ଗୃହରୁ ଆରମ୍ଭ କରି ବିଚାର କାର୍ଯ୍ୟଟି ନିଷ୍ପତ୍ତି ହୋଇଥାଏ ଆମ୍ଭେମାନେ ସ୍ୱୟଂକୁ ମୃତ ବୋଲି ବିଚାର କରି ଖ୍ରୀଷ୍ଟରେ ଜୀବିତ ଥିବାର ସତ୍ୟତାକୁ ସୁନିଶ୍ଚିତ ରୂପେ ସ୍ୱୀକାର କରିବାକୁ ହିଁ ଅଛି ତେବେ ଯାଇ ତାଙ୍କୁ ଅନୁସରଣ କରିବା ନିମନ୍ତେ ପୁଣି ତାଙ୍କ ସେବାର ନିମିତ୍ତ ଆପଣମାନଙ୍କ ଜୀବନକୁ ସମର୍ପିତ ପୂର୍ବକ ଉତ୍ସର୍ଗୀକୃତ କରିପାରିବା ନିମନ୍ତେ ସେ ପଥଟିଏ ପ୍ରସ୍ତୁତ କରିପାରିବେ ଆମ୍ଭେମାନେ ଯଦି ତାହାଙ୍କର ପଶ୍ଚାତଗମନ କରୁ ତେବେ ସେ ବ୍ୟତୀତ କରିଥିବା ଜୀବନକୁ ଆମ୍ଭମାନେ ମଧ୍ୟ ବ୍ୟତୀତ କରିପାରିବା ତାହା ହିଁ ସବୁଠାରୁ ଅତି ଉତ୍ତମ ଧରଣର ବିଷୟ ଅଟେ
Jesus said and spoke of it. Let me just give you a few quotations on it. Listen close. Don't miss it.
ଯୀଶୁ ଏପରି କହିଥିଲେ ପୁଣି ଏ ବିଷୟରେ ଉପଦେଶ ମଧ୍ୟ ଦେଇଥିଲେ ଏହାରି ଉପରେ ଆଧାରିତ ଥିବା କେତେକ ଉଦ୍ଧୃତାଂଶ ଗୁଡ଼ିକୁ ଧର୍ମଶାସ୍ତ୍ର ମତେ ଆପଣମାନଙ୍କୁ ପ୍ରଦାନ କରିବାକୁ ଦିଅନ୍ତୁ ଧ୍ୟାନର ସହିତ ଶୁଣନ୍ତୁ ଏହାକୁ ହାତ ଛଡ଼ା କରନ୍ତୁ ନାହିଁ
Jesus said it that day he would separate the people like the sheep and the goats.
ଯୀଶୁ ଏପରି କହିଥିଲେ ଯେ ମେଷପଲ ମଧ୍ୟରୁ ছাগ গুড়া যেপরি পৃথক করা যায় সেদিন লোক মানে সেইপরি পৃথকীকৃত হবে
And he would say to the goat, stand on the left side, and to the sheep, stand on the right side.
আও সে ছাগগুড়াকু এপরি কহিবে মোহর বাম পাখরে ঠিয়া হুও পুনি মেষগুড়াকু কহিবে মোহর দক্ষিণ পার্শ্বরে ঠিয়া হুও
And he said to the goats, depart from me, because I was hungry, and you didn't feed me.
পুনি সে ছাগগুড়াকু কহিবে মো নিকটরু দূর হুও যেহেতু মু ক্ষীরিত থিলি আউ তুম্ভে মানে মতে ভোজন করাই নথিল
I was in prison and you did not visit me.
মু কারাগার রে থিলি আউ তুম্ভে মানে মতে দেখিবাকু যাই নথিল
I was naked and you clothed me not.
মু উলগ্ন থিলি আউ তুম্ভে মানে মতে বস্ত্র পিন্ধাই নথিল
I was thirsty and you gave me no drink.
মু তৃষিত থিলি আউ তুম্ভে মানে পান করিয়াকু মতে জল দেই নথিল
I was sick and you didn't visit me. So depart from me.
মু পীড়িত থিলি আউ তুমি মতে সাক্ষাৎ করিয়াকু যাই নথিল সুতরাং মো ঠারু দূরকু চালি যাও
And on the sheep he said, I was hungry. And you fed me.
তৎপরে সে মেষগুড়া কাড়কু চাহি কহিবে মু ক্ষীরিত থিলি আউ তুমি মতে ভোজন করাইথিল
I was naked and you gave me clothing. I was sick and you ministered to me.
মু উলগ্ন থিলি আউ তুমি মানে মতে বস্ত্র পিন্ধাইথিল মু পীড়িত থিলি আউ তুমি মানে মোহর সেবা করিথিল
And notice, don't fail to get this church. Keep this in your heart forever.
আউ এয়াড়ে ধ্যান দিয়ন্তু হে মণ্ডলী এয়াকু বুঝিবাকু অক্ষেম ন হুও এয়াকু আপনা হৃদয় মধ্যে সদা সর্বদা নিমন্তে সুরক্ষিত করে রাখিথাও
It was so unconsciously done.
ইয়াকু তো অতি চেতনাবিহীন রূপে সম্পন্ন করা যাইছিল
The people don't do it for a line of duty.
কর্তব্যের বিচারকু মনে রাখি লোকমানে ইয়াকু আউ সেপরি করি না থান্তি
A man that gives you something there because he ought to do it.
কেহি জন ব্যক্তি আপনাকু যাহা কিছু দেই থান্তি কিংবা অন্য মানে যাহা কিছু করি থান্তি তাহাকু সে এথিপাই করন্তি যেহেতু সেমানঙ্কু ইহা সুনিশ্চিত রূপে করিবাকু হি অছি
A man that feeds you because he ought to do it, he's got a selfish idea.
কেহি জন ব্যক্তি যে কি আপনাকু ভোজন করাই থান্তি তাহা সে এথিপাই করন্তি কারণ সেপরি অবশ্য করিবাকু হি অছি তাঙ্ক মধ্যে এক প্রকার স্বার্থপর মনোবৃত্তি বাস করে রয়েছি ইহা তো আপনার উচিত ধরনের জীবনটি পুরি উচিত ধরনের ব্যবহারটি আদৌ নুহে তাহা তো আপনার উচিত প্রকারর জীবনযাপনটি পুরি উচিত ধরনের ব্যবহারটি হওয়া বাঞ্ছনীয় অটে
It was so surprising to these sheep that they said, Lord, when were you hungry and we wouldn't feed you? When were you hungry and we fed you?
ইহা সেই মেষগুড়াক নিমন্তে এপরি আশ্চর্যজনক কথা থিলা যে সেমানে কহিথিলে হে প্রভু আপন কেবে খেদিত থিবা দেখি আমমানে আপনাকু ভোজন করাই নথিলু আপন কেবে খেদিত দেখি আমরা আপনাকু ভোজন করাইথিলু
When were you naked and we gave you clothes?
আপনাকু কেবে উলগ্ন দেখি আমমানে আপনাকু বস্ত্র পিন্ধাইথিলু
When were you thirsty and we gave you drink?
আপনাকু কেবে তৃষিত দেখি আমমানে আপনাকু পান করিয়াকু দেইথিলু
When were you sick and we ministered to you?
আপনাকু কেবে পীড়িত দেখি আমমানে আপনকৰ সেবা করিথিলু
It was so automatically out of love. Just your life lived in.
তাহা তো এপরি অচানক ধরনর কার্যটি থিলা প্রেমর অধিকন্তু সেপরি থিলা সেমানঙ্ক জীবনটি সেমানঙ্ক মধ্যে কেবল বাস করে রহিথিলা
God let the people see what Calvary did for us.
আম্ভমানঙ্ক নিমন্তে কালবরি যে কোন করিথিলা তাকু লক্ষ্য করিয়া নিমন্তে ঈশ্বর লোকমানঙ্কু সুবিবেচনা প্রদান করন্তু
So automatically when were you Lord? We never knew that.
এপরি অকস্মাৎ ভাবে যে প্রভু হে আপন কেবে সেপরি হ ହୋଇଥିଲେ ଆମେ ତ ତାହାକୁ କଦାପି ଜାଣିନଥିଲୁ
Look what Jesus turned and said, In so much as you have done unto these, you did it unto me. Unselfish life.
Jesus, bully podi kono je kahithile, taku lakshya karantu. Ehi khidrata mananka madhyaru, janaka pai tumane separi karithibaru, mo prati taha kariyacho. Sarthapara, jivana bihina, seva karjya ate.
Not the second thought. Not to think about it.
Dutiya prakarara chinta nuhe. Ethipai vichar karibara manabhava suddha nuhe.
But you are so dead to the things of this world. So alive in Christ. And so walking on the highway that these things are just an automatic thing. You just do.
Matra jagatara visaya gudika prati ଆପଣ ଏପରି ଭାବରେ ମୃତ ଅଟନ୍ତି ଯେ ପୁଣି ଖ୍ରୀଷ୍ଟରେ ଏପରି ବହୁଳ ରୂପେ ଜୀବିତ ଅଟନ୍ତି ଯେ ପୁଣି ସେହି ରାଜମାର୍ଗଟି ଉପରେ ଆପଣ ଏପରି ଭରସାଯୁକ୍ତ ହୋଇ ଗମନ କରିଥାନ୍ତି ଯେ ସେହି ସକଳ ବିଷୟ ଗୁଡ଼ିକ ତ ଆପଣଙ୍କ ନିମନ୍ତେ ଅକସ୍ମାତ ଧରଣର ବିଷୟ ବୋଲି ବୁଝାଯାଇଥାଏ ଆପଣ ଏହାକୁ କେବଳ କରିଥାନ୍ତି ଆପଣ ଏପରି କହିଥାନ୍ତି ଯେ ଏତେବେଳେ ମୋତେ ସେପରି କରିବା ନିମନ୍ତେ ଈଶ୍ୱର ଇଚ୍ଛା କରନ୍ତି ଏହା ତ ସେପରି ଏକ ବିଷୟ ଆଦୌ
ନୁହେଁ
ଆପଣ ତ ତାଙ୍କର ଏକ ଅଂଶ ମାତ୍ର ଅଟନ୍ତି ତାଙ୍କ ଆତ୍ମା ଆପଣ ମଧ୍ୟ ବାସ କରନ୍ତି ପୁଣି ସେ କରିଥିବା ନ୍ୟାୟପରାୟଣର କାର୍ଯ୍ୟକୁ ଆପଣ କରିଥାନ୍ତି ବୁଝିଲେ ତ
ମନୁଷ୍ୟର
ଦୃଷ୍ଟିରେ କୌଣସି ପଥ ସରଳ ଦିଶେ ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ
But they that do the will of my Father, just from their hearts, just freely.
Mote Prabhu Prabhu boli dakanti epari pratyeke sargarajya prabesh kari nahi mate je mora sargastha pitanka ichcha sadhana kare se prabesh karibo semananko hrudaya madhyaru kebal bahari thae bina dvidhare separi nirgata hoi thae
Now, that day at Calvary paid that price so we could be that way.
Aau sedino Calvary re sei mulya tiku parishod kara jaithila jepari ki taddara amane jibito hoi sei pari karya kari paru.
Now, say, you know, Widow Jones one time was, she was out of coal and I went and bought her some coal.
Epari kahuthwa jau nuhe je bidhava Jonis ekoda ati ujjogi thile e bisoya ku apana ta jananti ଆଉ ମୁଁ ତାଙ୍କ ପାଖକୁ ଯାଇଥିଲି ପୁଣି ଉଦ୍ଯୋଗୀ ମନ୍ତ୍ରଟିକୁ ପାଇଥିଲି ସେପରି ଜଣେ ଭାଇଙ୍କୁ ଯିଏକି ଏକଦଳା ବସ୍ତ୍ରକୁ ଆବଶ୍ୟକ କରୁଥିଲେ ତାଙ୍କୁ ଯେ ମୁଁ ଦେଖିଥିଲି ସେପରି ଏକ ବିଷୟକୁ ମୁଁ ଆପଣଙ୍କୁ କହିଥିଲି ଆଉ ମୁଁ ଚାଲିଯାଇ ତାଙ୍କ ନିମନ୍ତେ ଏକଦଳା ବସ୍ତ୍ର ବନ୍ଦୋବସ୍ତ କରିଥିଲି ମୁଁ ଯେ ଜଣେ ଖ୍ରୀଷ୍ଟିଆନ ଅଟେ ସେଥିପାଇଁ ଈଶ୍ୱରଙ୍କ ନାମର ମହିମା କର
Oh my, you selfish, poor, miserable person. You are a hypocrite.
ଆରେ ବା ଆପଣ ତ ଜଣେ ସ୍ୱାର୍ଥପର ଦରିଦ୍ର ହତଭାଗା ମନୁଷ୍ୟ ଅଟନ୍ତି ଆପଣ ଜଣେ କପଟି ଅଟନ୍ତି ବାମ ହସ୍ତଟି ଯେ କଣ କହିଥାଏ ତାହାକୁ ଦକ୍ଷିଣ ହସ୍ତ ଯେପରି ନ ଜାଣୁ ସେହିପରି ଭାବରେ ଦକ୍ଷିଣ ହସ୍ତ ଯେ କଣ କହିଥାଏ ତାହାକୁ ବାମହସ୍ତ ମଧ୍ୟ ନ ଜାଣୁ
ଖ୍ରୀଷ୍ଟରେ
ଅକସ୍ମାତ ରୂପେ ଆପଣ ଏପରି ମୃତ ହୋଇଯାଇଥାନ୍ତି ଯେ ତତ୍ପରେ ଆପଣ ଯେ କୌଣସି ଉଚିତ ପ୍ରକାର କର୍ମ କରିଥାନ୍ତି ଏହା ତ ଆପଣଙ୍କ ସ୍ୱଭାବଟି ଅଟେ ଏହା ଆପଣଙ୍କ ସୌନ୍ଦର୍ଯ୍ୟ ଅଟେ ଆପଣ ଯେକୌଣସି ପ୍ରକାର ଏହାକୁ କରିଥାନ୍ତି
ଯେ ସୋ ଲାଇଫ୍ ଦ୍ୟାଟ୍ ଲିଭ୍ସ ଇନ୍ ୟୁ ୟୁ ଆର୍ କମ୍ପ୍ଲିଟଲି ୟିଲ୍ଡେଡ୍ ଟୁ ଦ୍ୟାଟ୍ ସ୍ପିରିଟ୍ And it just lives itself in you.
ଏହା ତ ସେହି ଜୀବନ ଅଟେ ଯାହାକି ଆପଣଙ୍କ ମଧ୍ୟରେ ବାସ କରି ରହିଥାଏ। ଆପଣ ତ ସମ୍ପୂର୍ଣ୍ଣ ରୂପେ ସେହି ଆତ୍ମାଙ୍କ ଦ୍ୱାରା ଫଳଶାଳୀ ହୋଇଥାନ୍ତି। ପୁଣି ଏହା ଆପଣାରୁ ଆପଣଙ୍କ ମଧ୍ୟରେ କେବଳ ବାସ କରି ରହିଥାନ୍ତି। ଆପଣ ଯେ ସେହି ଆଶୀର୍ବାଦିତ ଆତ୍ମାଙ୍କ ପରସକୁ ଅନୁଭବ କରିଥାନ୍ତି କି ସେହି ଜୀବନଟି।
Not me that liveth, said Paul, but Christ liveth in me. Just so automatic.
Mu au jibita nuhe, Paulo epori kahithile, kintu Khristo mo modhe jibita atanti. Thik apna chhaye, sepori dharan eko anubhuti ate.
Well, I'll tell you, Brother Branham, we are Christians here. We help these people, we help them people.
Achcha tabe, bhai Branham, mu aparanku kahe, ammane ethare samaste Christian gan atu. ଆମେ ସେ ବ୍ୟକ୍ତିଗଣଙ୍କୁ ସାହାଯ୍ୟ କରିଥାଉ। ଆମମାନେ ଅନ୍ୟାନ୍ୟ ବ୍ୟକ୍ତିଗଣକୁ ମଧ୍ୟ ସାହାଯ୍ୟ କରିଥାଉ।
ଆରେ
ହେ, ଆପଣମାନଙ୍କ ନିମନ୍ତେ ତାହା ତ ଲଜ୍ଜାସ୍କର ବିଷୟ ଅଟେ। ତାହା ତ ଆଦୌ ଖ୍ରୀଷ୍ଟ ଧର୍ମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟ ଧର୍ମର ଉଦ୍ଦେଶ୍ୟଟି ତ ଆପଣ ଛାଏଁ ହୋଇଯିବାର ଏକ ଉଦ୍ଯୋଗ ଅଟେ। ଆପଣମାନେ ଏ ବିଷୟରେ ଏହାର ପ୍ରତିଟି ବିଷୟକୁ ଅତି ସାଧାରଣ ରୂପେ ପାଶରେ ପକାଇଥାନ୍ତି। ଏହାକୁ ଏହାକୁ କରିବାରେ ଅଗ୍ରସର ହୁଅନ୍ତୁ।
Christ just completely surrendered his life to God. He gave himself as a public servant to the people.
ଖ୍ରୀଷ୍ଟ ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିଦେଇଥିଲେ। ସେ ଲୋକମାନଙ୍କ ନିମନ୍ତେ ନିଜକୁ ଏକ ସାଧାରଣ ସେବକ ରୂପେ ପ୍ରଦାନ କରିଥିଲେ। ସେ ଆପଣାର ଜୀବନକୁ ବିନା ମୂଲ୍ୟରେ ଦାନ କରିଥିଲେ। ତାଙ୍କୁ ଏହା ସେପରି ଭାବରେ କରିବାକୁ ଆବଶ୍ୟକ ନଥିଲା। ସେ ତ ଏହାକୁ ଦେଶପୂର୍ଣ୍ଣ ଥାଇ ସେପରି କଦାପି କରିନଥିଲେ।
But he didn't say, now, brother, you all ought to think a whole lot of me because I come to die for you.
Se epori madhye kahina thile je bartaman he mohar bhai tumhamananku mo bisare sampurna chinta karyaku avashya avashyak rahi achi jehetu tumhamanku pai mrityu bhog karya nimante mu asithile।
He never said a word about he died anyhow.
Amen.
Because it was God in him.
Se to e sambandhare କୌଣସି ଶବ୍ଦଟିଏ ସୁଦ୍ଧା ଉଚ୍ଚାରଣ କରିନଥିଲେ। ସେ ଯେପରି ଭାବରେ ହେଉନା କାହିଁକି ମୃତ୍ୟୁ ଭୋଗ କରିଥିଲେ, ଯେହେତୁ ଏହା ତ ଈଶ୍ୱର ତାଙ୍କ ମଧ୍ୟ ରହି ସେପରି କରିଥିଲେ। ଏହା ତ ସେହି ଈଶ୍ୱର ଥିଲେ ଯିଏ ତାଙ୍କ ମଧ୍ୟରେ ବାସ କରି ରହିଥିଲେ। ଏହା ତ ଈଶ୍ୱର ମୋ ମଧ୍ୟରେ ବାସ କରିଅଛନ୍ତି ଯିଏକି ଅନ୍ୟମାନଙ୍କ ବିଷୟରେ ଚିନ୍ତିତ ହେବାକୁ ମୋତେ ପ୍ରେରଣା ଦିଅନ୍ତି। ଏକ ଦିଗରେ ମେଷଗଣ ଠିଆ ହୋଇ ରହିଅଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ଏପରି କହିବେ, ହଁ ହେ ପ୍ରଭୁ, ମୁଁ ଏହାକୁ କରିଥିଲି, ଆଉ ହେ ପ୍ରଭୁ, ମୁଁ ତାହାକୁ କରିଥିଲି। ସେ ଏପରି କହିଥିଲେ, ସେ ତ ଏପରି କହିଥିଲେ ଯେ ହେ ଅଧର୍ମଚାରୀମାନେ, ମୋ ନିକଟରୁ ଦୂର ହୁଅ, ମୁଁ ତୁମମାନଙ୍କୁ କଦାପି ଚିହ୍ନେ ନାହିଁ।
If the church can ever come to those fundamental facts, that's not something you try to do, you work yourself up to do, it's something that's born in you.
ମଣ୍ଡଳୀଟି ସେହି ମୌଳିକ ଗୁଡ଼ିକର ସତ୍ୟତ ପରେ ଯଦି ବା କଦାପି ଆଧାରିତ ହୋଇପାରେ, ତାହା ତ ସେପରି ଏକ ବିଷୟ ନୁହେଁ ଯାହାକୁ କରିବା ନିମନ୍ତେ ଆପଣମାନେ ଚେଷ୍ଟା କରିଥାନ୍ତି। ତାହାକୁ ତଦ୍ରୁପ କରି ଦେଖାଇବା ନିମନ୍ତେ ଆପଣ ସ୍ୱୟଂରୁ କାର୍ଯ୍ୟ କରିଥାନ୍ତି। ଏହା ତ ସେପରି ଏକ ବିଷୟ ଅଟେ ଯାହାକି ଆପଣମାନଙ୍କ ମଧ୍ୟରେ ଜାତ ହୋଇଥାଏ। ହେ ମୋହର ପେଣ୍ଟିକଷ୍ଟାଲ ଭାତୃଗଣ, ମୋତେ କ୍ଷମା କରିଦିଅନ୍ତୁ। ମୁଁ ମଧ୍ୟ ଜଣେ ପେଣ୍ଟିକୋଷ୍ଟାଲ ଅଟେ
But my Pentecostal friends has got to a spot. So where it has to be a lot of fast music. Beating of some bands or clapping hands or tambourines. They'll bring up a shout. That's only emotion.
ତଥାପି ମୋର ପେଣ୍ଟିକୋଷ୍ଟାଲ ଭାତୃଗଣଙ୍କୁ ସେପରି ଏକ ନିଶ୍ଚିତ ସ୍ଥାନରେ ଅବଶ୍ୟ ପହଞ୍ଚିବାକୁ ହିଁ ଅଛି ଯେଉଁ ସ୍ଥାନରେ ଘନ ଘନ ତାନର ସର୍ବାଧିକ ସ୍ୱର ଶବ୍ଦକୁ ସାଧିକାର କରିବାର ଅଛି ଏକ ପ୍ରକାରର ଧୁନ୍ଧୁବିକୁ ବଜାଇବାର ଅଛି କରତାଳି ଦେବାକୁ ଅଛି ଏକ ପ୍ରକାର ହର୍ଷଲ୍ଲାଦର ବିଷୟକୁ ସୃଷ୍ଟି କରିବା ନିମନ୍ତେ ଖଞ୍ଜଣୀର ଗୁଞ୍ଜନକୁ ସୃଷ୍ଟି କରିବାକୁ ଅଛି ସେଗୁଡ଼ିକ କେବଳ ଉନ୍ମାଦନର ବିଷୟ ମାତ୍ର ଅଟେ ସେମାନେ ରଣଭୂମିକୁ ଯିବା ପୂର୍ବେ ଦୁନ୍ଦବିକୁ ଏଥିପାଇଁ ବଜାଇଥାନ୍ତି ଯେପରିକି ସୈନିକଗଣ ମଧ୍ୟରେ ଉନ୍ମାଦନର ଏକ ପ୍ରକାର ବିଷୟ ଜାଗ୍ରତ ହୋଇପାରେ ମୁଁ ତ ବାଦ୍ୟଯନ୍ତ୍ର ଗୁଡ଼ିକର ବିଷୟ ଉପରେ ବିଶ୍ୱାସ କରେ ମୁଁ କରତାଳି ଦେବାର ବିଷୟକୁ ମଧ୍ୟ ବିଶ୍ୱାସ କରେ ତଥାପି ଏହିସବୁ ବିଷୟଗୁଡ଼ିକୁ ସୁଦ୍ଧା ମୁଁ ବିଶ୍ୱାସ କରିଥାଏ ତାହା ତ ପ୍ରକୃତ ରୂପେ ସତ୍ୟ କଥା ଅଟେ ଆମ୍ଭମାନଙ୍କୁ ନିଶ୍ଚିତ ରୂପେ ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ଆବଶ୍ୟକ ଅଛି ତଥାପି କୌଣସି ଏକ ମହତ୍ କାର୍ଯ୍ୟକୁ ଆପଣମାନେ ନ କରିବା ଦ୍ୱାରା ତାହାକୁ ଛାଡ଼ି ଦେଇଅଛନ୍ତି
that God lives in you, automatically doing that which is right because it's right.
ସେହି ସ୍ୱାର୍ଥ ତ୍ୟାଗର ଜୀବନକୁ କାର୍ଯ୍ୟକାରୀ କରନ୍ତୁ ଯଦ୍ୱାରା ଈଶ୍ୱର ଆପଣଙ୍କ ମଧ୍ୟରେ ବାସ କରି ରହିପାରନ୍ତି ପୁଣି ଯାହା ଯଥୋଚିତ ପ୍ରକାର ବିଷୟ ଅଟେ ତହିଁରେ ଆପଣ ଛାଏ କରୁଅଛନ୍ତି ଯେହେତୁ ଏହା ହିଁ ନ୍ୟାୟସଙ୍ଗତ ବିଷୟ ଅଟେ କେବଳ କାର୍ଯ୍ୟକାରୀ ଚାଲୁଥାନ୍ତୁ ଏ ବିଷୟରେ କଦାପି କୌଣସି ପ୍ରକାରେ ଚିନ୍ତା ସୁଦ୍ଧା କରନ୍ତୁ ନାହିଁ କେବଳ ଏହା ଉପରେ ଜୀବନଯାପନ କରି ରହିଥାନ୍ତୁ ତତ୍ପରେ ସଜାଗ ହୋଇ ଧ୍ୟାନ ଦିଅନ୍ତୁ କ'ଣ ଯେ ଘଟୁଅଛି କେବଳ ତାହାକୁ ହିଁ ଆପଣମାନେ ଦେଖନ୍ତୁ ଆପଣମାନେ ତ ଏକ ରାଜମାର୍ଗ ଉପରେ ଗମନ କରିଥାନ୍ତି
Opened up that day for you.
Tahahi jahaki kalabari apanko pai ek rajmarg upare avasthan kari roithwara arthaku prakash kari thae. Sedina ta apanko nimonte kholi diya jaithila.
Now remember, you cannot be half goat and half sheep. They won't mix.
Etebele mone rakhithantu. Apan mane ardheka cheli puni ardheka mendha ସ୍ୱଭାବିଷ୍ଟ ହୋଇପାରନ୍ତି ନାହିଁ ସେଗୁଡ଼ିକ ପରସ୍ପର ସହିତ କଦାପି ମିଳିତ ହୋଇପାରନ୍ତି
ନାହିଁ
ପୁଣି ସେପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କିପରି କହିଥାନ୍ତି ଯେ ହଁ କ'ଣ ହୋଇଥାଏ ବୋଲି ଆପଣ ଜାଣନ୍ତି କି ଆମମାନଙ୍କ ଦଳରେ ଆମେମାନେ ଏକ ସଂସ୍ଥାକୁ ଲାଭ କରିଅଛୁ ଆମମାନେ ଗରିବମାନଙ୍କୁ ସାହାଯ୍ୟ କରିଥାଉ ଆମମାନେ ଏହାକୁ ପୁଣି ତାହାକୁ କରିଥାଉ ସେଗୁଡ଼ିକ ନିଶ୍ଚିତ ରୂପେ ଯଥୋଚିତ ବିଷୟ ଅଟେ ତଥାପି ଏ ସମ୍ବନ୍ଧରେ ଆପଣମାନେ ନିଜର ପରାକ୍ରମକୁ ତନ୍ମଧ୍ୟକୁ କ୍ଷେପଣ କରୁଅଛନ୍ତି ଆପଣମାନେ ସେପରି ନ କରନ୍ତୁ ଆପଣମାନେ ନିଜର ଦାନକୁ ଗୁପ୍ତ ଭାବରେ ପ୍ରଦାନ କରନ୍ତୁ ଯୀଶୁ ସେପରି କହିଥିଲେ କେବଳ ଅକସ୍ମାତ୍ ରୂପେ ଅଟେ କୌଣସି ଏକ ବିଷୟ ଆପଣମାନଙ୍କ ନିମନ୍ତେ ଅକସ୍ମାତ୍ ଭାବେ ଅଟେ ଏହା ତ କୌଣସି ପ୍ରକାରେ ଆଉ ଆଗକୁ ବଢୁ ନାହିଁ ଏବଂ ଜଳର କପେ ପାଣି ମଧ୍ୟ ଆଉ ପାଇବାକୁ ଯାଉ ନାହିଁ ଆପଣ ତ ତୃଷାର୍ତ୍ତ ଅଟନ୍ତି, ଆଉ ଅନ୍ୟ ବ୍ୟକ୍ତିଟିଏ ଯଦି ତୃଷାର୍ତ୍ତ ଅଟନ୍ତି ଆପଣ ତାଙ୍କ ନିମନ୍ତେ ମଧ୍ୟ ଚିନ୍ତା କରିଥାନ୍ତି। ପରବର୍ତ୍ତୀ ବ୍ୟକ୍ତିଙ୍କ ଆବଶ୍ୟକ ସମ୍ବନ୍ଧରେ ଆପଣ ନିଜ ପାଇଁ ଯେପରି ଭାବରେ ଚିନ୍ତା କରିବେ ସେହିପରି ସେହି ବ୍ୟକ୍ତିଙ୍କ ଆବଶ୍ୟକ ବିଷୟରେ ଆପଣ ଚିନ୍ତା କରନ୍ତୁ, ତଥାପି କୌଣସି ପ୍ରକାର ସେତିକିଟା ଗୁରୁତ୍ୱ ଆପଣମାନେ ଦେଇନଥାନ୍ତି, କେବଳ ତାହା ଉପରେ ନିର୍ଭର କରିଥାନ୍ତି।
ପୁଣି
ଆପଣମାନେ ଅଧେ ମେଣ୍ଢା ପୁଣି ଅଧେ ଛେଳି ଏପରି ହୋଇପାରନ୍ତି ନାହିଁ।
So if you say, well, our church has got an organization, we give to the poor, we do this and do that and do the other.
Sutarang, apan jodi epari kahithanti je, ammananka mandali eko sanstha sahita jadito hoi rahiachi, puni ammane garibamananku sahajya karithau, amane epari karithau, amane separi karithau, puni anyanya anek gudiye karjya gudiku madhya karithau.
If you have that without that other, the life of Christ, then you're just absolutely doing it in vain.
ଅନ୍ୟଟିରେ ପରିବର୍ତ୍ତେ ଆପଣ ଏହାକୁ ଯଦି କେବଳ ସ୍ୱାର୍ଥପର ଭାବରେ ଲାଭ କରିଥିଲେ, ଖ୍ରୀଷ୍ଟଙ୍କ ଜୀବନଟି ଆପଣ ମଧ୍ୟ ଯଦି ବାସ କରି ରହିନଥାଏ, ତେବେ ଆପଣ ତ ପ୍ରକୃତ ଏହାକୁ ବୃଥାରେ କରୁଅଛନ୍ତି।
Jesus, Paul said, 1 Corinthians 13, though I give all my goods to feed the poor and have my body burned as a sacrifice, it profit me nothing.
ଏକମ କରନ୍ତି ତେର ଅଧ୍ୟାୟରେ ପାଉଲ ପୁଣି କହିଥିଲେ ଯେ, ପୁଣି ଯଦି ମୁଁ ମୋର ସମସ୍ତ ସମ୍ପଦକୁ ଦରିଦ୍ରମାନଙ୍କ ମଧ୍ୟରେ ବଣ୍ଟନ କରେ, ପୁଣି ଯଦି ମୁଁ ମୋର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, ତଥାପି ଏହା ମୋ ପାଇଁ ଲାଭଜନକ
ନୁହେଁ।
ସୁତରାଂ ଏହା ତ ଅତି କଠିନ ବିଷୟ ଅଟେ, ତଥାପି ଏହା ସତ୍ୟ କଥା ଅଟେ। ସେହି ସତ୍ୟତାର ମଧ୍ୟକୁ ଆପଣଙ୍କୁ ଅବଶ୍ୟ ପୁନୀତ ହେବାକୁ ହିଁ ଅଛି, ଆଉ କାଲବରୀ ଆପଣ ନିମନ୍ତେ ଯେ କ'ଣ କରିଥିଲା ତାହାକୁ ଅଙ୍ଗୀକାର କରିବାକୁ ଅଛି।
ଆମେ
ସେ ଆଡ଼କୁ ଚାହିଁ ଦେଖିଥାଉ, ପୁଣି ଏପରି କହିଥାଉ ଯେ ଓହୋ ହଁ, ତାହା ତ ଉତ୍ତମ ଧରଣର ଏକ ବିଷୟ ଅଟେ, ତଥାପି ତାହା ତ ସେପରି ନୁହେଁ।
If that son of God had to go to Calvary for crucifixion, every son that comes must go to a Calvary.
କାରଣ ଈଶ୍ୱରଙ୍କ ପୁତ୍ରଙ୍କୁ କୁଶାର୍ପିତ ହେବା ନିମନ୍ତେ ସେହି କାଲବରୀକୁ ଯଦି ନିତ୍ୟାନ୍ତ ପକ୍ଷେ ଯିବାକୁ ପଡ଼ିଥିଲା, ତେବେ ପ୍ରତ୍ୟେକ ପୁତ୍ରଙ୍କୁ ଯିଏକି ଆସିଥାଏ ତାକୁ ଅବଶ୍ୟ କାଲବରୀ ଆଡ଼କୁ ଯିବାକୁ ହିଁ ଅଛି।
He must also have a Calvary. You must have that day of Calvary. I've got to have that day of Calvary. That settles the sin question.
ତାଙ୍କୁ କାଲବରୀର ଅନୁଭୂତିକୁ ଅବଶ୍ୟ ଲାଭ କରିବାକୁ ଅଛି। ଆପଣଙ୍କୁ ସେହି କାଲବରୀର ଅନୁଭୂତିକୁ ଅବଶ୍ୟ ଲାଭ କରିବାକୁ ହିଁ ଅଛି। କାଲବରୀର ସେହି ଦିନଟିକୁ ଆପଣଙ୍କୁ ନିଜ ମଧ୍ୟରେ ଲାଭ କରିବାକୁ ଅବଶ୍ୟ ଆବଶ୍ୟକ ରହିଅଛି। ମୋତେ କାଲବରୀର ସେହି ଦିନଟିକୁ ନିତ୍ୟାନ୍ତ ପକ୍ଷେ ଅନୁଭୂତିର ସହିତ ଲାଭ କରିବାକୁ ହିଁ ଅଛି। ତାହା ତ ପାପର ସମସ୍ୟାକୁ ସମାଧାନ କରିଦେଇଥାଏ। ପ୍ରଚାରକମାନଙ୍କ ସହିତ କରବନ୍ଧନ କରିବା ଦ୍ୱାରା ନୁହେଁ, କିମ୍ବା ମଣ୍ଡଳୀ ମଧ୍ୟରେ ଥରହର ହେବା ଯୋଗୁଁ ମଧ୍ୟ
ନୁହେଁ।
ଚିଠି ପତ୍ରର ଆଦାନ ପ୍ରଦାନ ଦ୍ୱାରା ଜାଗ୍ରତ ହୋଇନଥାଏ, ବ୍ୟବସାୟ ଦ୍ୱାରା ଏହା ଜାଗ୍ରତ ହୋଇନଥାଏ, ମାତ୍ର ନୂତନ ଜନ୍ମ ଦ୍ୱାରା ଏହା ଜାଗ୍ରତ ହୋଇଥାଏ। ସେ ତ ଅକ୍ଷରଟିଏ କଦାପି ପ୍ରଦାନ କରିନଥିଲେ, ସେ ତ ଧନ୍ଦାଟିଏ ମଧ୍ୟ ଆଦୌ ପରିଚିତ କରାଇନଥିଲେ, ସେ ନୂତନ ଜନ୍ମ ଅନୁଭୂତିକୁ ଜାଗ୍ରତ କରାଇଥିଲେ।
Then from that automatically we're living Christian life.
ତାହି ସେହି ପନ୍ଥାଟି ଅଟେ ଯଦ୍ୱାରା ଆମମାନେ ପରିଚୟ ମଧ୍ୟକୁ ଆସିଥାଉ। ପୁଣି ସେହି ସ୍ଥାନରୁ ଆରମ୍ଭ କରି ଆମମାନେ ତ ଆପଣା ଛାଏ ଏକ ଖ୍ରୀଷ୍ଟିଆନ ଯୋଗ୍ୟ ଜୀବନକୁ ଅତିବାହିତ କରିବା ପାଇଁ ଲାଗି ପଡ଼ିଥାଉ।
Now, another remark. Half goat, half sheep, they don't have such a thing. You're not half goat and half sheep. You're either goat or sheep.
पुनि एको प्रकार मंतव्य देव विषय अटे अर्धेक छेली पुनि अर्धेक मेंढार आचरणटी अटे से माने से पुनि धर आचरण को करिन थांती आपण माने तो अधा छेली पुनि अधा मेंढार स्वभाव विशिष्ट होइन परंती मात्र आपण माने संपूर्णटी संपूर्ण रूपे मेंढाटीए किंबा छेलीटीए होइ परि थांती.
Now if you're just doing good things and think you can get into that, then there wouldn't have to be a day of Calvary. The law provided that.
आउ आपण केवल उत्तम धरण कार्य गुडा को यदि करंती आउ तद्वारा याकु लाभ करि परंती बोले विचार करंती तेबे तो कालबरीर दिन टिए कदापि परिचय को आसिन थांता व्यवस्थाटी याकु तो सेपरि हरे प्रदान करि परि थांता.
But being taken the day of Calvary was to bring that in, that we could not be just church members, but be sons and daughters of God.
मात्र कालबरी रो एक दिन को या स्वीकार करी नेथवा कारण रो ताही ताही परिचय ताको घनी आसीबा उद्देश्य रे थिला जेपरि कि आम माने केवल मंडली रो सदस्य गण होई आउ विवेचित न हेउ मात्र ईश्वर को पुत्र गण एवं कन्या गण रूपे मध्य विवेचित हेउ.
That's what the day of Calvary was. That's what it meant to you. That you might do and follow and act like Jesus.
Tahai jahaki kalabari dina ghatana thila. Tahai jahaki mu apanman nimante arth kari kahi thae. Jepari ki apanmane biswas kari paranti aa Jesusku anusaran kari paranti huni tanka pari acharan madhya kari paranti.
Now the river doesn't run up and down at the same time.
पुणि एककालीन समय रे नदीर एक स्रोत तळकु पुणि उपरकु एपरि प्रवाहित होइ न पारे.
The river only runs one way, and the Spirit of God just runs one way.
मात्र नदीर स्रोतटी केवल एकमात्र दिगकु प्रवाहित होइ थाए पुणि ईश्वरक आत्मा मध्य एक स्वभावयुक्त होइ कार्य करि थांते.
It doesn't mix things with it. Runs the same way.
यह तो आपणा मध्य रे सही परी अन्य कोनसी अर्थ को मिलाई न थाए यह तो समान धरण कार्य को संपन्न करी थाए.
What's Jesus in closing? Jesus said, the works that I do shall you do also, and greater than this shall you do, for I go to my Father.
शेष करुथा समय रे जीसु कडक टिके दृष्टिपात करंतु जीसु कहिथिले मु जेउ जेउ कर्म करूछि से मध्ये सही सब करिव आउ से सब अपेक्षा अधिक महत् कर्म करिव कारण मु पितांग निकट को जाऊछि.
I'm not saying this so much to the church here, you understand, but these messages are taped, tens of thousands hear them around the world.
मु एठा स्थित उपस्थित मंडली को अधिक रूपे सेपरि कदापि कहू नाही आपण माने तो ताको बुझंती तथापि एही सुसमाचार गुडी कत टेप मध्ये आबद्ध होई सारी अछि संपूर्ण जगत मध्ये हजार हजार संख्या लोके याको श्रवण करि थांते.
I'm going to answer that question for the critic right now.
आउ सही समालोचनाकारी व्यक्ति को मु एथि पे उत्तर दे को निमते कहिया को जाउ अछि.
I've often been said, told, they say, well, you believe the Bible. Jesus said, these works that I do, shall you do also, and greater than this shall you do, for I go to my Father.
Mu to separi bahuta lokomanku kahi achi semane epari kahithile separi dharana sahito tumhe bible ku bishwas karithao ki jisu kahithile mu jeu jo karma karu achi tumhe mane madhe sei sob karibo au sesh opekkha adhik mahat karma karibo jehetu mu
How bad can you get, mister? How far away from discernment can you wander with your intellectual theologies? With your mental conception of anything?
Ahe sevaka bandhu, apana kete adhika rupe au adhama hoi paranti. Puni apanara jnana buddhi sampanna, isra tattva jnana sahita, bandhi hoi, alaukika saktira karjaru, apana आउ केते अधिक रूपे ଦୂରକୁ ରହିଯାଇପାରନ୍ତି ପୁଣି ଆପଣଙ୍କ ମାନସିକ ବିଚାର ବୁଦ୍ଧି ସହିତ ପରିଚିତ ଥାଇ ଆପଣ କେତେ ଅଧିକ ରୂପେ ଆଉ ଏହାର ବିରୁଦ୍ଧାଚାରୀ ହୋଇପାରନ୍ତି
Can you not understand that this Bible is spiritually interpreted?
हे मोर मूल्यवान पुनि हृत बंधुगण आपण मने कोण एहाकु आ बुझि परंती नाही कि जे एही बाइबल धर्मशास्त्रटी आध्यात्मिक रूपे व्याख्या करै छला बोली
Jesus thanked the Father that he hid it from the educated and shrewd and wise and prudent and would reveal it to babes such as would come to Calvary.
जिसु एपरि कहि ପିତାଙ୍କୁ ଧନ୍ୟବାଦ ଦେଇଥିଲେ ଯେ ସେ ଏହାକୁ ବିଦ୍ୱାନମାନଙ୍କଠାରୁ ଗୁପ୍ତ ରଖିଥିଲେ ଚତୁର ବ୍ୟକ୍ତିମାନଙ୍କଠାରୁ ବୁଦ୍ଧିମାନ ବ୍ୟକ୍ତିମାନଙ୍କଠାରୁ ପୁଣି ସମ୍ଭ୍ରାନ୍ତମାନଙ୍କଠାରୁ ଗୁପ୍ତ ରଖିଥିଲେ ପୁଣି ସେ ଏହାକୁ ସେହି ଶିଶୁମାନ ପ୍ରତି ପ୍ରକାଶିତ କରିବେ ଯେଉଁମାନେ କି ସେହି କାଲବରୀ ନିକଟକୁ ଆସିବେ ପୁଣି ଧ୍ୟାନ ଦିଅନ୍ତୁ ଯୀଶୁ ଏପରି କହିଥିଲେ ସେ ଯେ ଏହାକୁ କିପରି ଭାବରେ ବର୍ଣ୍ଣନା କରିଥିଲେ କେବଳ ତାହାକୁ ଲକ୍ଷ୍ୟ କରନ୍ତୁ ମୁଁ ଯେଉଁ ଯେଉଁ କର୍ମ କରିଥାଏ ସେ ତ ଏତେବେଳେ ମଧ୍ୟ ଠିକ୍ ସେହିପରି ଭାବରେ କର୍ମ କରୁଅଛନ୍ତି ସେହି ସକଳ କର୍ମମାନ ଯାହାକୁ ମୁଁ ଏତେବେଳେ କରୁଅଛି ପୀଡ଼ିତମାନଙ୍କୁ ଆରୋଗ୍ୟ ପ୍ରଦାନ କରୁଅଛି ମୃତମାନଙ୍କୁ ଉତ୍ଥାପିତ କରୁଅଛି ଅନ୍ଧମାନଙ୍କ ଚକ୍ଷୁ ଗୁଡ଼ାକ ଖୋଲି ଦେଉଅଛି ସେହି ସକଳ କାର୍ଯ୍ୟ ଗୁଡ଼ିକ ତୁମ୍ଭେମାନେ ମଧ୍ୟ କରିବ ତୁମମାନେ ମୋ ଉପରେ ଯଦି ବିଶ୍ୱାସ କରିବ ତେବେ ତୁମମାନେ ମଧ୍ୟ ସେହି ସକଳ କର୍ମ ଗୁଡ଼ାକ କରିବ ତୁମମାନେ ସେହି ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡ଼ିକୁ ସାଧନ କରିବ ପୁଣି ସେ ସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ ଯେହେତୁ ମୁଁ ପିତାଙ୍କ ନିକଟକୁ ଯାଉଅଛି ଅଳ୍ପ ମାତ୍ର ସମୟ ରହିଲା ଜଗତ ମୋତେ ଆଉ ଦେଖିବ ନାହିଁ ମାତ୍ର ତୁମ୍ଭେମାନେ ମୋତେ ଦେଖିବ ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି
I'll pray the Father. He'll send you another comforter, which is the Holy Ghost.
Mu tummanku anatha kari chhadi jibi nahi. Aau pitaanku anurodh karibi. Puri tummanku sangare chirakal rahiba nimante. Se tummanku aau jane sahajya karinki. Artha sahi satyamay atmanku debe.
Whom the world cannot receive, yet you can receive him.
Jagata tahanku grahana kari pare nahi. Tathapi tummanku tahanku grahana kari paro.
Now notice. The greater works was to have the power in the church.
ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟଟି ତ ମଣ୍ଡଳୀ ମଧ୍ୟରେ ଶକ୍ତିର ମହାତ୍ମ୍ୟକୁ ଲାଭ କରିବାର ଉଦ୍ଦେଶ୍ୟଟି ଥିଲା
Not only to heal the sick by prayer, cast out devils by prayer, but to impart eternal life to believers.
ପ୍ରାର୍ଥନା କରିବା ଦ୍ୱାରା ପୀଡ଼ିତମାନଙ୍କୁ ଆରୋଗ୍ୟତା ପ୍ରଦାନ କାର୍ଯ୍ୟଟି ତ କେବଳ ନଥିଲା ପ୍ରାର୍ଥନା ଦ୍ୱାରା ମନ୍ଦାତ୍ମା ଗୁଡ଼ିକୁ ଛଡ଼ାଇବାର କାର୍ଯ୍ୟଟି ତ ନଥିଲା ମାତ୍ର ବିଶ୍ୱାସୀ ବର୍ଗଙ୍କୁ ଅନନ୍ତ ଜୀବନ ଅଧିକାରୀ କରିବାର କାର୍ଯ୍ୟ ସୁଦ୍ଧା ଥିଲା ଜୀବନର ଅଧିକାରୀ କରିବା ନିମନ୍ତେ ପବିତ୍ର ଆତ୍ମା ଅବତରିତ ହୋଇଥିଲେ ପୁଣି ମଣ୍ଡଳୀ ନିମିତ୍ତ ଦତ୍ତ ହୋଇଥିଲେ ତାହି ଯାହାକି କାଲବରୀଟି ଅର୍ଥ ପ୍ରକାଶ କରି କହିଥାଏ ଏହା ନିଶ୍ଚୟ ହୋଇପଡ଼ିଥିଲା ପୁରୁଷଗଣଙ୍କୁ ଓ ମହିଳାଗଣଙ୍କୁ ଅଯୋଗ୍ୟ ବୋଲି ଦର୍ଶାଇଥିଲା ପୁଣି ଈଶ୍ୱରଙ୍କ ପୁତ୍ରଗଣ ଏବଂ କନ୍ୟାଗଣ ହୋଇ ପରିଚିତ ହେବା ନିମନ୍ତେ ସେମାନଙ୍କୁ ଏକ ଉନ୍ନତ ଧରଣର ସ୍ତରକୁ ଉତ୍ତୋଳିତ କରିଥିଲା
to obedient believers.
ପୀଡ଼ିତମାନଙ୍କୁ ଆରୋଗ୍ୟତା ପ୍ରଦାନ କରିବାକୁ ପୁଣି ଅନନ୍ତ ଜୀବନ ଅଧିକାରୀ କରିବା ନିମନ୍ତେ ସେପରି କରିଥିଲା। ଆଜ୍ଞାକାରୀ ବିଶ୍ୱାସୀ ବର୍ଗଙ୍କୁ ପବିତ୍ରାତ୍ମକ ଦାନ ଦେବା ଦ୍ୱାରା ସେପରି ମହତ କାର୍ଯ୍ୟକୁ ସମ୍ପନ୍ନ କରିଥିଲା। ସେହି ବ୍ୟକ୍ତିଗଣ ଯେଉଁମାନେ ଏକଦା ଅବିଶ୍ୱାସୀଗଣ ଥିଲେ ସେମାନଙ୍କୁ ବିଶ୍ୱାସୀଗଣ କରିବାରେ ସଫଳ ହୋଇଥିଲା, ପୁଣି ଆତ୍ମିକ ରୂପେ ଅନନ୍ତ ଜୀବନ ଅଧିକାରୀ କରାଇ ପାରିଥିଲା।
How much greater is it to say this sick woman in here, I can pray a prayer of faith and she'll be healed.
ଏହି ସ୍ଥାନରେ ସହାୟ କରିଥିବା ସେହି ପୀଡ଼ିତ ନାରୀଙ୍କୁ ଏହା ସେପରି ଭାବରେ କହିବା ଦ୍ୱାରା କିପରି ମହାନ ବିଷୟଟି ହୋଇନଥାଏ, ମୁଁ ବିଶ୍ୱାସ ସହକାରେ ପ୍ରାର୍ଥନା କରିପାରେ ଆଉ ସେ ଆରୋଗ୍ୟ ହୋଇଯିବେ।
That's a great thing. That's what he was doing there.
ତାହା ତ ଏକ ମହତ ଧରଣର କାର୍ଯ୍ୟ ଅଟେ, ତାହା ହିଁ ସେହି ସମାନ ଧରଣର କାର୍ଯ୍ୟ ଅଟେ ଯାହାକୁ ସେଦିନ ମାନଙ୍କ ସୁଦ୍ଧା କରୁଥିଲେ।
I'm going to give you power. Not only to raise him up for a while, but to give him eternal life. But you'll be eternal forever.
ତଥାପି ସେ ଏପରି କହିଥିଲେ, ସେହି ସବୁ ଅପେକ୍ଷା ଅଧିକ ମହତ୍କର ତୁମମାନେ କରିବ। ମୁଁ ତୁମମାନଙ୍କୁ ଶକ୍ତିରେ ପରିପୂର୍ଣ୍ଣ କରିଦେବି, ପୁଣି କିଛି କ୍ଷଣ ନିମନ୍ତେ ତାହାକୁ ଉତ୍ଥାପିତ କରିଦେବା ନିମନ୍ତେ ନୁହେଁ, ମାତ୍ର ତାହାକୁ ଅନନ୍ତ ଜୀବନ ଅଧିକାରୀ କରିଦେବା ନିମନ୍ତେ ମୁଁ ତାହା ତୁମମାନଙ୍କୁ ଦେବି, ଯାହାକି ଚିରଦିନ ନିମନ୍ତେ ଅନନ୍ତ ଜୀବନର ସ୍ରୋତ ହୋଇ ତୁମମାନ ମଧ୍ୟରେ ପ୍ରବାହିତ ହେଉଥିବ। ଦରିଦ୍ର ଅନ୍ଧ ହତଭାଗା ବ୍ୟକ୍ତିଗଣ ଆପଣମାନେ ତାହାକୁ କିପରି ଭାବରେ ହରାଇ ଦେଇପାରନ୍ତି? ମହତ ଧରଣର କର୍ମଟି ଯେ କିପରି ଅଟେ ତାହାକୁ ଆପଣମାନେ ଦେଖିପାରନ୍ତି ନାହିଁ କି? ଆଉ ତାହା ହିଁ ଯାହାକି ସବୁଠାରୁ ଶ୍ରେଷ୍ଠ ବିଷୟଟିଏ ହୋଇ ପରିଚିତ ହୋଇପାରେ, ତା ତ ଲୋକମାନଙ୍କୁ ଅନନ୍ତ ଜୀବନ ଅଧିକାରୀ କରିବାର ବିଷୟଟି ହୋଇଥାଏ। ଅନନ୍ତ ଜୀବନ ଅର୍ଥ କ'ଣ? ତାହା ତ ସେହି ଜୀବନ ଅଟେ ଯାହାକି ସେ ଯାପନ କରିଥିଲେ, ସେହି ଜୀବନଟି ଯାହାକି ତାଙ୍କଠାରେ ଥିଲା ତାହା ସେ ଅନ୍ୟମାନଙ୍କୁ ବଣ୍ଟନ କରିଥିଲେ।
Can a man do that? A son of God can.
କେହି ଜଣେ ଦ୍ୱିତୀୟ ବ୍ୟକ୍ତି ଏହାକୁ ସେପରି କରିପାରେ କି? ପରମେଶ୍ୱର ପୁତ୍ର କେବଳ ସେ ତାହାକୁ ଏପରି କରିପାରନ୍ତି।
Jesus said, whosoever sins you remit to them, they are remitted. Whosoever sins you retain to them, they are retained.
ଯୀଶୁ ଏପରି କହିଥିଲେ, ତୁମମାନେ ଯେଉଁମାନଙ୍କ ପାପ ସକଳ କ୍ଷମା କରିଦେବ ତାହା ସେମାନଙ୍କ ନିମନ୍ତେ କ୍ଷମା ହୋଇଯିବ, ମାତ୍ର ଯେଉଁମାନଙ୍କ ପାପ ଗୁଡାକ ତୁମମାନେ ମାର୍ଜନା କରିବ ନାହିଁ ସେସବୁ ମାର୍ଜିତ ହେବ
ନାହିଁ।
ଆଉ ଏହା ତ ସେହି ସ୍ଥାନ ଅଟେ ଯେଉଁ ସ୍ଥାନରେ କ୍ୟାଥୋଲିକ ମଣ୍ଡଳୀଟି ପୁଣି ସେମାନଙ୍କ ପରି ଅନ୍ୟମାନେ ସୁଦ୍ଧା ଏକ ବିରାଟ ଧରଣର ଭୁଲ କରି ପକାଇଥାନ୍ତି। ସେମାନେ ଚାଲି ଆସିଥାନ୍ତି, ପୁଣି ଏପରି କହିଥାନ୍ତି, ମୁଁ ତୁମର ସକଳ ପାପ ଗୁଡ଼ିକୁ କ୍ଷମା କରିଦେଇଥାଏ, ମାତ୍ର ତାହା ତ ସେପରି ଧରଣ ଏକ ବିଷୟ ନୁହେଁ।
How did they get sins forgiven in the Bible?
ବାଇବଲରେ ସେମାନେ ପାପ ଗୁଡ଼ିକର କ୍ଷମାକୁ କିପରି ଭାବରେ ଲାଭ କରିଥିଲେ?
Peter answered that question on the day of Pentecost.
ପିତର ପେଣ୍ଟିକଷ୍ଟ ଦିନ ସେହି ପ୍ରଶ୍ନର ଉତ୍ତରକୁ ପ୍ରଦାନ କରିଥିଲେ।
They said, what can we do to be saved? How can we get this that you all got?
ସେମାନେ ଏପରି ପଚାରିଥିଲେ, ପରିତ୍ରାଣ ପାଇବା ନିମନ୍ତେ ଆମେ କ'ଣ କରିବା? ଆପଣମାନେ ଯେଉଁ ଶକ୍ତିଙ୍କୁ ଲାଭ କରିଅଛନ୍ତି ତାହାକୁ ପାଇବା ନିମନ୍ତେ ଆମେ କ'ଣ କରିବା?
He laid down the prescription. He told them what to do.
ସେ ମନ୍ତ୍ରଣାର ଏକ ମୂଳଦୁଆକୁ ସେତେବେଳେ ସ୍ଥାପନ କରିଥିଲେ, କ'ଣ ଯେ କରାଯିବ ତା ବିଷୟରେ ସେମାନଙ୍କୁ ସ୍ପଷ୍ଟ ରୂପେ କହିଥିଲେ।
He said, repent every one of you towards God and be baptized in the name of Jesus Christ.
ସେମାନଙ୍କୁ କହିଥିଲେ, তোমার মধ্যে প্রত্যেক জন মন পরিবর্তন করি ঈশ্বরঙ্ক আড়কু ফের পুনি যীশু খ্রিস্টঙ্ক নামরে বাপ্তিজিত হুও।
The remission of your sins. There is a greater works.
কি হেতু আপনা আপনা সকল পাপ গুড়ি করু ধৌতিকরণ নিমন্তে তাহা কর তাহাই সেই সর্বশ্রেষ্ঠ কার্য অটে।
How many of you preachers this morning? How many of you listen to my word on magnetic tape? Are willing to go to Calvary this morning?
আপনা মানক মধ্যরু কেতে জন ব্যক্তি প্রচারকন রূপে পরিচিত থাই আজ প্রাতকাল এঠার উপস্থিত অছন্তি। আপনার মধ্যরু কেতে জন ব্যক্তি আজ প্রাতকালে শ্রবণ করুছন্তি। আপনার মধ্যরু কেতে জন ব্যক্তি আজ প্রাতকালে মোর বাক্য কু ম্যাগনেটিক টেপ র মাধ্যমে শুনুছন্তি। আজ প্রাতকালে কালবরি আড়কু যিবা নিমন্তে আপনার মানে কেতে জন প্রকৃতরে ইচ্ছুক অটন্তি।
Look what God did there for you.
Amen.
And forsake your denominational creeds and preach the gospel.
ঈশ্বর সেই স্থানে আপন নিমন্তে কোন যে করিলে তাকে ধ্যান করে নিমন্তে সে পরি অটে। পুনে আপনার সংস্থাই রীতিনীতি গুড়ি কু ভুলি যাতু আর সুসমাচার প্রচার করন্তু।
Hallelujah. It's in your lap now. What are you going to do with it?
Hallelujah. এহা তো বর্তমান আপনার অধিকারভুক্ত অটে। এহাঙ্ক সহিত আপন কিপরি ধরনর ব্যবহার কতবেলে করিবাকু যাওছন্তি।
Repentance and remission of sins must be preached in his name to all the world beginning at Jerusalem.
কাহি কি যেহেতু মন পরিবর্তনর পুনি সকল পাপগুড়িকর মোচনার্থ সুসমাচারকু অবশ্য তাঁকর নামে সমস্ত জগত মধ্যে জেরুসালেম ঠারু আরম্ভ করে প্রচার করা হি অছি। হালেলুইয়া। আপনার কর্তব্যটি সেই স্থানে অটে। কালবরি আপনার নিমন্তে কি প্রকার অর্থকু প্রকাশ করে থাকে? সেই দিনটি আপনার নিমন্তে কিপরি ধরনের কার্যটি সম্পন্ন করেছিলাম?
Did it stuff you out with some theology? Did it make you a stuffed shirt?
Yeah, কোনসি প্রকারে কো ঈশ্বর তত্ত্ব জ্ঞানরু আপনকু পৃথক করিছিলা কি? এ আপন কোনসি এক রীতিনীতির পালনকার রূপে প্রস্তুত করিছিলা কি? কিমা আপনকু জনে উত্তম স্বভাববিশিষ্ট খ্রিস্টান করে দেইছিলা?
Or did it make you a Christian? Soul lost. Hallelujah.
এয়া আপনার এক উত্তম খ্রিস্টান রূপে বিবেচিত করেছিলা কি? আপনার প্রকৃতরে ক্রয় করেছিলা কি? হালেলুইয়া। সকল পাপ গুড়াক মার্জিত হয়ে যাইছিলা।
Greater works than this shall ye do. You see who the ye's are, don't you?
যিশুরে তুমকে ধন্যবাদ দিয়ে এই সবর অধিক মহৎকর মান তুমি করিব। আবশ্যকতা গুড়ি যে কেউ স্থানে রয়েছে তাহলে আপন মানে জানন্তি, আপন মানে সেপরি জানন্তি না কি? এ গুড়ি মধ্যে অধিক মহৎকর্ম গুড়াক অটে। যীশু খ্রিস্ট নামে সকল পাপ গুড়ি মার্জনা করে দেবার বিষয়টি অটে।
But through creeds and denominations and so forth, it's bound you down to a place you're still serving the world.
তথাপি নীতি গুড়িকর মধ্যে পুনি সংস্থা গুড়িকর মাধ্যমে পুনি সেপরি অন্যান্য ব্যবস্থা গুড়িকর মাধ্যমে এহা তো আপনমানকু এপরি এক স্থানকু নেই যাই বান্ধি পকাইছি যেউঠে আপনমানে অদ্যাবধি জগতর সহিত সম্পর্ক স্থাপন করিয়াছন্তি।
Tell me any man. Tell me any woman can come to Calvary and try to be a big somebody because somebody said something.
Je kahi byaktinka sambandhe mate kuhantu. Je konosi mohiyanka bisare mate kuhantu. Je ki kalabor nikatu asi parithanti puni apana ko kichhi bisheshana lokagura ko pari parichito koraibaku ethi pai chesta karu thanti je kehi jane byakti konosi bisoy ko prakash kari kahi achanti.
Tell me where you can look in the face of Calvary in its right light, that day in Calvary.
Apono keusthane thai Calvary rupaku je dekhithanti taha mote kuhantu. Eha to yogya aloko ate. Sedino Calvary upare taha dekhibaku milithila.
How can you have your day on Calvary come out of stuffed shirt?
Calvary re apono nijara nija dinaku byatit kari sabya uttare apono kipari habare eko aparibartito
How can you come out a puppet for some organization to preach some man-made doctrines?
Vinambra swabha visishto kori parina thae.
If you ever go there, you'll come out humble.
Apon edi kadapi setaku jai thanti, tebe aponato vinambra swabha visishto hoi pheri asibe.
How can you want to be some big something in your organization with a feather in your hat?
Aponaro shirostranare eko vyavasthara pokkheku dharan kori apon konosi eko sangsthara manyagena byakti rupe kipare hare
When Jesus Christ, the Son of God, humbled himself to a hacked up body, to a spitted face.
Until
shame and disgrace, and he stripped his clothes off and crucified him before the world, despising the shame.
जेतेवले की लज्जरे पुरी अपमानित होई सही पदन से परिचित थिले परिशेष समय तंकर शरीरों तंकर परिदे वस्त्र के मध्य काढ़ी पकाई थिले पुनी जगत्र सम्मुख तंकु क्रूसरे चढ़ाई दे थिले
How can you go to Calvary and come away anything different than what he was?
Aau se jepori swabhishishta thile, sepori swabhore ko bhinna dhar manushya hoi, apno Calvary ko phiri jiba uttare, kipori hore, sepori swabhishishta hoi paranti.
Disgrace, a shame.
Eko prakara paritapara bishaya, lajja janaka bishaya, taha ate.
Oh, you
said
they'll kick me out. Let
them
kick.
Yeah. Yeah. Right.
Have your day at Calvary. God will have his way with you.
Calvary nikotare apana nijara dina guriku atibahita karantu. Ishwara apana apanaro supathaku apana sahita
Let me quote that again.
मते यही कथा को आउट थरे उद्धृत करी कहिया को सुजोग दियंतु.
Have your day at Calvary. God will have His way with you.
आपनों को दिनोटिकु कालापरी लाभ करंतु ईश्वर तंग पथा को आपनों के मध्यरे प्रकाश करीबे प्रार्थना करीबा.
Let's pray.
असंतु भिक्षा मागीबा.
Lord. Oh, God,
thank you, Lord.
Take us all up to Calvary just now.
Prabhu, he Ishwara, ehi samaya re ammananka madhyaru pratyeka janaku Calvary adaku kadhai nei chalantu.
Let us get away from self, Lord. The fear of man, the fear of what somebody else is going to say.
Prabhu, he nijasva swabhavaru ammane samaste jepari durai rahu एपरि क्षमता प्रदान करंतु मनुष्य गणंकु भय कय आचरण रु पुनि कहि जाय व्यक्ति जे कोन कहि को जाव छंती तार भय रु अमन को दूरे रखिबारे सहाय्य करंतु
While the whole world laughed at him, made fun of him, but he was obedient to death.
सेहि सकल जगत जे तांकु किहेतु परिहास करथिला तांकु थट्टा करथिला तथापि मृत्यु पर्यंत से विश्वास योग्य होई रहिथिले
He was obedient to disgrace. He was obedient. even under the federal government.
से तो तुच्छीकृत हेबा पर्यंत विश्वास भजन होई रहिथिले एपरिकी से सेई संभ्रांत शासकक अधीनस्थ होई तांक विश्वास भजन होई पारिथिले.
And we realize that when Satan smote this earth, he became the ruler and authority in this earth.
पुनि आमने एहाकु हृदयंगम करिथाउ जे जेतेबेले शैतान एही जगतकु आघात करिथला तत्पर से एही जगतर शासक एवं अधिकारी होई जायथिला.
He witnessed the same before our Lord and said, "These kingdoms are mine. I'll do with them what I will."
से तो आमनक प्रभुक सम्मुखरे एहाकु मध्य स्वीकार करि कहिथला एवं एहा कहिथला जे एही सक राज्य गुडीक मोर अधिकारभुक्त अटंती मु जेपरि इच्छा करिथाय सेपरि व्यवहार को एगुडीक पई संपन्न करिथाय.
And we realize that from that day to this world under the curse has been ruled by the one that cursed it.
आउ अम्बाने एको हृदयंगम कोई थाउ जे सेइ दिनरु आरंभ करी आजि पर्यंत एही जगतटी अभिशाप अधीनस्थ अटे आउ सेही जनक द्वारा एही जगतरी तो शासनाधीन अटे जाद्रा हा अभिशप्त होइथला.
God, oh God, we serve a kingdom that's uncursed.
तथापि ईश्वर हाँ ए ईश्वर अमने तो सेपरी एक राज्य सेवक गण अटु जाकि अभिशापरु मुक्त अटे.
Father God, how marvelous it is that you've done some great things in the picture world today.
पिता परमेश्वर एहा किपरि एक आश्चर्यजनक विषय अटे जे आपण आज एही दृश्यमान जगत रे कोनोसी विशेष धनर अलौकिक कार्य गुडी को संपन्न करियछन्ते.
Letting these great pictures like Ten Commandments and so forth come out.
दस आज्ञा गुडी को सदृश प्रमुख शिक्षा गुडी को सदृश एवं सेपरि अन्यान्य शिक्षणीय विषय गुडी को द्वारा से गुडी को जणाई देउछन्ते पुनि बाहरी आसिया को साहस देउछन्ते.
To let men and women see that it wouldn't even darken a church door, but let them see what it is.
आउ पुरुषगणंकु एवं महिलागणंकु देखिबा निमन्ते सुजोग दियंतु जहाकि आराधनालयर प्रवेश द्वारकु सुद्धा अदृश्य करिदेव नाही. मात्र अपर पक्षरे एहा जे किप्रकार धरण विषय अटे ता सेमानंकु देखाई देव.
God's way is a rejected way by the world.
ईश्वरक मार्गटी जगत द्वारा तुच्छीकृत होई साइथबा मार्ग अटे.
Because we're going to Russia under communism. We are in this world, but we're not of this world.
जेहेतु आमे माने न्याय प्राण अटु कम्युनिस्टवादी लोकमानक द्वारा बंदी होई आमे माने रूसिया देश लकु अग्रसर करिथाउ. आमने एही जगतरे अछु तथापि आमने एही जगतरे नहु.
We have went to Calvary. We've crucified ourselves with the kingdom of God to be one of his.
आम्भे माने कालवरी आडकु अग्रसर करुअछु आमने आपरा मानकु क्रूसायपित करि देई सारी अछु पुनि तांकरि पर जणे हेबा निमन्ते आमने ईश्वरक राज्य सहित सेपरि होइ अछु.
No matter what the world says, we take the way with the Lord's despised few.
जगतरी जे कोन कहि थए सेति पई वृक्षेप कइबार किछि रहि नाही. मात्र जे अल्प संख्यक लोकमानक निमन्ते प्रभु हताधारित होइथिले आमने सेमानक सहित प्रभुक मार्ग को स्वीकार करि नै अछु.
We go on to the resurrection and we believe it that soon at hand, Lord.
आम्भे माने तो पुनरुत्थान दिन पर्यंत अग्रसर करि चलिथाउ आउ ताहा जे अति शीघ्र अटे निकटवर्ती अटे. हे प्रभु से पुरी एक विश्वास को मने करिथाउ.
When we will be resurrected into a kingdom that will take over this world as Daniel foresaw it.
सेई राज्यटिर मध्य को आमने प्रवेश करि निमन्ते जेते बेले अग्रसरित हेबु सेतबे ताहा एहा को सही राज्य भुक्त करि देबो जहाँ दानियल दर्शन माध्यम रे सेदिन मध्य देखिथिले.
And he broke all the world up into little shafts and the wind blew it off of the summer threshing floor.
ଆଉ ତାହା ସମସ୍ତ ଜଗତକୁ କୁଟା ପରି ଖଣ୍ଡ ଖଣ୍ଡ କରି କାଟି ପକାଇଥିଲା ପୁଣି ଗ୍ରୀଷ୍ମକାଳୀନ ଧୂଳିକଣ ସଦୃଶ ପବନ ସେଗୁଡ଼ିକ ତୁଷ ପରି ଉଡ଼ାଇ ନେଇଥିଲା
ତଥାପି
ସେହି ପର୍ବତଟି ବିରାଟ ପଥର ଖଣ୍ଡିକ ତାହା ଏକ ବିରାଟ ପର୍ବତର ଆକୃତିରେ ବଢ଼ିଯାଇଥିଲା ଯାହାକି ସମସ୍ତ ଜଗତକୁ ଆଚ୍ଛାଦନ କରି ପକାଇଥିଲା
That stone shall come. Oh God, we want to be a part of it.
ଆଉ ସେହି ବିରାଟ ପଥରଟି ଏତେବେଳେ ଆଗମନ କରିବେ ହେ ପ୍ରଭୁ ସେହି ପ୍ରସ୍ତରଙ୍କ ଏକ ଅଂଶ ବିଶେଷ ହେବା ପାଇଁ ଆମମାନେ ଇଚ୍ଛା କରିଥାଉ
Let us deny ourselves, take up our cross daily. Live for Christ, live for others. Grant it, Lord.
ଆମମାନଙ୍କୁ ସ୍ୱୟଂ ଆତ୍ମତ୍ୟାଗୀ ହେବାକୁ ଦିଅନ୍ତୁ ଆମମାନଙ୍କର କୃଷକୁ ପ୍ରତିଦିନ ଉଠାଇବାକୁ ଯୋଗ୍ୟତା ଦିଅନ୍ତୁ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବା ନିମନ୍ତେ ଆମ ନିମନ୍ତେ ଅନ୍ୟମାନଙ୍କ ନିମନ୍ତେ ବଞ୍ଚିବା ନିମନ୍ତେ ହେ ପ୍ରଭୁ ଆମମାନଙ୍କୁ ସକ୍ଷମତା ପ୍ରଦାନ କରନ୍ତୁ
There be some here this morning that doesn't know him as Savior and would like to be remembered in the closing prayer and would like for this to be your day at Calvary.
ଏଠାରେ ଏପରି କେହି ବ୍ୟକ୍ତି ଯଦି ଏତେବେଳେ ଉପସ୍ଥିତ ଥାନ୍ତି ଯିଏକି ଆଜିର ପ୍ରାତଃ କାଳରେ ତାଙ୍କୁ ଜଣେ ମୁକ୍ତିଦାତା ବୋଲି ଚିହ୍ନି ନଥାନ୍ତି ପୁଣି ଶେଷ ପ୍ରାର୍ଥନା ସମୟରେ ସ୍ମରଣ କରାଯିବା ନିମନ୍ତେ ଯଦି ଇଚ୍ଛା କରିବେ ପୁଣି ଏହି ସୁଯୋଗଟିକୁ କାଲବରୀର ନିକଟରେ ତାଙ୍କ ଦିନଟିଏ ବୋଲି ବୁଝିବାକୁ ଚାହିଁବେ ତେବେ ଆପଣ ନିଜର ହସ୍ତକୁ ଉପରକୁ ଉଠାଇବେ କି ଆଉ ଏପରି କହିବେ କି ହେ ଭାଇ ବ୍ରହ୍ମ ମୋ ପାଇଁ ପ୍ରାର୍ଥନା କରନ୍ତୁ ମୁଁ ତାଙ୍କୁ ନିଜର ମୁକ୍ତିଦାତା ରୂପେ ବୁଝିବାକୁ ଇଚ୍ଛା କରେ ହେ ଯୁବକ ବନ୍ଧୁ ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ ଆଉ କେହି ଅଛନ୍ତି କି ପଛରେ ବସିଥିବା ସେହି ବ୍ୟକ୍ତିଙ୍କୁ ଈଶ୍ୱର ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ ସେଠାରେ ଆଉ ଜଣେ କେହି ବ୍ୟକ୍ତି ସେପରି ରହିଥିବେ କି ଯିଏକି ଏପରି କହନ୍ତି
Would it be someone else? Say, I want to know him. I want this to be a day at Calvary for me. I'm sick and tired.
Eppari auke achanti ki je kepari kahi paranti mu tanku bujhiya ko chahe ajira ei dinati mu kalbori nikatarvarti din rupe bujhiya ko chahe mu pidita ate puni thakita madhye ate
So you see me trifling around here with the very thing that I was born to do.
Jaha ku mu kariba nimante ଜାତ ହୋଇଥିଲେ ସେହି ସବୁକିଛି କର୍ମ ଗୁଡ଼ିକ କରିବା ନିମନ୍ତେ ଏହି ସ୍ଥାନରେ କେବଳ ଇତସ୍ତତ ଭାବେ ଭ୍ରମଣ କରିବାକୁ ମୋର କ'ଣ ବା ଆବଶ୍ୟକ ଥାଇପାରେ ମୁଁ ଜାତ ହୋଇଥିଲି ଈଶ୍ୱରଙ୍କ ଜଣେ ପୁତ୍ର ରୂପେ ଜାତ ହୋଇଥିଲି ପୁଣି ଏହି ସ୍ଥାନରେ ଜାଗତିକ ବସ୍ତୁ ଗୁଡ଼ାକୁ ଧାରଣ କରି ମୁଁ ଏହି ଜାଗାରେ ଜୀବନଯାପନ କରି ରହିଅଛି
God, let me be crucified today. Let me crucify today myself and my ideas that I might live with Christ and live for others.
He Ishwara, mate aaja dino krusharpita haku sujog diantu. Mor bichar dhara guliku puni swayan ku mate krusharpita haku diantu. Jepari ki Khristanga sahitare puni anya mananga nimante mu jivita rahi pare.
No matter what they do to me.
Semane mrupati ଯାହା କିଛି କରନ୍ତି ନା କାହିଁକି ସେଥିପାଇଁ କିଛି ଯାଇ ଆସେ
ନାହିଁ ହଁ
ଯଦି ବା ସେମାନେ ମୋର ପରିହାସ କରନ୍ତି ମୋତେ ତାଡ଼ନା ପ୍ରଦାନ କରନ୍ତି ପୁଣି ସବୁକିଛି ମନ୍ଦ କଥା ଗୁଡ଼ିକ ପୁଣି ଅପବାଦ କଥା ଗୁଡ଼ିକ ମୋ ବିରୁଦ୍ଧରେ କହନ୍ତି ତଥାପି ମୋତେ ବିନମ୍ରତାର ସହିତ ଗମନାଗମନ କରିବାକୁ ସୁଯୋଗ ଦିଅନ୍ତୁ ଏକ ମେଷ ପରି ମୋତେ ନମ୍ର କରନ୍ତୁ ଯେପରିକି ସେ ହୋଇଥିଲେ ପୁଣି କୌଣସି ଏକ ଦିନ ସେ ଯେ ମୋତେ ଉତ୍ଥାପିତ କରିବେ ଏପରି ଏକ ପ୍ରତିଜ୍ଞାକୁ ସେ ଆମମାନ ନିମନ୍ତେ ଯୁଗାନ୍ତର ଦିନମାନଙ୍କ ସମୟରେ କରିଥିଲେ ଆଉ ସେହି ଦିନଟିର ଆଡ଼କୁ ମୁଁ ଚାହିଁକି ରହିଅଛି
ସେଠାରେ
ଅଧିକ କିଛି ହସ୍ତ ଗୁଡ଼ାକ ଉପରକୁ ଉଠିବ କି ସେଠାରେ ପଛରେ ବସିଥିବା ଆପଣମାନଙ୍କୁ ହଁ ଈଶ୍ୱର ଆପଣମାନଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ ଉତ୍ତମ ବିଷୟ ଅଟେ ଅଧିକ କିଛି ହସ୍ତଗୁଡ଼ିକ ରହିଅଛି ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପ୍ରାର୍ଥନା କରିବା ପୂର୍ବେ ଅଧିକ କିଛି ସେପରି ରହିଥାଇପାରେ
Our Heavenly Father, it was said when Peter preached on the day of Pentecost, as many as believe was added into the church.
He amumananka sargabasi pita, Pentecost dino, Peter prachar kortha samayde, epoi kohajai thila je, puni jete jana bishwas kori thile, se samaste mandali re bhukta hele.
They truly believe with all their hearts. These people that's just raised their hand.
Semane apnar sampurna hriday sahita bishwas korithile. Ehi byakti gan sepore bishwas korithile jeu mane ki ete bele ei sthanare hasta guri ko upar uthai achanti.
I believe that they have believed with all their hearts.
Semane apnar sampurna hriday sahita je bishwas korithile eha ko mu drudhatar sahita ବିଶ୍ୱାସ
କରିଥାଏ
ପୁଣି ଯଦି ସେମାନେ ସେପରି କରିଛନ୍ତି ତେବେ ତ ଅଙ୍ଗୀକାର ନିମନ୍ତେ ଜଳଭରା କୁଣ୍ଡଟିଏ ସେଠାରେ ଅପେକ୍ଷାରତ ହୋଇ ରହିଅଛି
ସେହି
ସବୁ ପାପ ଗୁଡିକ ଯେ କ୍ଷମା ଲାଭ କରୁ ଏପରି ଏକ ବିଷୟକୁ ସେମାନେ ଯଦି ଇଚ୍ଛା କରୁଥିଲେ ତେବେ ସେହି ନାମରେ ବାପ୍ତିଜ କରାଇବା ନିମନ୍ତେ କେହି ଜଣେ ବ୍ୟକ୍ତି ସେଠି ଉପସ୍ଥିତ ଅଛନ୍ତି ଆଉ ତାହା ସେହି ଏକମାତ୍ର ନାମ ଅଟେ ଯାହାକି ସ୍ୱର୍ଗ ତଳେ ମନୁଷ୍ୟଗଣଙ୍କ ମଧ୍ୟରେ ଦତ୍ତ ହୋଇଅଛି ଯଦ୍ୱାରା ଆମମାନେ ଅବଶ୍ୟ ଉଦ୍ଧାର ପାଇପାରିବା
must be preached in his name to all the world beginning at Jerusalem
jepori ki kichhi samay purbe mu dharma shastra ru udhrut kari kahithili je samasta jagat ra mana parivartan eva paap pavachara su samachara tankari namare avashya pacharita hoba ko hi achi Jerusalem ru arambha kari sepori heba ko hi achi
and at Jerusalem when repentance and remission of sin was preached The apostle told them of the scriptures and said they must repent first and then be baptized in the name of Jesus Christ.
Au Jerusalem re jetale mana parivartan ro eva papa khima ro samachar prachar kara jaithila setare prita janaka sebanku dharma shastra udhrut kari kahithile puni epari kahithile je semananku prathame mana parivartan kariba kohi padibo tatpare ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବାକୁ ପଡିବ ତାହା ହିଁ ସଫଳ କରିବା ନିମନ୍ତେ ଜଣେ ସେବକଙ୍କର ଯୋଗ୍ୟ କର୍ତ୍ତବ୍ୟ ଅଟେ
ଯେହେତୁ
ସେମାନଙ୍କୁ ମନ ପରିବର୍ତ୍ତନ କରିବାକୁ ପଡିଥାଏ ପୁଣି ପାପ ପ୍ରକ୍ଷାଳ ନିମିତ୍ତ ତାଙ୍କୁ ବାପ୍ତିଜିତ କରିବାକୁ ପଡିଥାଏ
Whosoever sins you retain to them, they are retained.
Jeu manankara papa gudiko tumane khema kari thao semanankari madhe taha khema kara deya jibo jaro papa gudiko tumane khema kari na thao semanka sakala papa gudiko adau khema kara jibo nahi.
Father, how did the world ever get off on a tantrum like that?
Pita, jepari samasara madhyare ei jagatri ete bele avasthita ate tahiru eha କିପରି ଭାବରେ ପରିବର୍ତ୍ତନ ହୋଇପାରିଥିଲା ଏହି ସାଧାରଣ ସୁସମାଚାରଟିକୁ କିପରି ଭାବରେ ବିଶ୍ୱାସ କରାଯାଇ ନଥିଲା ପୁଣି ତାହାର ପ୍ରତିବଦଳ ସ୍ୱରୂପ ସେମାନେ ତ ମିଥ୍ୟାଜନିତ ବାପ୍ତିସ୍ମକୁ ପୁଣି ମିଥ୍ୟାଜନିତ ଆମଗୁଡ଼ିକ ସୁଦ୍ଧା ପରିଚୟକୁ ଆଣିଥିଲେ
False Holy Spirit baptisms.
ପବିତ୍ର ଆତ୍ମାଙ୍କ ନାମରେ ପରିଚିତ କରାଯାଇ ମିଥ୍ୟାଜନିତ ବାପ୍ତିସ୍ମ ଗୁଡିକୁ ପରିଚୟକୁ ଆଣିଥିଲେ
Shaking hands with ministers. using the titles of Father, Son, Holy Ghost, which is never in the Scriptures.
Sevakakaranka sahita karamardhan karya prathati pita putra pavitratvanga padavikuri ku bevahar karya sikhyati jaki Bible balasipuri kadapi diya jai nahi.
A document made by a Roman man. Not a Christian teaching nowhere in the Bible.
Kehi jane Romeo adhikarinka dara separi dharmataku prastut karaithila kintu ta atau Christian shikha nuhe Bible lo kounsi sthanare separi shikhyaro ullekha suddha rahi nahi.
Remission of sins cannot be remitted through titles but through the name of Jesus Christ.
Sakala papa gudikara khyama danati padavi gudikara dara atau क्या प्राप्त होई पड़े नहीं केवल जीसु क्रिस्टर नामरे से परी होई पड़ी था।
Now Father, we know it's very unpopular. Your ways has always been that way.
अब हे पिता, यह जे अति असामान्य धरण विषय अटे, ता तो अमन कुछ जड़ा, अपरंक सकल मार्गगुड़ी कतो असामान्य धरण अटे।
But let men and women this morning come to that day at Calvary.
तथापि सही प्रत्येक पुरुष गण को पुनि सही प्रत्येक महिला गण को सही अनुभूति मध्य देई गति करया को दियंतु से दिनर कालबरिष्ठ अनुभूति को प्रदान करंतु.
For Jesus despising that day that shame to be stripped off.
जेउठरे से दिन जीसु ख्रीष्ट मध्य अनादृत होइथिले सेई लज्जाटी को लोकलोचन रे सहन करथिले.
To be hacked to pieces, to be spit on and made fun of by the whole world. By the church, by the people who should have loved him.
Khanda khanda hoy, hota karajivani mante, chepo pakajivani mante, puri samastha jagata dara, parihas karajivani mante, mandali dara, praja vargankar dara, parihas karajivani mante, parityakta hoitile, jeu manaku ki tanku sneha karyaku thila.
And yet in all that, he opened not his mouth and went and died for those people that were making fun of him.
तथापि एही सकल अपमान गुडी कर मध्ये सुद्धा से अपार मुख को खोली नथिले पुनि जे माने ताको परिहास करथिले समान क निमन्ते कालबरी ऊपर चली जायथिले पुनि मरिथिले.
God take us to Calvary this morning.
हे ईश्वर आजिरा पतकाल रे आम्भमानन को कालबरी आरक कढाई नियंतु.
And if they say we're crazy, they say we got the scriptures wrong, whatever they want to say, God, they cannot stand in the presence of God and say it's wrong.
Puni amhe mane je pagala gon atu jodi seman epari bichar kari kahi thanti puni am mane je dharma shastra guli ku bhranti janak rupe bishwas kari thau epari jodi semane jaha je kahanti na kahi ki he ishwara semane ishwara ko sammukhe thia hoi या जे भ्रांतिजनक विषय अटे एपरि कदापि जे सेने आउ कहि परंत नहि ता हमकु जणा.
They cannot cover their sins by the Bible. The Bible uncovers their sins.
सेने बाइबल द्वारा सेमानक सकल पाप गुडी को आदो आच्छादित करि परंत नहि. बाइबल सेमानक सकल पाप गुडी को आच्छादन विहीन करि थाए.
There are unbelief to be popular. To do like the rest of the crowd.
Semanankaro abiswasatiku mannaganna hebaro lalasaku puni onnanya lokaman upari jivan japan karibar lalasaku unmukta kari dei thae.
Let them come to Calvary this morning and begin at Jerusalem.
Semananku kalabori kotaku asiba pai puni Jerusalem ru au thare jatra aram kariaku sujog diantu.
That repentance and remission of sins must be preached in His name to all nations, beginning at Jerusalem.
Jetu samasta jati ganga madhare tanko namare sakala papa gudi ko prasthita ra su samachar tanko namare avashya pracharita hebo Jerusalem ru arambha kari sapari pracharita hebo.
Let them take that same crucified steps. To be hacked and spit upon and made fun of and called everything that can be called in the line of religious renegades.
Puni hato heva nimante, au chepo pakajiva nimante, seman ko sei saman krusar pitar padanko ko anusaran kaya ko diyantu, puni dharmiyo ka vyaktikana boli, manne talabha kari thiva, se lokumana ko tharu, apman tahava ko, ପରିହାସ କରାଯିବାକୁ ଦିଅନ୍ତୁ। ପୁଣି ମଣ୍ଡଳୀଗୁଡ଼ିକୁ ଛିନ୍ନ ଛତ୍ର କରୁଥିବା ବ୍ୟକ୍ତିଗଣ ଅଥବା ଅନ୍ୟ ଯାହା କିଛି ଅପମାନ ସୂଚକ ବାକ୍ୟଗୁଡ଼ିକୁ ସେମାନଙ୍କୁ ସେପରି କହିବାକୁ ଦିଅନ୍ତୁ। ପୁଣି ମଣ୍ଡଳୀଗୁଡ଼ିକୁ ଯେ ଭ୍ରାନ୍ତ କରୁଅଛନ୍ତି ତଥା ସେପରି ଅନ୍ୟାନ୍ୟ ଅଯୋଗ୍ୟତାର କାର୍ଯ୍ୟଗୁଡ଼ିକୁ ସେମାନେ କରୁଅଛନ୍ତି, ଏପରି ଅଯଥା ବାକ୍ୟଗୁଡ଼ିକୁ ସେମାନଙ୍କୁ କହିବାକୁ ଦିଅନ୍ତୁ।
ହେ
ପ୍ରଭୁ, ଆମେ ଯେପରି ହୋଇପାରୁ ଆମମାନ ମାର୍ଗଟିକୁ ଆଜିର ପ୍ରାତଃକାଳରେ ସେମାନଙ୍କ ସହିତ ଗ୍ରହଣ କରି ନିଅନ୍ତୁ, ଯେଉଁ କ୍ଷୁଦ୍ର ସଂଖ୍ୟକ ଲୋକମାନଙ୍କ ନିମନ୍ତେ ପ୍ରଭୁ ନିର୍ଯାତିତ ହୋଇଥିଲେ।
Neither turning right or left, and from the goodness of our hearts, serve God.
Amen.
Grant it, Father.
Tatpare, prerita gana japari karja kari thile, ammane madhya, semanuk pari separi, gamana gamana kari paru, dakshinaku, kimba bamaku nafari, matra apanankar hudayara, suddha tara saitha ishtaranka seba kari paru. He pita, eyaku, dana karantu.
Now heal the sick and the afflicted is coming into the prayer line.
ସେହି ସକଳ ପୀଡ଼ିତଗଣଙ୍କୁ ପୁଣି ବେଦନାଗ୍ରସ୍ତମାନଙ୍କୁ ଏତେବେଳେ ଆରୋଗ୍ୟତା ପ୍ରଦାନ କରନ୍ତୁ ଯେଉଁମାନେ ପ୍ରାର୍ଥନା ଧାଡ଼ିକୁ ଆସିଥାନ୍ତି। ସେମାନେ ଯେଉଁମାନେ ହସ୍ତଗୁଡ଼ାକ ଉପରକୁ ଉଠାଇଥିଲେ ସେମାନେ ଠିକ୍ ଏହି ସମୟରେ ଆପଣଙ୍କ ହୃଦୟଗୁଡ଼ିକ ମଧ୍ୟ ଯେପରି ଅନୁତାପ କରିପାରନ୍ତି।
Jesus Christ, the Son of God.
Yeah.
Amen.
ଆଉ ସେମାନେ ଯେଉଁମାନେ କି ଦୀର୍ଘ ସମୟ ଧରି ପଛ ପାଖରେ ଠିଆ ହୋଇ ରହିଅଛନ୍ତି ସେମାନେ ଯଥାଶୀଘ୍ର ଜଳ ନିକଟକୁ ଚାଲି ଆସନ୍ତୁ, ପୁଣି ଆପଣଙ୍କ ସକଳ ପାପ ଗୁଡ଼ିକରୁ ସେହି ବଳିଦାନଙ୍କ ନାମରେ, ହଁ ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ କ୍ଷମାଦାନ ଲଭନ୍ତୁ। ଆମେନ୍।